శ్రీ గురువే నమః నమః విష్ణుపదాయ కృష్ణప్రస్థాయ భూతలే శ్రీమతే గౌరగోవింద స్వామినితి నామినే నమః విష్ణుపదాయ కృష్ణప్రస్థాయ భూతలే శ్రీమతే భక్తివేదాంత స్వామినితి నామినే నమస్తే సరస్వతీదేవే గౌరవాణి ప్రచారిణి నిర్విశేష శూన్యవాది పశ్చాత్యతిశతారిణి జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివసాది శ్రీ గౌరభక్త బృంద హరే కృష్ణ 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 హరే 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 రామ 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 హరే హరే ఓం నమో భగవతే వాసుదేవాయ ఓం నమో భగవతే వాసుదేవాయ ఓం నమో భగవతే వాసుదేవాయ
ମହାରାଜଙ୍କ ସ୍ତୁତି ପ୍ରସଙ୍ଗକ୍ରମେ ଏମାନେ ଗତକାଲି ଶୁଣିଥିଲେ ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ ଚାନ୍ଦ ଆପଣ କୃପା କରିକି ଭୟାନକ ରୂପକୁ ଆପଣ ଯେ ଉପସଂହାର କରନ୍ତୁ, କାରଣ ମୋର ପିତା ବୃଶ୍ଚିକ ଭଳି ସ୍ୱଭାବରେ ଥିଲେ। ବୃଶ୍ଚିକକୁ ସାଧୁ ସ୍ୱଭାବର ଲୋକମାନେ ମାରିଦେଲା ପରେ ବି ସେ କେବେ ଦୁଃଖ କରନ୍ତି ନା। ତେଣୁ ଆପଣ ମୋର ପିତାକୁ ମାରିଦେଇଛନ୍ତି, ବହୁତ କଲ୍ୟାଣ କରିଛନ୍ତି, ସାଧୁମାନଙ୍କର କଲ୍ୟାଣ କରିଛନ୍ତି, ଏବେ କ୍ରୋଧର କୌଣସି ଆବଶ୍ୟକ ନାହିଁ। ଯେତେବେଳେ ଏ କଥା କହିଛନ୍ତି ଭଗବାନ ନୃସିଂହଦେବ କହୁଛନ୍ତି, ପ୍ରହ୍ଲାଦ ତୁମେ ବୋଧେ ମୋତେ ମୋ ରୂପକୁ ଭୟ କରି ହିଁ ମୋତେ କହୁଛ ଏ ରୂପକୁ ତୁମେ ଉପସଂହାର କରିଦିଅ। ପ୍ରହ୍ଲାଦ କହୁଛନ୍ତି, ନା ପ୍ରଭୁ, ମୁଁ ଏ ବ୍ରହ୍ମାଣ୍ଡର ସବୁ ଶକ୍ତିଶାଳୀ ଯେଉଁମାନେ ପ୍ରାଣୀ ଅଛନ୍ତି ତାଙ୍କ ଭିତରେ ଦିଗ୍ଗଜ ହେଉଛନ୍ତି ସବୁକୁ ଶକ୍ତିଶାଳୀ। ଏ ଦିଗକୁ ଚାରୋଟି ଦିଗ୍ଗଜର ନାମ ମଧ୍ୟ ପଞ୍ଚମ ସ୍କନ୍ଧରେ ଅଛନ୍ତି। ଏ ଚାରୋଟି ଦିଗ୍ଗଜ ଏ ବ୍ରହ୍ମାଣ୍ଡକୁ ଧାରଣ କରି ରଖିଛନ୍ତି। ପ୍ରହ୍ଲାଦ ମହାରାଜ କହୁଛନ୍ତି, ଆପଣଙ୍କର ଭୟ, ଆପଣଙ୍କ କ୍ରୋଧରେ ଦିଗ୍ଗଜମାନେ ଭୟଭୀତ ହେଉଛନ୍ତି, ମୋତେ ଭୟ ନାହିଁ। ମୁଁ ଆପଣଙ୍କର ଭ୍ରୁକୁଟିକୁ, ବିଶାଳ ମୁଖକୁ, ଲେଲିଆନ ଜୁହାକୁ ଆକୁ ଦର୍ଶନ କରି ମୁଁ ଭୟ କରୁନି। ମୋର କିନ୍ତୁ ଭୟ ଆଉ ଗୋଟିଏ ଜିନିଷ ଅଛି। ଗତକାଲି ଏଇଠି କଥା ବିଶ୍ରାମ ରହିଥିଲେ, ତୁମର କ'ଣ ଭୟ? ତସ୍ତ୍ରୋଅସ୍ମି ଅହଂ କୃପଣ ବତ୍ସଳ ଦୁଃସହ ଉଗ୍ର। ଏ ଶ୍ଳୋକରେ ଦୁଇଟି ସମ୍ବୋଧନ ଦିଆଯାଇଛି, ଗୋଟେ ହେଉଛି ଉଷତ୍ତମ, ଏ କୃପଣ ବତ୍ସଳ, ଦୁଇଟି ସମ୍ବୋଧନ ଭଗବାନଙ୍କୁ ସମ୍ବୋଧନ କରି ପ୍ରତିସ୍ତୁତିରେ ପ୍ରହ୍ଲାଦ ଭଗବାନଙ୍କୁ ସମ୍ବୋଧନ କରିଛନ୍ତି। ଇଏ ଅଦ୍ଭୁତ ସ୍ତୁତି, ପ୍ରତିସ୍ତୁତିରେ ଭଗବାନଙ୍କର ଗୋଟିଏ ଗୋଟିଏ ନାମକୁ ସମ୍ବୋଧନ କରି ପ୍ରହ୍ଲାଦ କହୁଛନ୍ତି, ତସ୍ତ୍ରୋଅସ୍ମି ମୁଁ ବହୁତ ଭୟଭୀତ କରୁଛି, ଅହଂ କୃପଣ ବତ୍ସଳ। ଭଗବାନଙ୍କୁ ପଚାରିଲେ ତୁମେ କାହିଁକି ଭୟ କରୁଛ ନା, ମୁଁ କୃପଣ ବ୍ରାହ୍ମଣ ଯେ ସେ ନିର୍ଭୀତ, ମୁଁ ତ ବ୍ରାହ୍ମଣ ନୁହେଁ, ମୁଁ ଅସୁର କୂଳରେ ଜନ୍ମ, ସ୍ୱାଭାବିକ ଭୟାଳୁ, ମୁଁ କୃପଣ। ଆପଣ କୃପଣ ବତ୍ସଳ, ଆପଣ କୃପଣଙ୍କୁ ପାଳନ କରନ୍ତି, ଭୟାଳୁ ଲୋକକୁ ପାଳନ କରନ୍ତି। ଭଗବାନ ପଚାରିବେ, ପ୍ରହ୍ଲାଦ ଭକ୍ତ ତ କେବେ ସଂସାରକୁ ଭୟ କରେ ନା, ଏ ତୁମେ ମୋତେ ନ ଭୟ କରୁଛ, ସଂସାରକୁ ଭୟ କରୁନ, ତାହେଲେ ଆଉ ତୁମର ଭୟ କରିବାର କାରଣ କ'ଣ? ଏଠି କହୁଛନ୍ତି, ଉଗ୍ର ସଂସାର ଚକ୍ର କଦନାତ୍ ଗ୍ରସିତ ପ୍ରଣୀତ। ଆମେ କାଲି ପଢ଼ୁଥିଲେ ସ୍ୱାମୀପାଦ କହୁଛନ୍ତି, ଦୁଃସହ ଯତ୍ ଉଗ୍ର ସଂସାର ଚକ୍ର ଦୁଃଖମ୍। ଏ ସଂସାର ଚକ୍ରର ଦୁଃଖଟା ହଉଛି ଦୁଃସହ, ସହିବାଟା ବହୁତ କଷ୍ଟ। ଆଉ ଉଗ୍ର, ଉଗ୍ର କାହିଁକି କହୁଛନ୍ତି ନା, ଏଥିପାଇଁ କହୁଛନ୍ତି, ତତ୍ରଞ୍ଚ हिंस्राणां मध्ये स्वकर्म वि बद्ध निक्षिप्तोस्मि। ए हिंस्र असुर मानक मध्ये मते निक्षेप करायछि प्रलाप करछन्। ये दुसंगरे मते पकि दिया जायछि इटा मोर बहुत भय, संसार मोर भय नै। चक्रेदार स्पष्ट लिखछन्ति किन्तु त्वद् वैमुख प्रदायक दुसंगता दुसंग आदिभ्यो एव भीतोस्मि। भक्त संसार को भय करे ना, भक्त भय करे भगवान कर विमुख व्यक्ति जो माने भगवान प्रति जो मानकर स्वाभाविक आकर्षण नहीं से तांकर संग फल रे मुई तांकर संग करबी मु भगवान कठार विमुख हे जीवी। एई भय भक्तर थाए एवं से चक्रदार कोजन दुसह काई कहिले ना दुसह इति पई जब तो निंदा द्वेषादि मयत्वात् उग्र संसार चक्रम कदन तस्मात् एव तत्रोस्मि। जो सब निंदा करुछन्ति आपणकर द्वेष करुछन्ति आपणक भक्त को निंदा करुछन्ति एई दुखरे मु त्रस्त हे छि भय करि हे छि आ तार भीतर से असुर मानक भीतर मते पकि दिया हे छि नंतु साधारण संसार दे इति प्रह्लाद अभिप्राय। चक्रदार लिखुछन्ति प्रह्लाद साधारण संसार को भय करुनाहन्ति कारण आपण शुणिले ता परिस्थिति रे कहिबे प्रभु मु ए संसार को भय करे मु त आपण को भृत्य को आश्रय कर जे तांको मुखर कृष्ण कथा सुनि मैं पारे चल जी मोर संसार को भय नै। आइटी पुनि किम किम कहुछन्ति ना एटी से संसार कथा कहुनाहन्ति से कहुछन्ति संसार चक्र रो कदन भितरे जो हिंस्र भगवत वैमुख असुर मानक भितरे आपण मते पकै दैछन्ति सेटा को मु भय करछि। जतः ग्रसतां तद भक्तं मां भकितमेव इच्छतां असुराणां मध्ये प्रणीत निक्षिप्त। मु आपणकर भक्त मते केमती पकि जाय जायछि मु आपणकर भक्त मते एमे ए असुर मानक भितरे ए असुर माने मते भक्षण करंतु। भक्षण अर्थ ए असुर माने भगवत निंदा भगवत गुण कीर्तन करिबे ना निंदा करिबे ए गुडी को मु श्रुणी सुणी सुणी मु सर त्याग कला बळी करिबे। ए असुर मानक भितरे पडिबाटा से कहछन्ती जे मते भक्षण कला भळी पकि दिछन् मु सेट पडिबे मते से माने भोजन करिबे प्राण गला भळी मते कष्ट लागिवो। भगवान ऋषिंदे कहछन्ती ननु त्वंकी मया निक्षिप्त ए प्रह्लाद मु कोन तुमको सेट पकैछि तुम मत कहीं कथ कह नृसिंहदेव कह प्रहलाद कह ना ना प्रभु बद्धसन सुकर्म भी मो निज कर्म निजे बांधी से असुर मान कूल जन्म आई दुखटा हूँ मोर बड़ दुख मोर आउ कि दुख ना संसार को मोर आद भय ना आम कौन दरकार बर्तमान कहते आप मोर पाद पद्म को आपणकर पाद पद्म को मत के आह्वान कर मोर केवल ये गोटे चिंता कदानु शुक्र अच्छा ना तस्मात् कदानु प्रीतसन अपवर्गभूतम शरणम तब अंग्री कमलम आसे आपण केवे अपवर्गभूत मुक्तिर आश्रय आपणकर चरण कमल को मत आह्वान करेंगे। चक्रीपाद अर्थ कर प्रह्लाद महाराज को देखु प्रह्लाद महाराज तक नृसिंह को प्रार्थना कर प्रह्लाद महाराज कहते आपण केवे मते चक्रदार अर्थ कर पाद संवाहनार्थ माम आभासी अच्छी मत के पाद को संवाहन करने मत डाक ये भक्तर भावना भक्त सब चाहे मुझे प्रभु सेवा कर प्रह्लाद कह संसार को भय करूनि ये अभक्त मान संग रही बहुत दुख पाऊँ। महापुरुष से कथा ही कह महापुरुष से प्रार्थना कर भक्तर केवल गोटे प्रार्थना तुमार नित्य दास मुहि तोमा पासरिया तुमार नित्य दास मुहि तोमा पासरिया पड़िया छे भवार्न वे माया बद्ध होया भवान
कृपा करी कर मोरे पद धूली समान कृपा करी कर मोरे पद धूली तुमार सेवक करो तुमार सेवन तुमार सेवक करो तुमार सेवन
महाप्रभु प्रार्थना करछन ठीक भक्तर ये प्रार्थना देखन प्रहलाद महाराजिया कहछन प्रीतो हे उषतम बद्ध सुकर्ममी उषतम हे श्रेष्ठ ते अंग्रिमूलम प्रीत अपवर्ग शरणम आभायमी कदातु केबे आपणकर अपवर्ग भूत ए चरण कमल तुल को मते आपण आह्वान करबे कारण मु आपणकर सेवक महाप्रभु से कथा कहछन्ति कृपा करी कर मोरे पाद धूलि सम तुमार सेवक करू तुमार सेवक चक्रदर्शी अर्थ करछन् प्रभु पाद सम्मान अर्थम मा आभासी कदा केबे आपणकर पाद को मु ସମ୍ଭାହନ କରିବି ଏ ଭାଗ୍ୟ ମୋର କେବେ ହବ ପ୍ରହଲାଦ କହୁଛନ୍ତି ମୋତେ କେବେ ଆପଣ ଡାକିବେ ଆପଣଙ୍କର ପାଦକୁ ସମ୍ଭାହନ କରିବା ପାଇଁ ପ୍ରହଲାଦ ଏ ପ୍ରାର୍ଥନା କରୁଛନ୍ତି ଭଗବାନ ନୃସିଂହଦେବ କହୁଛନ୍ତି ପ୍ରହଲାଦ ନନୁ ମଦଙ୍ଗ୍ରେ ସେବୟା କିଂ କରିଷ୍ୟସି ତୁ ମୋର ତୁମେ ମୋର ପଦ ପଦ ସମ୍ଭାହନ କରି କଣ ଲାଭ ପାଇବ ପୈତୃକମ୍ ତ୍ରିଜଗତମ ଐଶ୍ୱର୍ଯ୍ୟମ ସୁଖମ ତାବତ୍ ଭୁଖ୍ୟୁ ତିନି ଜଗତର ତୁମର ପିତାଙ୍କର ଯୋଉ ଐଶ୍ୱର୍ଯ୍ୟ ସୁଖ ଏଇଠି ରଖିଯାଇଛି ତୁମ ପିତା ତୁମେ ତାକୁ ଭୋଗ କର ତିନି ଜଗତର ଯେତେ ଐଶ୍ୱର୍ଯ୍ୟ ସୁଖ ସବୁ ହିରଣ୍ୟକଶ୍ୟପ ଏକଜୁଟ କରି ରଖିଥିଲେ ଭଗବାନ ନୃସିଂହଦେବ କହୁଛନ୍ତି ଆରେ ମୋର ପାଦ ସେବା କରି ତୁ କଣ ପାଇବୁ ପ୍ରହଲାଦ ତୋ ପିତାଙ୍କର ତ୍ରିଜଗତର ଐଶ୍ୱର୍ଯ୍ୟକୁ ତୁ ଭୋଗ କର ପ୍ରହଲାଦ କହୁଛନ୍ତି ନା ପ୍ରଭୁ ଇଏ ଐଶ୍ୱର୍ଯ୍ୟ ଭୋଗ ଏଥିରେ କଣ ଅଛି ଆପଣ ଜାଣନ୍ତି ନା ଆପଣ ମୋତେ କହୁଛନ୍ତି ପିତାଙ୍କର ଐଶ୍ୱର୍ଯ୍ୟକୁ ଭୋଗ କରିବା ପାଇଁ ଏଠି କହୁଛନ୍ତି ଯସ୍ମାତ୍ ପ୍ରିୟା ପ୍ରିୟ ବିୟୋଗ ସଂଯୋଗ ଜନ୍ମ ଶୋକାଗ୍ନା ସକଳ ଯୋନି ସୁଦୈହ୍ୟମାନମ ଦୁଃଖ ଔଷଧମ ତଥାପି ଦୁଃଖମତି ଧିୟାହମ ବ୍ରହ୍ମନ୍ ଭ୍ରମାମି ବଦମେ ତବ ଦାସ୍ୟ ଯୋଗମ ମୁଁ ଦାସ ମୁଁ ଦାସ ରହି ମୁଁ ଦାସ୍ୟ ଲୋକ ଦାସ ଭୋଗ କରେ ନା କେବେ ମୋ ପିତାଙ୍କୁ ଆପଣ ନିହତ କଲେ କାରଣ ସେ ଆପଣଙ୍କ ସିଂହାସନରେ ବସିଲେ ସେ ଭୋକ୍ତା ସିଂହାସନରେ ବସିଲେ ସେ ଭୋଗ୍ୟ ହେଲେ ନା ଆପଣଙ୍କର କିନ୍ତୁ ଆପଣ ମୋତେ ଠକଉଛନ୍ତି ଆପଣ କହୁଛନ୍ତି ତ୍ରିଜଗିତ ଐଶ୍ୱର୍ଯ୍ୟ ମୋ ପିତା ଯାହା ରଖିଦେଇଛନ୍ତି ମୁଁ ତାକୁ ଭୋଗ କରିବି ନା ଭ୍ରମନ ଭ୍ରମାମି ବଦମେ ତବ ଦାସ୍ୟ ଯୋଗମ ମୁଁ ଆପଣଙ୍କ ଦାସ୍ୟ ଯୋଗ ମୋର ଦରକାର ମୁଁ ଯଦି ଆପଣଙ୍କର ଦାସ ହେଇଯିବି ଚକ୍ରବାଦ ଅର୍ଥ କରୁଛନ୍ତି ମୁଁ ଦାସ ହେଇଗଲା ପରେ ମୋର ଭୟ ନାହିଁ ମୁଁ କେଉଁ ଯେକୌଣସି ଜନିକି ଗଲେ ପଶୁପକ୍ଷୀ ଜନିକି ଗଲେ ମୋର କିଛି ଭୟ ନାହିଁ ଚିନ୍ତା ନାହିଁ କିନ୍ତୁ ଆଗେ ତ ମୋର ଦାସ ହେବି ଭଗବାନ କହୁଛନ୍ତି ଦାସ ହବୁ କାହିଁକି ବାପା ତୋର ଏତେ ଐଶ୍ୱର୍ଯ୍ୟ ତୁ ଭୋଗ କର ଏଠି ସମ୍ବୋଧନ କଣ ଆସିଲ କରେ ହେ ଭୁବନ ଭୁବନ ଦେଖନ୍ତୁ ପ୍ରତି ଶ୍ଳୋକରେ ସେ ସମ୍ବୋଧନ ଦଉଛନ୍ତି ଅଦ୍ଭୁତ ସ୍ତୁତି କେତେବେଳେ ଦୁଇଟା କେତେବେଳେ ଗୋଟିଏ ସମ୍ବୋଧନ ହେ ଭୁବନ ଯସ୍ମାତ୍ ପ୍ରିୟ ଅପ୍ରିୟ ଅପ୍ରିୟ ସହ ଯଥା ସଂଖ୍ୟ କର୍ମବଶ ତା ବିୟୋଗ ସଂଯୋଗ ଗାଭ୍ୟାମ ଜନ୍ମ ଇଏ ଗୋଟିଏ ଅଦ୍ଭୁତ ଶ୍ଳୋକ ପ୍ରହଲାଦ ମହାରାଜ କହୁଛନ୍ତି ତାଙ୍କ ଅନୁଭବରୁ କହୁଛନ୍ତି ପ୍ରଭୁ ମୁଁ ତିନି ଜଗତର ଐଶ୍ୱର୍ଯ୍ୟ ଭୋଗ କରିବାକୁ ଚାହୁଁନି କାହିଁକି ନା ପ୍ରତ୍ୟେକ ଜନିରେ ଦୁଇଟା ଜିନିଷ ଅଛି କଣ ଅଛି ସ୍ୱକର୍ମବଶା ନିଜ କର୍ମ ବଳରେ ପ୍ରିୟ ବସ୍ତୁ ସହିତ ବିୟୋଗ କରି ଦିଆଯିବ ଯେଉଁଟା ଆପଣଙ୍କୁ ଭଲ ଲାଗୁଥିବ ତା ଦେହରୁ ବିୟୋଗ କରି ନିଆଯିବ ଇଏ ଭକ୍ତମାନଙ୍କ ପାଇଁ ବହୁତ ଅନୁଭବର ବିଷୟ ପ୍ରହଲାଦ ମହାରାଜ ଅନୁଭବୀ ବ୍ୟକ୍ତି ଅନୁଭବୀ ବ୍ୟକ୍ତି ସେ ପିତାଙ୍କର ସିଂହାସନକୁ ଭଗବାନ ନୃସିଂହଦେବ ଯାଚୁଛନ୍ତି କିନ୍ତୁ ସେ ତିରସ୍କାର କରିକି କହୁଛନ୍ତି ପ୍ରଭୁ କଣ ଆପଣ କହୁଛନ୍ତି ଏ ଜଗତରେ ସୁଖ କିଛି ଅଛି ଜୀବ ତ କର୍ମଫଳ ବଶତଃ ଯସ୍ମାତ୍ ପ୍ରିୟା ପ୍ରିୟୋଗ ବିୟୋଗ ସକଳ ଜନ୍ମ ଶୋକାଗ୍ନିନାମ ସକଳ ଜୋନି ସୁଦୟମାନ ସବୁ ଜୋନିରେ ଦୁଇଟା ଜିନିଷ ହେଉଛି ପ୍ରିୟ ସହିତ ବିୟୋଗ କରିଦିଆ ହେଉଛି, ପ୍ରିୟ ଯୋଉ ଜିନିଷ ଆପଣ ଭଲ ପାଉଥିବେ ତାକୁ ଛଡେଇ ନିଆଯିବ, ଆଉ ଅପ୍ରିୟ ବସ୍ତୁ ସହିତ ଯୋଗ କରିଦିଆଯିବ। ବାସ୍ ଦେଖନ୍ତୁ ସ୍ୱରଟା ଯୁବକ ବେଳେ କେତେ ଭଲ ଲାଗୁଛି, ପ୍ରିୟ ଲାଗୁଛି, କିନ୍ତୁ ଏଇଟାକୁ ଛଡେଇ ନିଆଯିବ, ଗୋଟେ ବୃଦ୍ଧ ସ୍ୱର ଦିଆହେଇଯିବ। ଇ ସକଳ ଜୋନିଷୁ ଦହ୍ୟମାନ ଶୋକାଗ୍ନିନା, ବହୁତ ସୁନ୍ଦର କଥା କହୁଛନ୍ତି। ଶୋକ ରୂପକ ଅଗ୍ନିରେ ଦେଖନ୍ତୁ ଯେତେବେଳେ ପ୍ରିୟ ବସ୍ତୁ ସହିତ ସଂଯୋଗ ହେଇଯାଉଛି ଆନନ୍ଦ ଲାଗୁଛି, କିନ୍ତୁ କିଛି ଦିନ ପରେ ସେ ପ୍ରିୟ ବସ୍ତୁ କାଢି ନିଆଯିବ, ଅପ୍ରିୟ ବସ୍ତୁ ଆମେ ଯୋଡ଼ି ଦିଆଯିବ, ଦୁଃଖ ଆସିବ। ସକଳ ଜୋନିଷୁ ବ୍ୟକ୍ତି ଚିନ୍ତା କରିବା ଦରକାର, ବର୍ତ୍ତମାନ ମୁଁ ପ୍ରଭୁଙ୍କ ଚରଣ କମଳକୁ ଭଜନ କରୁନି, ଯୋଉ ବସ୍ତୁଟା ମୋତେ ପ୍ରିୟ ଲାଗୁଛି ସେଇଟା ପ୍ରଭୁଙ୍କର ପ୍ରତିନିଧି କାଳ ମୋତେ ସବୁଦିନ ଭୋଗ କରିବା ପାଇଁ ଦବ କି ଦବ ନା? ଇ ପ୍ରିୟା ପ୍ରିୟଗ ବିୟୋଗ ସଂଯୋଗ ଜନ୍ମମ ଶୋକାଗ୍ନିନା ସକଳ ଜୋନି ସୁଦୈହ୍ୟମାନ, ସକଳ ଜୋନିରେ ପ୍ରିୟ ବସ୍ତୁ ସହିତ ଆପଣଙ୍କୁ ବେଶୀ ଦିନ ରଖିବା ପାଇଁ ଦବ ନା? ଯେଉଁଟା ଆପଣ ଭଲ ପାଉଥିବେ ସେଟାକୁ ଛଡେଇ ନିଆଯିବ, ଯେଉଁଟାକୁ ଭଲ ନ ପାଉଥିବେ ସେଟାକୁ ଆଣି ଯୋଡ଼ି ଦିଆଯିବ। ସକଳ ଦହ୍ୟମାନ ଆମ ଗୁରୁଦେବ ସେ ଆପଣ ତୁମେ ଭଲ ନ ପା, ତୁମେ କହୁଛ ଏଇଠି ମୋର ଭଜନ ହଉନି, ମୁଁ ଆଉ କେଉଁଠି ପଳେଇଲେ ଭଲ ପ୍ରସାଦ ମିଳିବ ଭଲ ଭଜନ ହବ, ତୁମେ ଯାଅ, ମୋ କପାଳଟା ତୁମେ ନେଇକି ଯିବ, ମନଟା ତୁମ ସାଙ୍ଗରେ ଯାଉଛି ନା, ମନଟା କଣ ତୁମେ ଛାଡ଼ିଦବ? ଏଠି ସେ କଥା କହୁଛ, କର୍ମଟା ଅଛି ନା, ତୁମେ ଯେଉଁ ଜାଗାକୁ ଯାଇ ପହଞ୍ଚିବ ଯେଉଁ ଜିନିଷଟା ତୁମେ ଭଲ ନ ପାଅ ସେ ଜିନିଷଟା ଆସି ତୁମକୁ ମିଳିବ, ସେଟା ସ୍ଥାନର ଗୁଣ ନୁହେଁ, ଏଟା ଭ୍ରମ ଜିନିଷ। ମୁଁ ଏଇ ଜାଗାଟା ଛାଡ଼ିଦେଲେ ମୋର ଭଜନ ହବ, ଆରେ ଭୀଷ୍ମଦେବ ତ ସରସଜ୍ୟାରେ ଭଜନ କରୁଥିଲେ ଯୁଦ୍ଧ କ୍ଷେତ୍ରରେ, ରକ୍ତର ନଦୀ ବୋହୁଛି, ସମସ୍ତଙ୍କର ଚିତ୍କାର ଚାଲିଛି, ଭୀଷ୍ମଦେବ ସରସଜ୍ୟା ରହିକି ଭଜନ କରୁଥିଲେ। ଭଜନରେ ବୃତ୍ତି ଯାହାର ଆସିଛି ସେ ସବୁ ସ୍ଥାନରେ ଭଜନ କରିପାରିବ, ଯାହାର ଭଜନରେ ବୃତ୍ତି ନାହିଁ। ଭାଇ ରାସ୍ତା କଡ଼ରେ ଲୋକ ଶୋଇକି ପଇସା ରୋଜଗାର କରୁଛନ୍ତି, ବିଷୟ ଲୋକ ଟ୍ରେନରେ ଖାଇବା ନାହିଁ ପିଇବା ନାହିଁ ଗାଧୁଆ ନାହିଁ, କେତେ କେଉଁଠି ଦିଲ୍ଲୀ କେଉଁଠି ହାଇଦ୍ରାବାଦ ଯାଇ ପଇସା ରୋଜଗାର କରିକି ଆଣୁଛନ୍ତି, ତାଙ୍କୁ କଷ୍ଟ ଲାଗୁଛି? କାରଣ ତାଙ୍କ ବିଷୟରେ ପ୍ରବୃତ୍ତି ହେଇଯାଇଛନ୍ତି, ବିଷୟ ପ୍ରତି ମଜି ଆଇଛନ୍ତି, ଯେ ବିଷୟରେ ମଜି ଆଇଛି ସେ କେତେ କଷ୍ଟ ହେଲେ ବି ତାକୁ ବିଷୟଟା କଷ୍ଟ ଦଉନି, ସେ ସବୁ ଅବସ୍ଥାରେ ବିଷୟ ରୋଜଗାର କରିପାରିବେ, ରାସ୍ତା କଡ଼ରେ ଶୋଇକି ବି ଟଙ୍କା ରୋଜଗାର କରିପାରିବେ, କାରଣ ତାଙ୍କ ପ୍ରବୃତ୍ତି ରହିଯାଇଛି, ଯାହାର ଭଜନର ପ୍ରବୃତ୍ତି ଅଛି ସେ ସବୁ ସ୍ଥାନରେ ଭଜନ କରିପାରିବେ। ଆମେ ଭାବୁଛେ ଏଇଟା ଆମର ଅସୁବିଧା ନା, ଅସୁବିଧା ଏଠି ନାହିଁ, ଏଇଟା ସ୍ୱକର୍ମ ହିସାବରେ କାଳ ସବୁବେଳେ ପ୍ରିୟ ବସ୍ତୁକୁ ଯୋଗ କରିଦବ, ଏ ପ୍ରିୟ ବସ୍ତୁ ଠାରୁ ଦୂରେଇ ନବ, ଅପ୍ରିୟ ବସ୍ତୁକୁ ଯୋଗେଇ ଦବ। ଆପଣ ଯୋଉ ନା ଯାଉନାହାନ୍ତି, ଯୋଉଠି ଯାଇ ଭେଟିବେ ଆପଣ ଯୋଉଟା ନ ଭଲ ପାଆନ୍ତି ସେ ଜିନିଷ ଆପଣ ଆସି ମିଳିବ। ଆରେ ମୁଁ ତ ସେଠି ଥିଲି ସେଇଆ ହଉଥିଲା, ଏଠି ହେଲା ଜଣେ ସେଇଆ ହଉଛି ନିଶ୍ଚିତ। ପ୍ରହ୍ଲାଦ କହୁଛନ୍ତି ନାଇଁ ପ୍ରଭୁ, ଯସ୍ମାତ୍ ପ୍ରିୟା ପ୍ରିୟ ବିୟୋଗ ସଂଯୋଗ ଜନ୍ମମ, ପ୍ରିୟା ପ୍ରିୟ ବିୟୋଗ ହବ, ପ୍ରିୟ ବସ୍ତୁ ସହିତ ବିୟୋଗ କରିଦିଆଯିବ, ଅପ୍ରିୟ ବସ୍ତୁ ସହିତ ଯୋଡ଼ି ଦିଆଯିବ, ଏ ନିଶ୍ଚିତ ହବ। ଆଉ ଏଠି ସ୍ୱାମୀପାଦ କହୁଛନ୍ତି ବିୟୋଗ ସଂଯୋଗାଭ୍ୟାମ ଜନ୍ମଜସ୍ୟ ତେନ ଶୋକାଗ୍ନିନା ଦେବାଦି ଜୋନିଷୁ ଅପି ଅତି ଦୁଃଖିତ ଅସ୍ମି। ମୁଁ ଦେଖିପାରୁଛି ଦେବାଦି ଜୋନି ପର୍ଯ୍ୟନ୍ତ ସମସ୍ତେ ଦୁଃଖିତ, ପ୍ରମାଣ କିଏ? ପ୍ରହ୍ଲାଦ ଯାହା କହନ୍ତି ଅନୁଭବୀ ଲୋକ ପ୍ରମାଣ ଦେଖୁଛନ୍ତି, ଦେବତାମାନେ ଆପଣଙ୍କ ଆଗରେ ଠିଆ ହେଇଛନ୍ତି, ଦୁଃଖୀ ନାହାନ୍ତି? ଏମାନେ ଚାହୁଁଛନ୍ତି ଭୋଗ କରିବା ପାଇଁ, କିନ୍ତୁ ମୋର ବାବା ତମକୁ କେତେ କଷ୍ଟ ଦେଇଛି ମୁଁ ଦେଖିଛି ନା। ପ୍ରହ୍ଲାଦ କହୁଛନ୍ତି ସକଳ ଦେବାଦି ଜୋନି ସୁଦୟମାନ ଶୋକାଗ୍ନିନା, ମୋର ବାବା ଏମାନେ ଚାହିଁଛନ୍ତି ଭୋଗ କରିବା ପାଇଁ, କିନ୍ତୁ ମୋ ବାବା ମାନଙ୍କୁ କେତେ କଷ୍ଟ ଦେଇଛି। ଏମାନେ ଚାହୁଁଛନ୍ତି ଇନ୍ଦ୍ରିୟକୁ ଭୋଗ କରିବା ପାଇଁ, ସିଂହାସନକୁ ଭୋଗ କରିବା ପାଇଁ, କିନ୍ତୁ ପ୍ରିୟ ବସ୍ତୁ ସହିତ ବିୟୋଗ ହେଇଯାଉଛି, ଅପ୍ରିୟ ବସ୍ତୁକୁ ଯୋଡ଼ି ଦିଆଯାଉଛି। ମୁଁ ବହୁତ ଅନୁଭବୀ ଲୋକ, ବହୁତ ଅନୁଭବୀ ଲୋକ, ପ୍ରହ୍ଲାଦ ଅନୁଭବୀ ବାସ୍ତବିକ ଏଠି ପଚାରିଛନ୍ତି, ଆଚ୍ଛା ଏ ଦୁଃଖଟାକୁ ଦୁଃଖମ ଔଷଧମ ତଥାପି ଦୁଃଖମ, ଭଗବାନ ନୃସିଂହଦେବ ପ୍ରଶ୍ନ ପଚାରୁଛନ୍ତି, ନନୁ ଶୋକାଗ୍ନେ ପ୍ରତିକାରମ ଅପି ବହୁ ବର୍ତ୍ତନ୍ତେ। ଆରେ ଦୁଃଖଟା ପ୍ରହ୍ଲାଦ ତୁମେ ଛୋଟ ପିଲା ଭଳି କାହିଁ କଥା କହୁଛ, ଦୁଃଖ କାହାକୁ ଆସିଲେ ସେ ଦୁଃଖର ତ ପ୍ରତିକାର କରେ। ପ୍ରହ୍ଲାଦ କହୁଛନ୍ତି ନାଇଁ ପ୍ରଭୁ, ମୁଁ ଅନୁଭବୀ ଲୋକ, ମୁଁ ଏ କଥା କହୁଛି ଦୁଃଖର ପ୍ରତିକାର ହଉଛି ଆଉ ଗୋଟେ ଦୁଃଖ, ଦୁଃଖର ପ୍ରତିକାର ଆଉ ଗୋଟେ ଦୁଃଖ। ଭକ୍ତମାନଙ୍କୁ ବହୁତ ସୁନ୍ଦର ଭାବରେ ଜାଣିବା ଦରକାର, ଦୁଃଖକୁ କେବେ ପ୍ରତିକାର କରିବା ଉଚିତ ନୁହେଁ। ଏଠି କହୁଛନ୍ତି ଦୁଃଖ ଔଷଧମ ପ୍ରତିକାରମ ତଥାପି ଦୁଃଖମ, ଦୁଃଖକୁ ଏଡ଼େଇବା ପାଇଁ ଯୋଉ ଔଷଧ କରାହଉଛି, ଯୋଉ ପ୍ରଚେଷ୍ଟା କରାହଉଛି, ସେଟା ମଧ୍ୟ ଦୁଃଖ ନିଶ୍ଚିତ। ସେଥିପାଇଁ ଯେତେବେଳେ ବିଦୁର ଭେଟିଲେ ମୈତ୍ରୀଙ୍କୁ, ସେ ଗୋଟିଏ ପ୍ରଶ୍ନ ପଚାରିଥିଲେ, ବହୁତ ସୁନ୍ଦର ପ୍ରଶ୍ନ ପଚାରିଥିଲେ, ଠିକ ଏଇ ପ୍ରସଙ୍ଗର ପ୍ରଶ୍ନ, ସୁଖାୟ କର୍ମାଣି କରୋତି ଲୋକେ ନତେମ୍ ସୁଖମ୍ ବା ଅନ୍ୟତ୍ ଉପରାମ ବା, ସୁଖ ପାଇଁ ଏଇ ଜଗତରେ ଲୋକମାନେ କର୍ମ କରୁଛନ୍ତି କିନ୍ତୁ ସୁଖ ପାଉନାହାନ୍ତି, କିନ୍ତୁ ଦୁଃଖ ବି ଦୂର ହଉ। କର୍ମଟା କରୁଛନ୍ତି କୋଉଥି ପାଇଁ ଲୋକମାନେ, ସୁଖ ପାଇବୁ ଦୁଃଖକୁ ଦୂର କରିବୁ, କିନ୍ତୁ ସୁଖ ସେମାନେ ପାଉନାହାନ୍ତି, ଦୁଃଖ ବି ଦୂର ହଉନି, କିନ୍ତୁ କର୍ମ ଆରମ୍ଭ କଲା ମାନେ ଅଧିକା ଦୁଃଖ ଆସିକି ମିଳିଛି। ଏଠି କହୁଛନ୍ତି ନା, ବିନ୍ଦନ୍ତେ ଭୂୟସ୍ୟ ତଦେବ ଦୁଃଖମ୍, ଦୁଃଖଟାକୁ ଏଡ଼େଇ ସୁଖ ପାଇବା ପାଇଁ ଯେତେବେଳେ ଜୀବ ଚେଷ୍ଟା କରୁଛି, ସେତେବେଳେ ବିନ୍ଦନ୍ତେ ଭୂୟସ ଅଧିକା ଦୁଃଖ ପାଉଛି। ଯତତ୍ର ଯୁକ୍ତମ୍ ଭଗବାନ ବୋଧେନ, କାହିଁକି ବ୍ୟକ୍ତି ଏଭଳି ଦୁଃଖ ପାଉଛି ମୋତେ ଆପଣ କୁହନ୍ତୁ। ବିଦୁର ଯେତେବେଳେ ମୈତ୍ରୀଙ୍କୁ ଭେଟିଛନ୍ତି, ଏ ପ୍ରଶ୍ନ ପଚାରିଛନ୍ତି, ପ୍ରଥମ ପ୍ରଶ୍ନ, ଏଇଟା ବହୁତ ଗୁରୁତ୍ୱ ପ୍ରଶ୍ନ, ସେଥିପାଇଁ ଏଠି ସେଇ କଥା କହୁଛନ୍ତି। ଚକ୍ରପଦ କହୁଛନ୍ତି, ଯସ୍ମାତ୍ ପ୍ରିୟେ ଅପ୍ରିୟଶ୍ଚ ଯଥା ସଂଖ୍ୟମ ବିୟୋଗ ସଂଯୋଗାଭ୍ୟାମ ଜନ୍ମଯସ୍ୟ ତେନ ଶୋକାଗ୍ନିଣା ସକଳ ଜ୍ୱନିଷୁ ଇତି ରାଜଦେହ ଅପି। ବାବା ଭଗବାନ କହୁଛନ୍ତି ନା, ନୃସିଂହଦେବ, ଏ ତୁ ପିତାଙ୍କର ରାଜସିଂହାସନ ବସି ଭୋଗ କର। ଭଗବାନ ନୃସିଂହଦେବ ପ୍ରହ୍ଲାଦ କହୁଛନ୍ତି, ଆପଣ କଣ ଭାବୁଛନ୍ତି ରାଜଦେହକୁ ମୁଁ ପଳେଇଗଲେ ମୋର ଶୋକାଗ୍ନି ଆସିବନି, ଇଏ ପ୍ରିୟ ବସ୍ତୁ ସହିତ ବିୟୋଗ ହବନି, ଅପ୍ରିୟ ବସ୍ତୁ ସହିତ ସଂଯୋଗ ହବନି? ହବ ପ୍ରଭୁ। ଏଠି କହୁଛନ୍ତି, ସକଳ ଦେହେଷୁ ରାଜଦେହ ପିତାଦୃଶ ଶୋକାଗ୍ନି ଦାହସ୍ୟ ନ ଅସମ୍ଭବା, ଏ ରାଜଦେହରେ ଯେ ଶୋକାଗ୍ନି ଆସିବନି ଏ ଭୁଲ କଥା। ଶୋକାଗ୍ନି ସକଳ ଜ୍ୱନିରେ, ସବୁ ଜ୍ୱନିରେ ଅଛି, ପ୍ରିୟ ସହିତ ସଂଯୋଗ କରିଦିଆଯିବ, ଏ ପ୍ରିୟ ସହିତ ବିୟୋଗ କରିଦିଆଯିବ, ଅପ୍ରିୟ ସହିତ ସଂଯୋଗ କରିଦିଆଯିବ। ଆଉ ଲୋକ ଏଥିପାଇଁ ନିଜ କର୍ମକୁ ଦୋଷ ଦଉନି, ଭଗବାନଙ୍କୁ ହିଁ ଗାଳି ଦଉଛି, ପ୍ରଭୁ ଏହା ହିଁ କଲେ। ଯେମିତି ଚିତ୍ରକେତୁର ପତ୍ନୀ କହିଲେ, ପୁତ୍ରଟି ଯେତେବେଳେ ମରିଗଲେ ସେଠି ଭଗବାନଙ୍କୁ ଗାଳି ଦେଲେ, ପ୍ରଭୁ ଆପଣ ସୃଷ୍ଟି କ'ଣ ଜାଣନ୍ତି, ଆପଣ ନିୟମ କ'ଣ ଜାଣନ୍ତି? କାରଣ ଆପଣ ଯଦି ନିୟମ ଜାଣନ୍ତି, ଆପଣଙ୍କ ପ୍ରଥମେ ଯିଏ ଜଗତରେ ଆଗେ ଜନ୍ମ ହେଇଛି, ଯିଏ ଜନ୍ମ ଦେଇଛି ସିଏ ବଞ୍ଚିଛି, କିନ୍ତୁ ଯିଏ ଜନ୍ମ ହେଇଛି ମରିଯାଇଛି। ଆପଣଙ୍କର ନିୟମ ନାହିଁ କିଛି, ଆପଣ ସୃଷ୍ଟିର ନିୟମ ଜାଣନ୍ତି। ଭଗବାନ କହୁଛନ୍ତି, ଆରେ ତ କର୍ମଫଳ ନେଇ ଜୀବ ଆସିଛି। ଟିକାରେ ଚିତ୍ରକେତୁଙ୍କର ପତ୍ନୀ କହୁଛନ୍ତି, ଯଦି ଜୀବ କର୍ମଫଳ ନେଇକି ଜନ୍ମ ହେଉଛନ୍ତି, ଆପଣଙ୍କର ରହିବା କ'ଣ ଦରକାର, ଆପଣ ଭଗବାନ ହେବା କ'ଣ ଦରକାର, ଆପଣ କାହିଁକି ଭଗବାନ ପୋଷ୍ଟ ରହିଛନ୍ତି? ଭଗବାନ କହୁଛନ୍ତି, ମୁଁ ଯଦି ନ ରହିବି, ଜୀବକୁ କର୍ମଫଳ ପ୍ରଦାନ ଏସବୁ ନ୍ୟାୟ ବିଚାର କିଏ କରିବ? ତାହେଲେ ଆପଣ ଯଦି ଅଛନ୍ତି, ତାହେଲେ ଆପଣଙ୍କ ଦ୍ୱାରା ଇଣ୍ଡାଇରେକ୍ଟଲି ଜୀବର ଦୁଃଖ ପ୍ରଦାନ କରାଯାଉଛି, ଆପଣ ମାରୁଛନ୍ତି, ଆପଣ ପିତା ପୁତ୍ର ସ୍ନେହ କାଟୁଛନ୍ତି, ଆପଣ ସୃଷ୍ଟି କ'ଣ ଜାଣନ୍ତି? ସେ ନିଜ କର୍ମଫଳ ମାନୁନାହାନ୍ତି, ଭଗବାନ ଉପରେ ଦାୟୀ ଦେଉଛନ୍ତି। କିନ୍ତୁ ଭକ୍ତର ସ୍ୱଭାବ କ'ଣ ଦେଖନ୍ତୁ, ପ୍ରହ୍ଲାଦ କ'ଣ କହୁଛନ୍ତି, ପ୍ରଭୁ ମୋ କର୍ମଫଳ ବଶତଃ ମୁଁ ଏଇ ଅସୁରମାନଙ୍କ ଭିତରେ ପଶିଛି, ମୋତେ କେବେ ଆପଣ ଡାକିବେ ଆପଣଙ୍କ ଚରଣ କମଳକୁ? ଭଗବାନ କହୁଛନ୍ତି, ତୁମେ ରାଜା ହବ? ନାଇଁ ପ୍ରଭୁ, ଏ ରାଜ ଦେହରେ ମଧ୍ୟ, ଦେବତା ଆଦି ଦେହରେ ମଧ୍ୟ ଏ ଶୋକ ଅଗ୍ନିରେ ଦହ୍ୟମାନ, ସେମାନେ ଜଳୁଛନ୍ତି, ମୋର ଏଟା ଦରକାର ନାହିଁ। ଆଚ୍ଛା, ଏତେ କଷ୍ଟ ପାଉଛନ୍ତି, ତାଙ୍କୁ କ'ଣ କଷ୍ଟ ବୋଲି ଜ୍ଞାନ ହଉନି ନା? ଆପଣ ଦେଖନ୍ତୁ, ସଂସାର ଲୋକ କେତେ କଷ୍ଟ ପାଉଛନ୍ତି, କଷ୍ଟର ସୀମା ନାହିଁ, କଷ୍ଟର ସୀମା ନାହିଁ। ତାଙ୍କର କଷ୍ଟର ଇତିହାସ ଯଦି ଲେଖାଯିବ, ଭାଗବତଠୁ ବଡ଼ ହବ, ଜଣେ ଜଣେ ବ୍ୟକ୍ତିର ଗୋଟିଏ ଦିନରେ ସେ କେତେ କଷ୍ଟ ପାଉଛନ୍ତି, କିନ୍ତୁ କ'ଣ ତାଙ୍କ କଷ୍ଟଟା ଜ୍ଞାନ ହଉନି? ଭଗବାନ ନୃସିଂହଦେବ ପଚାରୁଛନ୍ତି, ପ୍ରଭୁ ନା ପ୍ରହ୍ଲାଦ ନା ପ୍ରଭୁ, ତାଙ୍କୁ ଜ୍ଞାନ ହବନି? ସକଳ ଜ୍ୱନିରେ ପ୍ରିୟ ସହିତ ବିୟୋଗ, ଅପ୍ରିୟ ସହିତ ସଂଯୋଗ, ଏଟା ପାଇଲେ ସୁଦ୍ଧା ତାଙ୍କୁ ଦୁଃଖ ଲାଗୁନି। କାହିଁକି ଦୁଃଖ ଲାଗୁନି? ଏଠି କହୁଛନ୍ତି, ଭୂମନ ଦୁଃଖ ଔଷଧମ ତଦପି ଦୁଃଖମ, ଦୁଃଖକୁ ଏଡ଼ିବା ପାଇଁ ବହୁ ଦୁଃଖରେ ପଡୁଛନ୍ତି, କିନ୍ତୁ ଅତି ଧିଆ, ତାଙ୍କ ବୁଦ୍ଧି ଅଦୁଃଖ ବୁଦ୍ଧି, ଦୁଃଖକୁ ଏଡ଼ିବା ପାଇଁ ଯାଇକି ଦୁଃଖ ପାଉଛନ୍ତି, କିନ୍ତୁ ଦୁଃଖଟାକୁ ବୁଦ୍ଧିରେ ଗ୍ରହଣ କରିପାରନ୍ତି, ଏଟା ଦୁଃଖ ବୋଲି। ଦୁଃଖଟାକୁ ଏଡ଼ିବା ପାଇଁ ବହୁ କର୍ମ କରୁଛନ୍ତି, ସେଟା ବି ଦୁଃଖ, କିନ୍ତୁ ସେଟା ବୁଦ୍ଧିରେ ଜ୍ଞାନ କରିପାରୁନାହାନ୍ତି, ଏଟା ଦୁଃଖ ବୋଲି। ଜ୍ୱର ହେଇଛି, ମେଡିସିନ ଖାଇବାଟା ଗୋଟେ ଦୁଃଖ ଆଜ୍ଞା, କୌଣସି ବ୍ୟକ୍ତି ବିଚାର କରୁଛି ମେଡିସିନ ଖାଇବାଟା ଗୋଟେ ଦୁଃଖ ବୋଲି, କାରଣ ମେଡିସିନ ଆଉ ଗୋଟେ ରୋଗ ତିଆରି କରିବ ନା, ମେଡିକାଲ ଲୋକ ପଡ଼ିଥିବେ, ପେଟ ଚିରା ହେଇଥିବ, ତାକୁ ଆପଣ ପଚାରିବେ ସେ କେବେ କହିବେ ମୋ କର୍ମ ଫଳ ଭଲ ଅଛନ୍ତି? ଆଜ୍ଞା ହଁ, ବହୁତ ଭଲ ଅଛି, ମୁଁ ବହୁତ ଭଲ ଅଛି, ମୁଁ ରିଲିଫ ହେଇଗଲି। ଅତି ଦିଆ ବୁଦ୍ଧି ପ୍ରହ୍ଲାଦ ମହାରାଜ ନୃସିଂହଦେବ କହୁଛନ୍ତି, ପ୍ରଭୁ ଦୁଃଖର ପ୍ରତିକାର, ଦୁଃଖର ଔଷଧ ଗୋଟିଏ ଦୁଃଖ। ପ୍ରହ୍ଲାଦ କହୁଛନ୍ତି, ନୃସିଂହଦେବ କହୁଛନ୍ତି, ଦୁଃଖର ଔଷଧ ଦୁଃଖ ତାହେଲେ ଲୋକ କାହିଁ ଜାଣିପାରୁନାହାନ୍ତି ନା? ଅତି ଦିଆ ତା ଅର୍ଥ କରୁଛନ୍ତି ଶୁକରା ଶୁକରାଦି ଜୋନିଏବ ଅପି ଅହମ୍ ସୁଖୀ ଇତି ବୁଦ୍ଧି। ଇଏ ଜୀବର ଏଭଳି ଅଜ୍ଞାନତା, ସେ ଶୁକର ଜୋନିକି ଗଲେ ସୁଦ୍ଧା, ଘୁଷୁରୀ ଜୋନିକି ଗଲେ ସୁଦ୍ଧା ସେ କହିବ ମୁଁ ସୁଖୀ। ଯେଉଁ 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 ଜୀବକୁ ଯେଉଁ ଶରୀର ମିଳିଯାଉଛି ସେ କହୁଛି ମୋଠୁ ସୁଖୀ ଜଗତରେ କିଏ ନି। ଆମର ଗୁରୁଦେବ ଯେମିତି କୁହନ୍ତି, ସେ ଘୁଷୁରୀ ଯେତେବେଳେ ମଣିଷ କଦଳୀ ଖାଉଛି ମିଠା ଖାଉଛି, ଘୁଷୁରୀ ଦେଖିକି କହୁଛି ମଣିଷ ଗୁଡାକ କେତେ ବୋକା କିରେ, ମୁଁ ଏତେ ବଢିଆ ଜିନିଷ ଡ୍ରେନ୍ରୁ ଖାଉଛି, ସିଏ ଗୁଡା ଏଗୁଡାକୁ ଛାଡ଼ିକି କଦଳୀ ଆଉ ମିଠା ଖାଉଛନ୍ତି? ଅତି ଧିଆ ବୁଦ୍ଧି ଏଟା, ଯେଉଁ ଯେଉଁ ଯାଆନ୍ତୁ ଜୀବ ତା ହବ। ପ୍ରହ୍ଲାଦ ମହାରାଜ ଅନୁଭବୀ ଲୋକ ଆଜ୍ଞା, ସେ ପ୍ରବଚନ ଦଉଛନ୍ତି, ଆଖି ଖୋଲିଦେଲେ ଭାଗବତର ତାଙ୍କ ପ୍ରବଚନ। ଆଉ ଇଏ ସତ୍ୟ, ସେ ଯୋଉ ପ୍ରମାଣ ଦେଇଛନ୍ତି, ଯଦି ପ୍ରତି ଶ୍ଳୋକ କୁହାଯିବ ପ୍ରତି ଶ୍ଳୋକ ଗୋଟେ ଗୋଟେ କ୍ଲାସ ହବ, କାରଣ ଭାଗବତର ସବୁ ସିଦ୍ଧାନ୍ତ ସହିତ ମିଳୁଛି। ଯେଉଁ ଟାଣିକି ନେବେ ଏଇ ଶ୍ଳୋକକୁ ତା ଏହା ସହିତ ପଚିଶଟା ଶ୍ଳୋକ ତିରିଶଟା ଶ୍ଳୋକ ଆପଣ ପାଇବେ ସମଞ୍ଜସ୍ୟ। ଏମିତି ପ୍ରବଚନ ଦେଇଛନ୍ତି, ଅଦ୍ଭୁତ ପ୍ରବଚନ, ଯେତେବେଳେ ଖୋଲିଦେବେ ଯୋଉ ଚାପ୍ଟର ସେଥିରେ ମିଶିଯିବ। ପ୍ରମାଣ କ'ଣ? ଅତି ଦିଆ ବୁଦ୍ଧିର ତୃତୀୟ ସ୍କନ୍ଧ ଭାଗବତ ଜାଣନ୍ତୁ। ମା କପିଳଦେବ ମାଙ୍କୁ କପିଳଦେବ କହୁଛନ୍ତି ଦେବତୀଙ୍କୁ, ଜନ୍ତୁର୍ ବୈଭବ ଏତସ୍ମିନ୍ ଜଂ ଜଂ ଜୋନି ଅନୁବ୍ରଜ୍ୟତେ ତସ୍ୟମ୍ ତସ୍ୟମ୍ ସଲଭତେ ନିବୃତି ନ ବିରଜ୍ୟତେ। ମା, ଏ ଜନ୍ତୁ ଏ ଜୀବ ବୈଭବ ଏତସ୍ମିନ୍ ଜଂ ଜଂ ଜୋନି ଅନୁବ୍ରଜ୍ୟତେ, ଯେଉଁ ଯେଉଁ ଜୋନିକି ସିଏ ଯାଏ ତଂ ତଂ ସଲଭତେ ନିବୃତି ନ ବିରଜ୍ୟତେ, ସେଇ ସେଇ ସୁଖ ପାଇକି ସେ ସ୍ୱର ଛାଡ଼ିବାକୁ ଇଚ୍ଛା କରେ। ନର୍କକୁ ଗଲେ ବି କପିଳଦେବ କହୁଛନ୍ତି ଏମିତି, ନର୍କକୁ ଗଲେ ବି ନର୍କର ଦେହକୁ ଛାଡ଼ିବାକୁ ଇଚ୍ଛା କରେ, ଏଠି କହୁଛନ୍ତି ନରକତ ସ୍ତୋପି ଦେହମ୍ ବୈନ ପୁମାନ ତ୍ୟକ୍ତୁ ଇଚ୍ଛତି। ମା, ମୁଁ ଆଉ କୋଉ କଥା କହିବି, ଜୀବରେ ଅତି ଦିହା ବୁଦ୍ଧି କଥା ମୁଁ କଣ କହିବି? ନରକକୁ ଯାଇ ଜୀବ କଷ୍ଟ ପାଇଲା ବେଳେ ବି ନରକର ଯୋଉ ସୂକ୍ଷ୍ମ ଶରୀର ପାଇଛି ମନ ବୁଦ୍ଧି ଅହଙ୍କାରକୁ ନେଇ, ଯୋଉ ଯାତନା ଶରୀର ଦିଆଯାଇଛି ସେ ଯାତନା ଶରୀରକୁ ବି ଛାଡ଼ିବାକୁ ଇଚ୍ଛା କରେ। ନାରକ୍ୟାଂ ନିବୃତି ସତ୍ୟାମ ଦେବ ମାୟା ବିମୋହିତା, ଏ ଭଗବାନଙ୍କ ମାୟାରେ ପଡିକି ବିମୋହିତ ହୋଇକି ନରକର ଥିବା ଦେହକୁ ବି ଛାଡ଼ିବାକୁ ଇଚ୍ଛା କରେ, ଏଟା ଅତି ଧିଆ ବୁଦ୍ଧି। ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ଦୁଃଖର ପ୍ରତିକାର ହଉଛି ଆଉ ଗୋଟେ ଦୁଃଖ, ସକଳ ଜ୍ୱନିରେ ପ୍ରିୟ ସହିତ ବିୟୋଗ ଅପ୍ରିୟ ସହିତ ସଂଯୋଗ ହଉଛି, କିନ୍ତୁ ଜୀବ ଏତେ ଅଜ୍ଞାନରେ ଅଛି ପ୍ରିୟ ବସ୍ତୁକୁ କାଢି ନିଆଯାଉଛି ଅପ୍ରିୟ ବସ୍ତୁକୁ ଯୋଡ଼ି ଦିଆଯାଉଛି, କିନ୍ତୁ ତଥାପି ସେ ଦୁଃଖ ପାଇକି ସେ ଦୁଃଖର ପ୍ରତିକାର କରିବାକୁ ଯାଇକି ଆଉ ଗୋଟେ ଦୁଃଖ ପାଉଛି, କିନ୍ତୁ ଜ୍ଞାନ କରୁଣୀଟା ମୋର ଦୁଃଖ ବୋଲି, ଏଟା ତାର ଅତି ଧିଆ ବୁଦ୍ଧି। ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ମୋର କେବେ ସେ ଦିନ ଆସିବ ମୁଁ ଆପଣଙ୍କର ସେବା କରିବି, ମୁଁ ଆପଣଙ୍କର ଦାସ ହେଇଯିବି, ମୋର ଆଉ ଭୟ ନାହିଁ, ମୋର ଏଇ ଅତି ଧିଆ ବୁଦ୍ଧି ଆସିବ ନା, ମୁଁ ଯେଉଁ ଜୋନିକି ଗଲେ ବି ଆପଣଙ୍କର ସେବା କରି ମୁଁ ଦିନ କଟେଇଦେବି, ମୋର କିଛି ଅସୁବିଧା ନାହିଁ। ଇଏ ସ୍ୱର୍ଣ୍ଣାଙ୍ଗତର ଲକ୍ଷ୍ୟ, ମୁଁ ଯେଉଁ ଜୋନିକି ଯିବି ବି ମୁଁ ଆପଣଙ୍କର ଦାସ୍ୟ ଯୋଗଟା ପାଇଗଲା ମାନେ, ସେଠି କହୁଛନ୍ତି ନା ଭ୍ରମଣ ଭମାମି ବଦମେ ତବ ଦାସ୍ୟ ଯୋଗମ, ଆପଣଙ୍କର ଦାସ୍ୟ ଯୋଗଟା ମୋତେ ପ୍ରଦାନ କରନ୍ତୁ, କିଭଳି ମୁଁ ଆପଣଙ୍କର ଦାସ ହେଇପାରିବି? ଦାସ ହେଲେ ଆପଣ, ମୁଁ ତ ଦାସ ସହିତ ଦାସ୍ୟ ଭାବରେ ଯୁକ୍ତ ହେଇଯିବି, ମୁଁ ଯେଉଁ ଜୋନିକି ଗଲେ ବି ମୋର ଭୟ ନାହିଁ। ସ୍ୱର୍ଣ୍ଣାଙ୍ଗତ ଭକ୍ତ ଏହା ପ୍ରାର୍ଥନା କରି, ଭକ୍ତିମଣ ଠାକୁର ଠିକ୍ ସେ ଏହା ପ୍ରାର୍ଥନା କରିଛନ୍ତି,
ଯେକୌନ ଶରୀରେ ଥାକି ଯେକୌନ ଅବସ୍ଥା ରଖି ଯେକୌନ ଶରୀରେ ଥାକି ଯେକୌନ ଅବସ୍ଥା ରଖି ସେ ସବ ଏ ଖନ ତବ ପାୟ ସେ ସବ ଏ ସମ୍ପିଲାଉ ପ୍ରାଣେଶ୍ୱର ମମ ବୋଲି ଅତପର ସମ୍ପିଲାଉ ପ୍ରାଣେଶ୍ୱର ମମ ବୋଲି ଅତପର ଆର କିଛୁ ନା ରହିଲ ଦାୟ ଆର କିଛୁ ନା তুমি প্রভু রাখ মার সব তব অধিকার তুমি প্রভু রাখ মার সব তব অধিকার আছি আমি তোমার কিঙ্কর আছি আমি তোমার কিঙ্কর এ ভক্তি বিনোদ বলে তব দাস কুতুহলে সদা সেব পর থাকি যেন সদা সেবা পর
ভক্তিগুরু ঠাকুর বলছেন যে কোন অবস্থা রাখি প্রভু মধ্যে যে কোন অবস্থা আপনি রাখুন যে কোন শরীর থাকি যে কোন অবস্থা রাখি প্রভু মু দাস্য হয়ে গলা পরে যে কোন সি জনি কি গলিবি মু আউ মত ভয় নাই প্রলা যা কোন ভক্তিগুরু ঠাকুর তা কইছো মোর অতিথিয়া বুদ্ধি আসব না যেকোন শরীর আপনার রাখবে যেকোন জনিক যাবি যেকোন অবস্থা কু যাবি এসব বর্তমান আপনার ইচ্ছা উপরে তেমন মু আপনার দাস্য যোগ চাহুছি সম্পিলাম প্রাণেশ্বর মম বলি অতপ্র মোর বলি কোণ অনেক দাস্য হয়ে গেল আর কিছু না মোর দায় মোর অধিকার আর কিছু না তুমি প্রভু রাখ মার সব তব অধিকার তুমি মতো রখ মতো মার প্রলাসিয়া কুছ প্রভু মতো রখিলে আপনার ইচ্ছা মারিলে আপনার ইচ্ছা আমি আছি আমি তোমার কিঙ্কর এ ভক্তি বিনোদ বলে তবদাস্য কৌতূহলে থাকি যেন সদা সেবা পর মু কেতল সেবা পর হইক রহিবি দাস্য হইক রহিবি মোর এটা দরকার প্রলাসী কথা কৌছেন প্রভু জীব যে কষ্ট পাওছি সংযোগ রাজদ্বনি জনি দেবজনি আদি মধ্যে এ দুঃখ পাওছি প্রিয় বস্তু সহিত বিয়োগ অপ্রিয় বস্তু সহিত সংযোগ ই তার কর্মফলাণি মিলাই দেছি আর প্রিয় বস্তুর প্রিয় বস্তু ঠার দূরেই গলা পরে সুখ পাওয়া জীব যে কর্ম করছে পুনে আর গোটে দুঃখ আসি মিলছে কিন্তু সুখ পাওয়া কর্ম করে বহু দুঃখ পাওছি কিন্তু তার জ্ঞান হোনি এটা দুঃখ বলে কিনা অত ধিয়া বুদ্ধি আর এই বুদ্ধিটা পড়াইব কতবে যেত দাস্য যুগরে সি স্থির হয়ে যাব তেমন আপনার মতো দাস্য যোগ দিও ভগবান কোচ্ছেন প্রহ্লাদ দেখন্তু ভগবানকৰ ন্যায় আৰু প্ৰহ্লাদকৰ ন্যায় এ কেৱল যুক্তি তৰ্ক 42টি শ্লোক প্ৰহ্লাদ কহিবে নৃসিংহদেৱে তাৰ উত্তৰ দেৱে এ নৃসিংহদেৱে কহিব প্ৰহ্লাদ উত্তৰ দেৱে বাপ পুৰ যুক্তি চালা ভৰি চালিছন্তি ননু দাস্য যোগেন প্ৰবৃত্তি স্যাপি তৎ অন্তৰৈব ভূতানাম পূৰ্ব উক্তানাম দুঃখানাম কুত পৰিহাৰ তত্ৰ তাৰপৰা শ্লোকটা কহিবে প্রহ্লাদ তুমি ছোট পিলা তুমি জাণিন দুঃখ কু দূর করা জগতের সমস্ত চেষ্টা করতে দুঃখটা দূর নকলে কোণ দুঃখটা দূর হয়ে যাব প্রচেষ্টা নকলে প্রহ্লাদ কিন্তু প্রভু দুঃখ কু দূর করা যে মূর্খ সে প্রচেষ্টা করে মু কিন্তু প্রচেষ্টা করবি না কী এটি কোথায় আপনার প্রহ্লাদ নৃসিংহদেব কোথায় তুমি দাস্য যুগরে মো সহ যুক্ত হয়ে গেলে তুমি দুঃখ কেমন চালিয়ে যাব দুঃখ দূর করা তুমি টিকিয়ে চেষ্টা কর প্রহ্লাদ কিন্তু না প্রভু বুদ্ধিমান ব্যক্তি দুঃখ কু দূর করা চেষ্টা করা উচিত নুহে কোণ করা উচিত বর্তমান কোথায়
সোহম প্রিয়স্য সুহৃদ পরদেবতায়া লীলা কথা স্তব নৃসিংহ বিরঞ্চ গীত অঞ্জাস্তিতিসমানুগৃহ্ণম গুণ বিপ্রমুক্ত দুর্গাণিতে পদ যুগালয় হংস সঙ্গ
প্রভু সো অয়ম প্রিয়স্য সুহৃদ পরদেবতায়া লীলা কথাস্তব নৃসিংহ বিরঞ্চি গীত মু দুঃখকু দূর করা কিছু চেষ্টা করবি না হে নৃসিংহ এটি সম্বোধন হল নৃসিংহ হে নৃসিংহ তোমার লীলা তোমার কথা তোমার স্তব তিনোটি কথা কহিল তোমার লীলা তোমার কথা তোমার স্তবকু বিরঞ্চি ব্রহ্মাজী শিবজী এই ব্রহ্ম সম্প্রদায়ের যাহা গান করা যাইছি মু সেইটাকে গান করিবি মু কিছু দুঃখ কু দূর করা কেবে চেষ্টা করবি না মু বকা নুহে କାରଣ ସାଂସାରିକ ଲୋକ ଦୁଃଖକୁ ଦୂର କରିବା ପାଇଁ ଦୁଃଖରେ ପଡ଼ନ୍ତି। ମୁଁ ସାଂସାରିକ ଲୋକ ନୁହେଁ ପ୍ରଭୁ କହୁଛନ୍ତି, ମୁଁ ଆପଣଙ୍କର ଭୃତ୍ୟର ଭୃତ୍ୟ, ଗର୍ବରେ କହିବେ ସେ ମୁଁ ଭୃତ୍ୟର ଭୃତ୍ୟ। ଯିଏ ସେବକର ସେବକ ସେ ସେବ୍ୟର ତତ୍ତ୍ୱ ଜାଣିନି, ମୁଁ କଣ ଖାଲି ସେବକ ହେଇଛି ଏମିତି କହୁଛନ୍ତି। ଦେଖନ୍ତୁ ଚକ୍ରପାଦ ଅର୍ଥ କରିଛନ୍ତି, ନନୁ ମଧ୍ୟାସେ ମଦାସ୍ୟେ ବର୍ତ୍ତମାନ ଅପି ତୋୟା ପ୍ରସ୍ତୁତ ସାଂସାରିକ ଦୁଃଖସ୍ୟ ଔଷଧମ ଅନ୍ୟତ୍ର ଅନ୍ୱେଷ୍ଟବ୍ୟମ। ରେ ପ୍ରହ୍ଲାଦ, ତୁମେ ଛୋଟ ପିଲା, ତୁମେ ଜାଣିନ କିଛି, ଭଗବାନ ଭୁଲିଲା ଭଳି କହୁଛନ୍ତି। ମୋର ଯୋଉ ଦାସ୍ୟରେ ରହିଲେ ସୁଦ୍ଧା ଭଗବାନ ତମକୁ ଏମିତି ବୁଝାଉଛନ୍ତି, ଠିକ ଅଛି ତୁମେ ଦାସ୍ୟ ଯୋଗ ମାଗୁଛ ଠିକ, କିନ୍ତୁ ମଦାସ୍ୟେ ବର୍ତ୍ତମାନ ଅପି ମୋ ଦାସ୍ୟରେ ଅଧିଷ୍ଠିତ ହେଇ ସୁଦ୍ଧା ତୋୟା ପ୍ରସ୍ତୁତି ସାଂସାରିକ ଦୁଃଖସ୍ୟ ଔଷଧମ ଅନ୍ୟତ୍ର ଅନୁଷ୍ଟବ୍ୟମ। ମୋର ଦାସ ହୁଅ କିଛି ଅସୁବିଧା ନାହିଁ, କିନ୍ତୁ ମୋ ଦାସ ହେବା ସଙ୍ଗେ ସଙ୍ଗେ ସାଂସାରିକ ଦୁଃଖକୁ ଦୂର କରିବା ପାଇଁ ଆଉ କେଉଁଠୁ ଅନ୍ୱେଷଣ କର, ସୁଖଠାରୁ ଅନ୍ୱେଷଣ କର, ଔଷଧଟାକୁ ଅନ୍ୱେଷଣ କର, ମୋର ଭକ୍ତି କର, ତା ସହିତ ସାଂସାରିକ ଦୁଃଖଟାକୁ ଦୂର କରିବା ପାଇଁ ଚେଷ୍ଟା କର। ପ୍ରହ୍ଲାଦ କଣ କହିଛନ୍ତି, ସ ଟୋପନ ସ ପ୍ରଗଲ୍ଭ ସ୍ଫୁଟଞ୍ଚ ଆହ, ଅତି ଗର୍ବରେ ପ୍ରହ୍ଲାଦ କହୁଛନ୍ତି, ଅତି ଗର୍ବରେ ଅତି ଉତ୍ସାହରେ କହୁଛନ୍ତି ସୋ ଅହମ୍। ଦେଖନ୍ତୁ ଶ୍ଳୋକ ଆରମ୍ଭଟା ଅଛି ସୋ ଅହମ୍, ମୁଁ ସେଇ ନୃସିଂହଦେବ କହୁଛନ୍ତି, ଆପଣ ମୋତେ କହୁଛନ୍ତି ମୁଁ ଆପଣଙ୍କ ଦାସ୍ୟ ଯୋଗ ରହିଲା ପରେ ପୁଣି ଦୁଃଖ ନିବୃତ୍ତି କରିବା ପାଇଁ ଆଉ କାହା ନିକଟକୁ ଯିବି, ଏଟା ସମ୍ଭବ ନୁହେଁ। ସୋ ଅହମ୍, ମୁଁ ସିଏ, ତୁମେ କିଏ କହୁଛନ୍ତି, ତ୍ୱତ୍ ଅନନ୍ୟ ଭକ୍ତ ଶ୍ରୀ ନାରଦସ୍ୟ ଭୃତତ୍ୱେନମ୍ ପ୍ରସିଦ୍ଧମ୍। ଆପଣ କଣ ଜାଣନ୍ତି ନା ମୁଁ କିଏ, ମୁଁ ଆପଣଙ୍କର ଅନନ୍ୟ ନାରଦଙ୍କ, ଆପଣଙ୍କର ଅନନ୍ୟ ଭକ୍ତ ନାରଦଙ୍କର ଭୃତ୍ୟ। ମୁଁ ଦୁଃଖ ଦୂର କରିବା ପାଇଁ ମୁଁ ଆଉ କାହା ନିକଟକୁ ଯିବି, ଏଇଟା ମୁଁ କରିପାରିବି କହୁଛନ୍ତି। ତ୍ୱତ୍ ଅନନ୍ୟ ଭକ୍ତ ଶ୍ରୀ ନାରଦସ୍ୟ ଭୃତତ୍ୱେନ ପ୍ରସିଦ୍ଧ ପ୍ରହ୍ଲାଦ ଅହମ୍, ମୁଁ ପ୍ରହ୍ଲାଦ ଆପଣଙ୍କର ଅନନ୍ୟ ଭୃତ୍ୟ ନାରଦଙ୍କର ମୁଁ ଶିଷ୍ୟ। ଅହମ୍ ଅନ୍ୟ ଇବ ଅନ୍ୟମାନଙ୍କ ପରି ନ ଜ୍ଞାନ କର୍ମାଦିପମ ସ୍ୱପ୍ନେ ଅପି ଅଙ୍ଗୀକର, ଅନ୍ୟମାନେ ଭକ୍ତି ଯୋଗରେ ଥାଇକି ମଧ୍ୟ ଆପଣଙ୍କୁ ଆଶ୍ରୟ କରି ମଧ୍ୟ ଜ୍ଞାନ କର୍ମକୁ ଆଶ୍ରୟ କରନ୍ତି, କିନ୍ତୁ ମୁଁ ସ୍ୱପ୍ନରେ ମଧ୍ୟ ମୁଁ ପ୍ରହ୍ଲାଦ, ମୁଁ ସ୍ୱହମ୍, ମୁଁ ସେଇ ନାରଦ ମୁନିଙ୍କର ଭୃତ୍ୟ, ମୁଁ ସ୍ୱପ୍ନରେ ମଧ୍ୟ କର୍ମ ଜ୍ଞାନକୁ ଅଙ୍ଗୀକାର କରିବି ନା, ମୁଁ କେବଳ ଆପଣଙ୍କର କଥାକୁ କୀର୍ତ୍ତନ କରିକରି ଏ ଦୁଃଖକୁ ଦୂର କରିବି। ଇଏ ଭକ୍ତମାନଙ୍କ ପାଇଁ ବହୁତ ସୁନ୍ଦର ଶିକ୍ଷା। ଭକ୍ତ ଦୂର କରିବା ପାଇଁ କେବେ କର୍ମ ଜ୍ଞାନ ଯୋଗକୁ ଆଶ୍ରୟ କରିବା ଉଚିତ ନାହିଁ, ଭକ୍ତି ଦେବୀ ଅତି ଦୁଃଖିତ ହେଇଯିବେ, ଭଗବାନ ଅତି ଦୁଃଖିତ ହେଇଯିବେ, ମୋତେ ଆଶ୍ରୟ କରି ମୁଁ ଜଗତର କଲ୍ୟାଣ କରୁଛି, ମୁଁ କଲ୍ୟାଣର ନିଳୟ, ମୋ ଉପରେ ତାର ବିଶ୍ୱାସ ନାହିଁ, ସେ ମୋର ଆଶ୍ରୟ କରିକି ପୁଣି ଦୁଃଖକୁ ଦୂର କରିବା ପାଇଁ ଅଲଗା କିଛି ପ୍ରଚେଷ୍ଟା କରୁଛି। କାରଣ ଜଗତରେ ଜୀବର ଦୁଃଖ ଦୂର ହୁଏ ଦୁଃଖ ହାରିଙ୍କ କୃପାରେ, ଜଗନ୍ନାଥଙ୍କ କୃପାରେ। ଦେଖିବେ କେମିତି ପ୍ରହ୍ଲାଦ ପ୍ରବଚନ ଦେଇଛନ୍ତି, ଯିଏ ଯାହାକୁ ଯେଉଁଠି ସାତଟି ବିଭକ୍ତିରେ କହିଛନ୍ତି, କିଏ କାହାକୁ କେଉଁଠି କେଉଁ ସ୍ଥାନରେ କାହା ଦ୍ୱାରା କିପରି, ଯିଏ ବି ଯାହାକୁ ସାହାଯ୍ୟ କରୁଛି, ପ୍ରଭୁ ଆପଣଙ୍କ ଦ୍ୱାରା ଆପଣ କରୁଛନ୍ତି, ଯୁକ୍ତି ଦେଇକି ପ୍ରମାଣ କରେ। ସେଥିପାଇଁ ଦଶମ ସ୍କନ୍ଧରେ ସ୍ତୁତି, ଆଜ୍ଞା ଭାଗବତ ଶୁଣିବେ ତ ସ୍ତୁତି ଶୁଣିବେ, ସ୍ତୁତିରେ ସାର ସିଦ୍ଧାନ୍ତ କୁହାଗଲା। ବ୍ରହ୍ମା ଯେତେବେଳେ ସ୍ତୁତି କରୁଛନ୍ତି, ତତେ ଅନୁକମ୍ପା ସୁସୁମିକ୍ଷମାଣମ ଭୁଞ୍ଜାନ ଏବ ଆତ୍ମକୃତ ବିପାକମ ଭୃତ ବାକ୍ ବପୁ ବି ବିଦଧନ ନମସ୍ତେ ଜୀବ ଯୋ ମୁକ୍ତି ପ୍ରଦେଶ ଦାୟ। ସ୍ୱାମୀପାଦ କଣ ଅର୍ଥ କରୁଛନ୍ତି ଦେଖନ୍ତୁ, ଭକ୍ତ କେବେ କର୍ମ ଜ୍ଞାନ ଯୋଗକୁ ଆଶ୍ରୟ କେବେ କରିବା ଉଚିତ ନାହିଁ। ପ୍ରହ୍ଲାଦ ଯେଭଳି କହୁଛନ୍ତି, ସ୍ୱପ୍ନରେ ମଧ୍ୟ ମୁଁ କର୍ମ ଜ୍ଞାନ ଯୋଗକୁ ଆଶ୍ରୟ କରିବି ନା, ମୁଁ ପ୍ରଭୁଙ୍କ ଶରଣ ଯାଇଛି। କର୍ମ ଜ୍ଞାନ ଯୋଗକୁ ପ୍ରଭୁ ଭକ୍ତି ଦେବୀ କୃପା କଲେ ସେ ସିଦ୍ଧ ହୁଅନ୍ତି, ଆମ ଭକ୍ତି ମହାରିଣୀଙ୍କ ଆଶ୍ରୟ ନେଇକି ମୁଁ କର୍ମ ଜ୍ଞାନ ଯୋଗକୁ ଆଶ୍ରୟ କରିବି, ହଁ ମୁଁ ରାଣୀର ଆଶ୍ରୟ ନେଇକି ମୁଁ ଚାକରଣ୍ଡ ସେବା କରିବି। ଭକ୍ତ ବହୁତ ଭକ୍ତି ଦେବୀ ବହୁତ ଅପ୍ରସନ୍ନ ହେଇଥିବେ, ସେଠି ସେ କହୁଛନ୍ତି ସୁସମୀକ୍ଷମାଣ, ଭକ୍ତ କିଭଳି ରହିବ, ଅପେକ୍ଷା କରି ରହିବ, ତବ କୃପା କଦା ଭବିଷ୍ୟତି ଇତି, ଏ ପ୍ରଭୁ ଜଗନ୍ନାଥ ଆପଣଙ୍କର କେବେ କୃପା ହବ, କେବେ କୃପା ଆପଣଙ୍କର ହବ, ସୁସମୀକ୍ଷମାଣ, ପ୍ରଭୁଙ୍କର ସେବା କରିବା ସମୟରେ ଦାସ୍ୟ ଯୋଗରେ ଥିବା ସମୟରେ ସବୁବେଳେ ଚାହିଁକି ରହିଥିବ ଉତ୍ସାହରେ, ତବ କୃପା କଦା ଭବିଷ୍ୟତି,
सो अर्जितम बहुमन इति बहुमन्यमानम बहु आनंद रे बहु गर्व करी कनिक रहिथिबो प्रभु को कृपा निश्चित मोते हबो केबे हबो बहुमन्यमानम बहु आदर करी सो अर्जितम च कर्मफलम अनासक्त सर्वंज सुखासु दुखासु अनासक्त वारे भोगी पुंजीबो प्रभु कर इच्छा केमिति प्रभु कर इच्छा चक्रित अर्थ करिवे न अतिव तप आदि क्लेशन स्वामीपाद कहते सुख दुख को दूर करने तप जग द्वारा अति कष्ट करना जो जीवती भगवान मत सुख आई दुख इनक बहुमान्य मान कर जीवन टा कटेद जो जीवती केवल केवल वंचिक रही आउ किसी कर यद्यपि न अन्य अन्य जो जीवती स दाय भाग भवती भक्तस्य जीवक संपाद कहते भक्त जीवन व्यती कारण दाय प्राप्तादि विमुक्त भक्त केवल बंचिक रहीवाटा तार प्रभु चरण अधिकार बंचिक रहीवाटा भक्ति मार्ग बास सुख दुख भक्त प्रतिकार कर शरीर खराब हो जाए योग आश्रय कर मो मन स्थिर होनी मु प्राणायाम कर मन संयम कर ना भक्ति विरुद्ध सिद्धांत भक्ति प्रसन्न है तुम्हें कर्म ज्ञान को जोग को जीवी तीर्थर दान करके आस ना जहा कि कर कर्म ज्ञान जोग को आश्रय कला मैंने भक्ति भक्ति प्रसन्न है ना कि चक्रीदार अर्थ कले अच्छा भक्त तो धैर्य रही है संसार लोक नारी तो भक्त हेल्ला बहुत दुख पाँच से धैर्य धरी के रोह ना सी के दुख पाइले भी क्यों बुद्धि र केवे दुखर प्रतिकार करिवनि चक्रदात कहते तदेव अन्यत् सर्वसाधारण परित्यज्य भक्तिम एवं कुर्वन् सब साधन को छाड़ी केवल भक्ति कर प्रभु चरण टे प्रणाम करिवटि नाम करिवटि तुलसी दब प्रभु आपण दुख हरि आपण मोर पिता पितार दुखटा पुत्र दुखटा पिता जाने ना ये कहते किए के बुद्धि अच्छा भक्त को कहीं सुख आसूची कहीं दुख आसूची स्वामीपा जो अर्थ कले से कहले कर्मफल चक्रपात कर्मफल मान ना सी कहना अति भक्त प्रिय भक्त को यह महा जे माड़े तिलक मारे चक्रपात भक्त लिस्ट नहीं गले टीकार कर्मफल मान ना भक्त को यह स्थित चक्रपात दर्शन कर अद्भुत सी के कर्मफल मान ना भक्त कर्मफल ना से सब वाले उदाहरण दिखती वैष्णव मान श्लोक अच्छा स्कंद प्राणी वैष्णव मान जन्म कर्म ना जी शुद्ध गुरु पादाश्रय कर गुरु पादाश्रय कर गुरुदेव आदेश पाते गुरु तार कर्मफल ना स्वामी चक्रदास सब वाले काटि उड़े से कर्मफल मत मानवे कारण यहाँ जदि शास्त्र कर्मफल भक्त भोगुचे अच्छा सी अति उन्नत भक्त को यह भक्ति महाराणी को सी ए दृष्टि दर्शन करती सी कौन देखते टीकार कौन भक्त हाबा दरकार मत जो दुख मिलूँ मो कर्मफल मत दौन मो प्रभु मत दौरान सही पार भक्त आज कहीं भांगी पड़ू मो कर्मफल मुझे दुख पाँच मुझे पापी थी से भाविया भी माला भी हाथ खसी पड़ू ना देखते चक्रवाद कौन कहते भक्तर पी अनुन संगीत फलम सुखम भक्ति जन आचलक ना मैंने अनुसंगीत फल तार गौण फल है कौन सुख आत्पराधम फलम दुखम सी तो अति बड़ महात्मा ना अंतरटा भक्त कथा पड़ो मान भक्ति कथ पड़ मैंने चित्त दबीभूत हो जाए सी कर्मफल को मान ना वास्तविक कर्मफल अच्छी नामाभास स्तर को जो नगला पड़े प्रारब्ध काटिपर दी महाजन मान मत कि सी बड़ महात्मा भक्ति सिद्धांत को सी के खंडन कर भक्ति महाराणी सब मुकुट दूर रखिले से कहते भक्तर पी अनुसंगीत फल भक्ति आचरण कला मान गौण फलटा कौन सुख मिल अपराधम च भक्ति भक्त भगवान प्रति अपराध फल दुख अच्छा यहाँ जो प्राप्त होंजान तं तब अनुकंपा मुझे कष्ट सुख पाँच प्रभु अनुकंपा कहीं मुझ भक्ति आचरण करुच्ची मु प्रभु चरण जाइए मैंने मत आए दंड दब जे जगन्नाथ चरण जाइए जमरा दंड दब ए शक्ति जमराज अच्छी कहीं दंड दे पारे ये कहते ତଂ ତବାନୁକମ୍ ବାସୃଷ୍ଟମ୍ ସମୈକ୍ଷମାଣମ୍ ଇକ୍ଷମାଣମ୍ ସବୁ ସମୟରେ ସୁଖ ପ୍ରାପ୍ତ ଏ ପ୍ରଭୁଙ୍କର ଅନୁକମ୍ପା ଏ ସୁଖ ବି ଅନୁକମ୍ପା ଏ ଦୁଃଖ ବି ଅନୁକମ୍ପା ଗୋଟେ ଉଦାହରଣ ଦଉଛନ୍ତି ଏତେ ସୁନ୍ଦର କଥା ସେ ରଚନା କରିଛନ୍ତି ଦଶମ ସ୍କନ୍ଦରେ ଯଥା ପିତା ଯଥା ସ୍ୱପୁତ୍ରମ୍ ସମୟ ସମୟେ ଦୁଗ୍ଧମ୍ ନିମ୍ବରସମ୍ କୃପୟେବ ପାୟତି ଭକ୍ତ କ'ଣ କହିବ ଭକ୍ତ କହିବ ଆରେ ମୋତେ ଦୁଃଖ କାହିଁକି ମିଳୁଛି ଆଉ ସୁଖ କାହିଁକି ମିଳୁଛି ନା ପ୍ରଭୁ ଦଉଛନ୍ତି ତାର ଉଦାହରଣ ଦଉଛନ୍ତି ବାପାର କ'ଣ ସ୍ନେହଟା ପଳାଏ କି ପୁତ୍ର ପ୍ରତି ଯେତେବେଳେ ନିମ୍ବରସଟାକୁ ପାନ କରାଏ ନିମ୍ବରସ ପାନ କରିଲା ବେଳେ ପୁଅକୁ ବି ବାପା କୃପାରେ ପାନ କରୁଛି କାହିଁକି ଇଏ ବହୁତ ମିଠା ଖାଇଲା ତା ଶରୀର ଖରାପ ହେଇଯିବ ପୁଅକୁ କିନ୍ତୁ ପିତା ଲାଗୁଛି କିନ୍ତୁ ବାପା ନିମ୍ବରସ ପିଉଛି ନା ପିତାର କୃପା ଅଛି ଭକ୍ତ ସେୟା ମନେ କରିବେ ମତେ ଦୁଃଖ ମିଳୁଛି ଏଇଟା ପ୍ରଭୁଙ୍କର କୃପା ବୋଧେ ଦୁଃଖ ନ ମିଳିଥିଲେ ମୁଁ ପ୍ରଭୁଙ୍କୁ ସ୍ମରଣ କରିପାରିନଥାନ୍ତି କହୁଛନ୍ତି ଯଥା ପିତା ସ୍ୱପୁତ୍ର ସମୟ ସମୟ ଦୁଗ୍ଧମ୍ ନିମ୍ବରସମ୍ ଚ କୃପୟେବ ପାୟତି ପିତା ପୁତ୍ରକୁ ଦୁଗ୍ଧ ପିଲେ ପିଇଲା ବେଳେ ବି କୃପା ତାର ଥାଏ ନିମ୍ବରସ ପିଇଲା ବେଳେ ବି କୃପା ଥାଏ ଏ କଥା କିଏ ଆଜ୍ଞା କହିବ କିଏ କହିବ ଏ କଥା ତାଙ୍କ ଭଳି ଆଚାର୍ଯ୍ୟ କହିବ ଆଉ କିଏ କହିବ ଭକ୍ତ ଏଇ ଭାବନା କରିବ ମୋତେ ଦୁଃଖ ମିଳୁଛି ପ୍ରଭୁ ମୋତେ କୃପାରେ ଇଏ ନିମ୍ବରସ ଭଳି ମୋର ଶରୀରକୁ ଦରକାର ଏଇଟା ପୁଷ୍ଟି କରିବ ଆଉ ଦୁଗ୍ଧ ବି ପିତା ଯେତେବେଳେ ପୁତ୍ରକୁ ପିଉ ତାର ବି କୃପା ଅଛି କୃପାଟା ସବୁ ସମୟରେ ଅଛି ସବୁ ସମୟରେ ଅଛି ଏବଂ ଆଶ୍ଳେଷ୍ୟ ଚୁମ୍ବନ୍ତି ପାଣି ତଳେ ନା ପ୍ରହରତି ସେଇ ପିତା କେତେବେଳେ ପୁଅକୁ ଚୁମ୍ବନ କରୁଛି କେତେବେଳେ ଗେହ୍ଲ କରୁଛି କେତେବେଳେ ହାତରେ ମାରୁଛି କିନ୍ତୁ ସ୍ନେହଟା ସମାନ ପୁତ୍ର ପ୍ରତି ତାର କୃପାଟା କେତେବେଳେ ଯାଉନି ସ୍ନେହଟା କେତେବେଳେ ଯାଉନି ଚେତ ହେବ ମମ ହିତାହିତମ ପୁତ୍ରସ୍ୟ ପିତେଇବ ମତ ପ୍ରଭୁ ଏବ ଜାଣନ୍ତି ନୁହଁ ତୁ ଅହଂ ମୁଁ ତ ଜାଣିନି ପୁଅ କଣ ଜାଣେ କି ପୁଅ ଜାଣେ ପୁଅ ମାଆକୁ ମାଆଙ୍କର ଛାତିକୁ ବାଡ଼ାଏ ବୋଲେ ମା ତାକୁ ମେଡିକାଲକୁ ନେଇକି ଯାଏ ସେ ବାଡ଼ାଏ ମା ମତେ କାହିଁକି ତୁ ମେଡିକାଲକୁ ନେଇକି ଆଇଲୁ ତୁ କାହିଁକି ନେଇକି ଆଇଲୁ କାରଣ ପୁଅ କଷ୍ଟ ପାଉଛି ଦେଖିକି ମା ତାକୁ ନେଇ ମେଡିକାଲକୁ ଅପରେସନ କରିବା ପାଇଁ ଡାକ୍ତର ଗୁହାକୁ ଭଲ ଭାବେ ଚିରିକି ଆନିକଠୁ ସବୁ ରୋଗ ବାହାର କର ମା ତାର ହୃଦୟକୁ ପୁତ୍ର ଭାବେ ମୋ ମା ଏତେ କଠୋର ମା ମତେ ଆଣିକି ମେଡିକାଲରେ ପକେଇଲା ଆଉ ମାର ଛାତିକୁ ପ୍ରହାର କରେ ମା ସବୁ ସହେ କିନ୍ତୁ ପୁଅ ରୋଗ ଭଲ ହେଇସାରିଲା ପରେ ଜାଣେ ମା ମୋର ଶତ୍ରୁ ନୁହେଁ ମା ମୋର ମିତ୍ର ଭକ୍ତ ଏଭଳି ଜ୍ଞାନ କରିବା ଦରକାର ଦୁଃଖ ସମୟରେ ସେ ଜାଣିବା ଦରକାର ଯେ ପିତା ଯେଭଳି କହୁଛନ୍ତି ଆଶ୍ଳେଷ୍ୟ ଆଲିଙ୍ଗନ କରନ୍ତି ଚୁମ୍ବନ କରନ୍ତି ଆଉ କେତେ କେତେବେଳେ ସେଇ ପିତା ବି ଚୁମ୍ବନ ଆଲିଙ୍ଗନ କରିଥିବା ପିତା ବି ପାଦ ତଳେ ନ ପ୍ରହରନ୍ତି ପାଣି ତଳେ ନ ପ୍ରହରନ୍ତି ହସ୍ତରେ ମଧ୍ୟ ପ୍ରହାର କରନ୍ତି କିନ୍ତୁ ପିତାର ଭାବନାଟା ସବୁବେଳେ ସମାନ କୃପା ସବୁବେଳେ କୃପାରେ କରନ୍ତି ସେଇଭଳି ମମ ହିତମ ଅହିତମ ପୁତ୍ରସ୍ୟ ମୁଁ ତ ପ୍ରଭୁଙ୍କର ଜଗନ୍ନାଥଙ୍କର ପୁତ୍ର ପିତେଇବ ମତ ପ୍ରଭୁ ମୋ ପ୍ରଭୁ କିଏ ଜଗନ୍ନାଥ ମୋ ପ୍ରଭୁ ଏବ ଜାଣନ୍ତି ସିଏ ମୋର ଜାଣନ୍ତି ମୋର ହିତ କ'ଣ ଅହିତ କ'ଣ ନ ତୁ ଅହ ମୁଁ ଜାଣିନା ମୁଁ ତ ଜାଣିନି କାହିଁକି ସୁଖ ମିଳିଛି କାହିଁକି ଦୁଃଖ ମିଳିଛି ଏଇ କଥା ସିଏ କହୁଛନ୍ତି ଚକ୍ରତାରେ ଅର୍ଥ କରୁଛନ୍ତି କେବଳ ଏହା ଭାବିକି ସୁଖ ଦୁଃଖ ବେଳେ ପ୍ରଭୁଙ୍କର ସମାନ ଅନୁଭବ ଏଟା ପ୍ରଭୁଙ୍କର କୃପା ଯଥା ପୁତ୍ର ସହ ଦାୟପ୍ରାପ୍ତ ଜୀବନମ ଏକମ କାରଣମ ଭକ୍ତର ଭକ୍ତିର ଅଧିକାର କେମିତି ହବ କେବଳ ଗୋଟିଏ ଜିନିଷ ଦରକାର ବଞ୍ଚିକି ରହିବା ଦରକାର ଭକ୍ତିରାଜ ଚକ୍ରତାର କହୁଛନ୍ତି ପିତାର ଧନ ସମ୍ପତ୍ତିର ଅଧିକାର ପାଇବାକୁ ହେଲେ ପୁତ୍ରର କ'ଣ ଦରକାର ପୁତ୍ରର କ'ଣ ଦରକାର କେବଳ ବଞ୍ଚିକି ରହିବା ଦରକାର ବଞ୍ଚିକି ରହିଲେ ଯେଉଁ ଦିନ ହେଲେ ସେ ପିତାର ଧନ ପାଇବ ଚକ୍ରତାର କହୁଛନ୍ତି ଯଥା ପୁତ୍ରସ୍ୟ ଦାୟପ୍ରାପ୍ତ ଜୀବନମ ଏକମ କାରଣମ ତଥା ଭକ୍ତସ୍ୟ ଜୀବନମ ତଚ୍ଚ ଇହ ଭକ୍ତି ମାର୍ଗେ ସ୍ଥିତ ଭକ୍ତି ମାର୍ଗରେ କେବଳ ରହିବା ସାଧୁଗୁରୁଙ୍କର ଆଦେଶକୁ ପାଳନ କରି ଜୀବନ କଟେଇଦେବା ଭକ୍ତିର ଅଧିକାର ଆଉ ଯାହା ସୁଖ ଦୁଃଖ ଆସୁଛି ପ୍ରଭୁ ମୋତେ ନିମ୍ବରସ ଦଉଛନ୍ତି ବା ଦୁଗ୍ଧ ଦଉଛନ୍ତି ଏଟା ପ୍ରଭୁଙ୍କର କୃପା ଏଇଟାକୁ ଜ୍ଞାନ କରି ସିଏ ମୋର ହିତାହିତ ଜାଣନ୍ତି ସିଏ ମୋର ପିତା ମୁଁ ତାଙ୍କର ପୁତ୍ର ଏଇ ଭାବନାରେ ଯିଏ ଦିନ କାଟୁଛି ସିଏ କାହିଁକି ଦୁଃଖକୁ ପ୍ରତିକାର କରିବା ପାଇଁ ଅଲଗା ଉପାୟ କରିବ ସେ କେବେ କର୍ମ ଜ୍ଞାନ ଯୋଗକୁ ଆଶ୍ରୟ କରିବ ନା ପ୍ରହ୍ଲାଦ ସେୟା କହୁଛନ୍ତି ନୃସିଂହଦେବ ଯେତେବେଳେ କହିଲେ ଯେ ତୁମେ ଯାଅ ତୁମେ ମୋ ଦାସ୍ୟ ଯୁଗରେ ରହି ମଧ୍ୟ ଦୁଃଖକୁ ପ୍ରତିକାର କର କହୁଛନ୍ତି ନା ନା ମୁଁ ନାରଦଙ୍କର ଭୃତ୍ୟ ଆପଣଙ୍କର
ନିଷ୍କିଞ୍ଚନ ଅକିଞ୍ଚନ ସେବକ ନାରଦଙ୍କର ଦ୍ୱିତୀୟ ମୁଁ ସ୍ୱପ୍ନରେ ମଧ୍ୟ କର୍ମ ଜ୍ଞାନ ଯୋଗକୁ ଆଶ୍ରୟ କରିଥିଲି।
କାହିଁକି
ଆପଣ ଭକ୍ତ ବେଳେ ବେଳେ ଭାବନ୍ତି ମୁଁ ଯୋଗ କରିଦେଲେ ମୋର ଭଲ ହେଇଗଲା, ଯୋଗରେ ଭଲ ହେଇଗଲା, ଯୋଗରେ ଭଲ ହେଇଯିବ ନା? କର୍ମ ଜ୍ଞାନ ଯୋଗ ଭକ୍ତି ବିନା ଫଳ ଦେଇପାରିବେନି, କର୍ମ ଖଣ୍ଡେଇ ପାରିବେ। ଦେଖିବେ ପ୍ରହ୍ଲାଦ ମହାରାଜ ପରିସ୍ତୁତି କରି କହିବେ,
କର୍ମ ଜ୍ଞାନ ତପ ଯୋଗ ସକଳେ ତ କର୍ମ ଭୋଗ, କର୍ମ ଜ୍ଞାନ ତପ ଯୋଗ ସକଳେ ତ କର୍ମ ଛଡ଼ାଇ ତେ କେହ ନା ରେ, କର୍ମ ଛଡ଼ାଇ ତେ କେହ ନା ରେ, ସକଳ ଛାଡ଼ିଆ ଭାଇ ଶ୍ରଦ୍ଧା ଦେବୀ ଗୁଣ ଗାଇ, ସକଳ ଛାଡ଼ିଆ ଭାଇ ଶ୍ରଦ୍ଧା ଦେବୀ ଯାର ଖୁପା ଭକ୍ତି ବିତେ ପାରେ, ଯାର ଖୁପା ଭକ୍ତି ବିତେ ପାରେ।
ଭକ୍ତି ଶ୍ରଦ୍ଧା ପ୍ରକରଣରେ ଆମର ଆଚାର୍ଯ୍ୟ ଭକ୍ତିମୟ ଠାକୁର କହୁଛନ୍ତି, ବିଶ୍ୱାସ ପ୍ରଭୁଙ୍କ ଚରଣରେ ତାର ଦୃଢ଼ ବିଶ୍ୱାସ ଅଛି, କର୍ମ ଜ୍ଞାନ ଯୋଗକୁ ସେ କେବେ ଆଶ୍ରୟ କରିବେ ନା, କାରଣ କର୍ମ ଜ୍ଞାନ ଯୋଗ ଏ ତିନୋଟି କର୍ମକୁ ଖଣ୍ଡେଇ ପାରିବେ ନା, କର୍ମଫଳ ଭୋଗକୁ ଇଏ ଦୂର କରିପାରିବେ ନା, ଇଏ ଆପାତ କିଛି ଦିନ ପାଇଁ ଉପଶମ କରିବେ। ମୁଣ୍ଡ ଭାରକୁ କାନ୍ଧରେ ବୋହିବା ତ ସମାନ, ମୁଣ୍ଡରେ ଯେତେବେଳେ ଭାରଟା ଓଜନ ହେଉଛି ଲୋକ କାନ୍ଧକୁ ଆଣୁଛି, କାରଣ ଭାରଟା କ'ଣ ଓହ୍ଲେଇ ଯାଉଛି, କିନ୍ତୁ ବ୍ୟକ୍ତି ମନେ କରୁଛି ମୋତେ ହାଲକା ଲାଗିଲା, ହାଲକା କ'ଣ ଲାଗିଲା, ମୁଣ୍ଡ ଭାରକୁ କାନ୍ଧକୁ ଆଣିଲ ବାପା। କର୍ମ ଜ୍ଞାନ ଯୋଗକୁ ଆଶ୍ରୟ କରି ନା କିଛି ଦିନ ପାଇଁ ତମ ମନ ସଂଯମ ହେଇଗଲା, ଆଉ କିଛି ଦିନ ରୋଗ ଭଲ ହେଇଗଲା ନା, ଇ କର୍ମ କେହି ଖଣ୍ଡନ କରିପାରିବେ। ଭଗବାନଙ୍କ ଉପରେ ଦୃଢ଼ ବିଶ୍ୱାସ, ଏ ଶ୍ରଦ୍ଧା, ପ୍ରଭୁଙ୍କ ଉପରେ ବିଶ୍ୱାସ କଲେ ସେ ଭକ୍ତି ବଳରେ ଏସବୁ ଯିବ। ଯେତେବେଳେ ଏ କଥା କହିଲେ ନୃସିଂହଦେବଙ୍କୁ ନୃସିଂହଦେବ ପ୍ରଶ୍ନ କରୁଛନ୍ତି, ପ୍ରହ୍ଲାଦ ତୁମେ ଏ କଥା କହୁନି ଯେ ଭକ୍ତିଙ୍କୁ ଆଶ୍ରୟ କଲେ ଦୁଃଖ ମିଳିବନି, ନନୁ ଗୁଣାତୀତସ୍ୟ ଭକ୍ତସ୍ୟାପି ଦୁଃଖାନି ଦୃଶ୍ୟନ୍ତେ। ଚକ୍ରିତ ପ୍ରଶ୍ନ ଉଠୁଛନ୍ତି, ନୃସିଂହଦେବ ପରୀକ୍ଷା କରୁଛନ୍ତି ପ୍ରହ୍ଲାଦଙ୍କୁ, ପ୍ରହ୍ଲାଦ ମୁଁ ତ ଦେଖୁଛି ଗୁଣାତୀତ ଭକ୍ତମାନଙ୍କର ବି ଦୁଃଖ ଅଛି, ସତ୍ୟ ପ୍ରଭୁ ସତ୍ୟ, କିନ୍ତୁ ସେ ଦୁଃଖ ସାଂସାରିକ ଦୁଃଖ ନୁହେଁ। ଏଠି କହୁଛନ୍ତି ଦୁର୍ଗାଣି ତତ୍ ବିରହ ସନ୍ତାପାନି, ଆପଣଙ୍କ ବିରହରେ ଆପଣଙ୍କ ସେବା କରିପାରୁନାହାନ୍ତି, ଆପଣଙ୍କର ନାମତତ୍ଵ ଲୀଳାତତ୍ଵ ଗୁଣତତ୍ଵ ସବୁ ଜାଣିଛନ୍ତି କିନ୍ତୁ ସଂସାରରେ ଏଟାକୁ ଆସ୍ୱାଦନ କରିପାରୁନାହାନ୍ତି, ଆପଣଙ୍କ ବିରହରେ ସେ ଦୁଃଖ ପାଏ, କିନ୍ତୁ ଏଟା ସଂସାର ଦୁଃଖ ନୁହେଁ। ଆଉ ସେଇଟା ବି ମୁଁ ତରିଯିବି, ମୁଁ ଭୟ କରୁନି, ଗୁଣାତୀତ ଭକ୍ତ ଯୋଉ ଦୁଃଖ ପାଉଛି ତାକୁ ମୁଁ ତରିକି ପଳେଇବି ନା, କେମିତି ତରିକି ପଳେଇବ, ଏଠି ଶ୍ଳୋକରେ କହୁଛନ୍ତି ନା, ଅଞ୍ଜସ୍ତିତର୍ମି ଅନୁଗୁଣନ୍ତି ଗୁଣ ବିପ୍ରମୁକ୍ତା, ରାଗାଦି ଗୁଣ ଆସକ୍ତି ଆଦି ଗୁଣକୁ ମୁଁ ତରିକି ପଳେଇବି, କେମିତି ନା, ଦୁର୍ଗାଣିତେ ପଦ ଯୋଗାଳୟ ତ ମହଂସ ସଂଘମ, ମୋତେ ନେବା ପାଇଁ ଯେତେବେଳେ ଆପଣଙ୍କ ଶୁଦ୍ଧ ଭକ୍ତମାନେ ଆସିବେ ତାଙ୍କ ସଙ୍ଗରେ ମୁଁ ନାମ କୀର୍ତ୍ତନ କରି, ଆପଣଙ୍କ ଭକ୍ତଙ୍କ ସଙ୍ଗରେ ମୁଁ ନାମ କୀର୍ତ୍ତନ କରି ଆଉ ଆପଣଙ୍କର କଥାକୁ ମୁଁ ଗାନ କରି ମୁଁ ଆରାମସେ ସଂସାର ପାରି ପଳେ, ମୁଁ କେବେ କର୍ମ ଜ୍ଞାନ ଯୋଗକୁ ଆଶ୍ରୟ କରିବି ନା, ଆଉ ଆପଣଙ୍କ ଭକ୍ତଙ୍କର ମୁଁ ସଙ୍ଗମର ଦରକାର, କାରଣ ଭକ୍ତ ସଙ୍ଗରେ ମୁଁ ଏଇ ତାଙ୍କ ମୁଖରୁ କେବଳ କୃଷ୍ଣ କଥା ମୁଁ ଶୁଣି ଶୁଣି ଏଠି ପାର ହେଇକି ଯିବି। ଏଠି କହୁଛି ନା ହଂସ ସଙ୍ଗମ, ପରମହଂସମାନଙ୍କର ସଙ୍ଗ, ପରମହଂସ ଯେଉଁମାନେ ଭୌତିକ ଜଗତରେ ଭୌତିକ ବସ୍ତୁକୁ ଗ୍ରହଣ କରନ୍ତି ନା, କେବଳ ନାମ ରୂପ ଗୁଣ ଲୀଳାରେ ମଜ୍ଜିତ ହେଇକି ରହିଥାନ୍ତି, ସେମାନଙ୍କର ସଙ୍ଗମର ଦରକାର। ପ୍ରଭୁ ମୋତେ ଭୟ ନାହିଁ, ମୁଁ ଦୁଃଖ ପାଇଁ କେବେ ହେଲେ ଆପଣଙ୍କ ଦାସ୍ୟ ଯୋଗ ଛାଡ଼ି ମୁଁ କର୍ମଜ୍ଞାନକୁ ଆଶ୍ରୟ କରିବି ନା, ବରଂ ମୋତେ ଆପଣଙ୍କ ଭକ୍ତଙ୍କର ସଙ୍ଗ ଗୋଟେ ଦିଅନ୍ତୁ।
ତୁମାର ଯେ ଶୁଦ୍ଧ ଭକ୍ତ, ତୁମାର ଯେ ଅନୁରକ୍ତ, ତୁମାର ଯେ ଶୁଦ୍ଧ ଭକ୍ତ, ତୁମାର ଯେ ଭୁକ୍ତି ମୁକ୍ତି ତୁଚ୍ଛ କରି ଜାନେ, ଭୁକ୍ତି ମୁକ୍ତି ତୁଚ୍ଛ କରି ଜାନେ, ବାର କେ ଦେଖିବ ତବ
सुख माने कृपा करी से सब भक्तर संग लीला कथा नाना रंगे से सब भक्तर संगे लीला कथा नाना रंगे विरह सहिते नहीं पारे विरह किंचने देखाओ महात्मा गणे कृपा करी अकिंचने देखाओ महात्मा गणे साधु बिना नहीं गति यार साधु
प्रभु तुमर जे शुद्ध भक्त तुम्हारे जे अनुरक्त भक्ति भक्ति तुच्छ करि मानि सेभले भक्त जीवन रे भेटि जीवि थरे मो दुख चेष्टा करे पई कर्म ज्ञान को आश्रय करी ना कारण जगत रे जते वैभव अछि आपण जगत रे वैभव को सृष्टि कर छथि से तृण बोली आपणकर वैभव को से तृण बोली ज्ञान करछथि ई संपत्ति कार ई सब जगन्नाथकर संपत्ति कोठा बाड़ी सब जगन्नाथकर ପ୍ରଭୁଙ୍କ ସମ୍ପତ୍ତି ଏସବୁ କିନ୍ତୁ ଭକ୍ତ ତାକୁ ତୃଣ ବୋଲି ଜ୍ଞାନ କରେ ପ୍ରଭୁଙ୍କ ଭକ୍ତି ରସରେ ସେ ଏତେ ଡୁବି ଯାଏ ସିଏ ତୃଣ ବୋଲି ଜ୍ଞାନ କରେ ତାର ସମ୍ପତ୍ତି କଣ ଏଠି କହୁଛନ୍ତି ସିଏ ସବୁ ଭକ୍ତର ସଙ୍ଗେ ଲୀଳା କଥା ନାନା ରଙ୍ଗ ସେ ଶୁଦ୍ଧ ଭକ୍ତଙ୍କ ସଙ୍ଗରେ କେବଳ ଲୀଳା କଥା ରଙ୍ଗରେ ବିରହ ସହିତ ପାଇଲେ ନାହିଁ ବିରହ ସହିବା ବହୁ କଷ୍ଟ ସେ ଭକ୍ତ ସଙ୍ଗର ଆଉ କୃପା କରି ଅକିଞ୍ଚନେ ଦେଖାଅ ମହାତ୍ମା ଗଣେ ଭକ୍ତିମଣି ଠାକୁର କହୁଛନ୍ତି ପ୍ରଭୁ ମୋତେ ମହାତ୍ମା ସାଧୁଙ୍କୁ ମୋତେ କି ଦେଖା କାରଣ ସାଧୁ ବିନା ଆଉ ଗତି ନାହିଁ ତାଙ୍କ ସାଙ୍ଗରେ ମୁଁ ଭେଟିଗଲା ମାନେ କୃଷ୍ଣ କଥା ରଙ୍ଗରେ ମୁଁ ଏ ସଂସାରକୁ ପାର ହେଇକି ପଳେଇବି ପ୍ରହ୍ଲାଦ ମହାରାଜ ସେଇ କଥା କହୁଛନ୍ତି ଦୁର୍ଗାଣିତି ପଦ ଯୋଗାଳୟ ହଂସ ସଙ୍ଗ ଏ ଦୁର୍ଗ ଏ ଦୁଃଖ ସମୂହକୁ ହଂସମାନଙ୍କ ସଙ୍ଗରେ ହଂସ ସହିତ କାହିଁ କୁହାଗଲା ପଦ ଯୋଗାଳ କାହିଁ କୁହାଗଲା ନା ଆପଣଙ୍କର ପାଦ ତ ହେଉଛି ପଦ୍ମ ଆଉ ପଦ୍ମ ଯେଉଁଠି ହଂସ ସେଠିକି ନିଶ୍ଚିତ ଆସିବ ଆଉ ମୁଁ ତ ଆପଣଙ୍କ ପାଦ ଯୁଗଳରେ ବସିକି ରହିଛି ହଂସ ଆସିଲା ମାନେ ମୁଁ ତାଙ୍କର ସଙ୍ଗ କରିବି ଆଉ ତାଙ୍କ ସଙ୍ଗରେ ମୁଁ ଦୁଃଖକୁ ଦୂର କରିକି ଯିବି ମୁଁ କର୍ମ ଜ୍ଞାନ ଯୋଗୁଁ ଆଶ୍ରୟ କରିବି ଆଚ୍ଛା ନନୁ ତତ୍ସ୍ୟ ତତ୍ ପ୍ରତିକାର ଲୋକ ପ୍ରସିଦ୍ଧମ୍ ଏବଂ କଂ ମଧ୍ୟ ମୋ ଦାସ୍ୟାଦି ନା ପ୍ରହ୍ଲାଦ ଜଗତରେ ତ ଗୋଟେ ନିୟମ ଅଛି ସମସ୍ତେ ଜଗତରେ ନିୟମକୁ ମାନୁଛନ୍ତି ତୁମେ କାହିଁକି ମାନିବ ନା ତତ୍ସ୍ୟ ତତ୍ ପ୍ରତିକାରମ୍ ଲୋକେ ପ୍ରସିଦ୍ଧମ୍ ଯିଏ ଦୁଃଖ ପାଉଛି ଲୋକରେ ପ୍ରସିଦ୍ଧ ହେଲା ଯିଏ ଦୁଃଖ ପାଉଛି ଦୁଃଖକୁ ଦୂର କରିବା ପାଇଁ ଚେଷ୍ଟା କରୁଛି ତୁମେ ଯଦି ସଂସାରରେ ଦୁଃଖ ପାଉଛ ତୁମେ ଦୁଃଖକୁ ଦୂର କରିବା ପାଇଁ ଚେଷ୍ଟା କର ସେ କହୁଛନ୍ତି ନାଇଁ ପ୍ରଭୁ ଆପଣଙ୍କ ବିନା ତିନୋଟି ଉଦାହରଣ ଦେଉଛନ୍ତି ଦେଖନ୍ତୁ ଆପଣଙ୍କ ବିନା ଏ ଜଗତରେ କେହି କେତେ ପ୍ରୟାସ କଲେ ବି ଦୁଃଖକୁ ଦୂର କରିପାରିବେ କେତେ ସଲିଡ୍ ପ୍ରମାଣ ଦେଉଛନ୍ତି ଦେଖ ବାଲସ୍ୟ ନେହ ଶରଣମ୍ ପିତର ନୃସିଂହ ନୋର୍ତ୍ତସ୍ୟ ଗଦମ୍ ଉଜନ୍ନତ ମର୍ଜତ ନୌ ତପ୍ତସ୍ୟ ତତ୍ ପ୍ରତିବିଧଜ ଇହଞ୍ଜସାଇଷ୍ଟମ୍ ସ୍ଥାବତ୍ ବିଭୂତନ ଭୃତମ୍ ତତ୍ ଉପେକ୍ଷିତାନମ୍ ପ୍ରଭୁ ତିନୋଟି ପ୍ରମାଣ ଦେଉଛନ୍ତି ଭକ୍ତମାନେ ପ୍ରମାଣକୁ ନିହାତି ଜାଣିବା ଦରକାର ତତ୍ ଉପେକ୍ଷିତାନ ପ୍ରଭୁ ଆପଣ ଯାହାକୁ ଉପେକ୍ଷିତ କରିଦିଅନ୍ତି ଆପଣ ଯାହାଙ୍କ ଉପରେ କୃପା ଦୃଷ୍ଟି ନ ଦିଅନ୍ତି ତାଙ୍କର ସମସ୍ତ ପ୍ରୟାସ ବିଫଳ ଦୁଃଖ ଦୂର କରିବାର ସମସ୍ତ ପ୍ରୟାସ ବିଫଳ ଯୁକ୍ତି ଦେଇ କହୁଛନ୍ତି ସମୀପାଦ କହୁଛନ୍ତି ନଚ ଦୁଃଖସ୍ୟ ପ୍ରତି ଚକ୍ରତିପାଦ ନଚ ଦୁଃଖସ୍ୟ ପ୍ରତିକାର ପି ତ୍ୱାଂ ବିନା ଫଳନ୍ତି ଦୁଃଖର ପ୍ରତିକାରଟା ଆପଣଙ୍କ ବିନା ଫଳ ଦେଇପାରିବନି ଆପଣ ଯଦି ଇଚ୍ଛା ନ କରି ଜଣଙ୍କର ଦୁଃଖକୁ ଦୂର କରିବା ପାଇଁ ତାର ଦୁଃଖ ଦୂର ହବନି ଭଗବାନ ନୃସିଂହଦେବ କହିବେ କେମିତି ତୁମେ କଥା କହୁଛ ପ୍ରୟାସ ବିନା ଦୁଃଖ ଦୂର ହବନି ନା ହବନି ତିନୋଟି ଉଦାହରଣ ଦେଉଛନ୍ତି ପ୍ରଥମ ଉଦାହରଣ ସ୍ୱାମୀପାଦ ଅର୍ଥ କରିଛନ୍ତି ଯେଉଁଟା ଭଲ ଅର୍ଥ ଆମକୁ ବୁଝିବା ପାଇଁ ସହଜ ଆଜି ଯେତେବେଳେ ଗୁରୁତ୍ୱ ଜିନିଷ ଅଛି ସେତେବେଳେ ସମ୍ପାଦକ କହୁଛି କେତେବେଳେ ଚକ୍ରପାଦକୁ କହିଯାଉଛନ୍ତି
ଭୋ ସ୍ୱାମୀ
ନୃସିଂହଦେବ କହୁଛନ୍ତି
ହେ ସ୍ୱାମୀ ତପସ୍ୟ ଦୁଃଖ ପ୍ରତିକାରମ ଇହ ଲୋକେ ସତ୍ୱୟା ଉପେକ୍ଷିତାନାମ ତାବତେକ୍ୟ କ୍ଷଣ ମାତ୍ର ନ ତୁ ଆତ୍ୟନ୍ତିକମ ହେ ପ୍ରଭୁ ହେ ସ୍ୱାମିନୀ ଏ ଜଗତରେ ଆପଣ ଉପେକ୍ଷିତ କରିଦେଲା ପରେ ଆପଣ କୃପା ଦୃଷ୍ଟି ନ ଦେଲେ ଯିଏ ଦୁଃଖକୁ ଦୂର କରିବା ପାଇଁ ଯୋଉ ପ୍ରୟାସଟା କରୁଛି କ୍ଷଣ ମାତ୍ର ନ ତୁ ଆତ୍ୟନ୍ତିକମ କିଛି କ୍ଷଣ କିଛି କ୍ଷଣ ସେଟା ଆପଣଙ୍କ କୃପାରେ ବି କିଛି କ୍ଷଣ ପାଇଁ ଯାହା ଆମେ କହୁଥିଲେ ମୁଣ୍ଡର ଭାରକୁ କାନ୍ଧରେ ନବା କଥା କେମିତି ତିନୋଟି ଉଦାହରଣ ଦେଉଛନ୍ତି ବାଲସ୍ୟ ପିତର ରକ୍ଷକା ବହନ ଭବତି ତାଭ୍ୟାମ ପାଲ୍ୟ ମାନସ୍ୟା ପିତସ୍ୟ ଦୁଃଖଦାୟକ ଦର୍ଶନ ପିତା ପୁତ୍ରକୁ ପାଳନ କରୁଛି ପୁତ୍ର କାହିଁ ଦୁଃଖ ହଉଛି ପିତାର ଚେଷ୍ଟା ମୁଁ ପୁତ୍ରର ଦୁଃଖକୁ ଦୂର କରିବି ପିତା ତ ସବୁବେଳେ ଚେଷ୍ଟା କରୁଛି କିନ୍ତୁ ତୁଦପେକ୍ଷିତ ଆପଣ ଚାହୁଁନାହାନ୍ତି ଆପଣ ନ ଚାହିଁଲେ କୌଣସି ପିତା କେତେ ପ୍ରୟାସ କରି କେତେ ଦେଖନ୍ତୁ ଆଜିକାଲି ପିତାମାନେ କେତେ ଚେଷ୍ଟା କରନ୍ତୁ ମୋ ପୁଅକୁ ମୁଁ ଇଞ୍ଜିନିୟର ପଢେଇବି ଡକ୍ଟର କରିବି ଏହା କରିବି ତା କରିବି ତା ଦୁଃଖକୁ ଦୂର କରିବି ପୁଣି ବି ସେ ଚାକିରି ପାଉନି ସେ ଆପଣ ଉପରେ ବଡ ନେଇକି ଆପଣଙ୍କ ଯୋଜନାରେ ଆପଣ ଦୁଃଖକୁ ଦୂର କରିପାରିବେନି ବା ଯୋଜନାରେ କାହାକୁ ସୁଖ ଦେଇପାରିବେନି ଏଠି କହୁଛନ୍ତି ବହୁତ ପିତା ଅଛନ୍ତି ସିଏ ରକ୍ଷକ ହେଇକି ପୁତ୍ରକୁ ଜଗିକି ବସିଛନ୍ତି ପୁତ୍ର ପାଇଁ ସବୁ ବ୍ୟବସ୍ଥା କରିବି କିନ୍ତୁ ପୁତ୍ର କାହିଁ ଦୁଃଖ ଆସୁଛି ନୃସିଂହଦେବ କହୁଛନ୍ତି ତୁ ଅପେକ୍ଷିତ ଆପଣ ଅପେକ୍ଷା କରିଦେଇଛନ୍ତି ଏବଂ ପ୍ରମାଣ ଦେଉଛନ୍ତି କ୍ୱଚିତ୍ ଅଜାଗର୍ତ୍ତା ଆଦିଶୁ ତାଭ୍ୟାମ୍ୟବ ତତେ ବଧ ଦର୍ଶନ ଏଭଳି ଏଭଳି ବି ବେଳେବେଳେ ପୁଅକୁ ବି ବଧ କରିଦେଉଛନ୍ତି ପ୍ରମାଣ ଦେଉଛନ୍ତି ଅଜଗର୍ତ୍ତା ହେଉଛନ୍ତି ଆମର ସେ କଥାଟା ପଡିଥିଲା ନୃସିଂହଦେବଙ୍କର କଥା ଏ ପ୍ରହ୍ଲାଦଙ୍କ ଚରିତ୍ରରେ ସେ ଆମର ମନ୍ଦିର ହନୁମାନ ମନ୍ଦିର ସୁନସେଫଙ୍କର ପୁତ୍ର ଯୋଉ ଅଜିଗର୍ତ୍ତ ଥିଲେ ହରିଶ୍ଚନ୍ଦ୍ରଙ୍କର ପୁତ୍ର ରୋହିତ ରୋହିତ ଯାଇଥିଲେ କାରଣ କିଣିକି ଆଣିଲେ କାରଣ ରୋହିତଙ୍କୁ ବରୁଣଦେବଙ୍କୁ ବଳି ଦେବାକୁ ହରିଶ୍ଚନ୍ଦ୍ର କହିଥିଲେ ହରିଶ୍ଚନ୍ଦ୍ର ରୋହିତ ପ୍ରତି ଏତେ ଆସକ୍ତି ଥିଲେ ସିଏ ଆଉ ରୋହିତଙ୍କୁ ବଳି ଦେବା ପାଇଁ ଚାହୁଁନଥିଲେ ତେଣୁ ରୋହିତ ନିଜର ବାହୁବଳରେ ସୁନସେଫଙ୍କ ନିକଟରୁ ତାଙ୍କର ପୁତ୍ର ଅଜଗତଙ୍କୁ କିଣିକି ଆଣିଲେ ନିଜ ବାହୁବଳ ତେଣୁ ସେ ସ୍ୱାମୀପାଦ କହୁଛନ୍ତି ଦେଖ ଏଭଳି ବି ପିତା ଏ ଜଗତରେ ଅଛନ୍ତି ପୁଅକୁ ମାରିବା ପାଇଁ ବି ଚେଷ୍ଟା କରୁଛନ୍ତି ତାଙ୍କ ଦୁଃଖ କ'ଣ ଦୂର କରିବ ଏ ଜଗତରେ ପିତା ଚାହୁଁଛି ପୁତ୍ର ଦୁଃଖ କରିବା ଦୂର କରିବା ପାଇଁ ତାହେଲେ ପୁତ୍ର କାହିଁ ଦୁଃଖ ଆସୁଛି ତୁ ଅପେକ୍ଷିତ ଆପଣ ଅପେକ୍ଷା କରିଦେଉଛନ୍ତି ଏବଂ ଦ୍ୱିତୀୟ ଔଷଧ ଦେଉଛନ୍ତି ଦ୍ୱିତୀୟ କଥା କହୁଛନ୍ତି ଔଷଧ ଏ ଡକ୍ଟର ଆଉ ଔଷଧ ମାନଙ୍କର କଣ କାମ ଏଠି କହୁଛନ୍ତି ନଚ ଆର୍ତସ୍ୟ ରୋଗୀଣାମ ଅଗଦମ ଔଷଧମ ଶରଣମ ରୋଗୀମାନଙ୍କର ଔଷଧ ଶରଣମ ନୁହେଁ ଯଦି ଭଗବାନ ଉପେକ୍ଷିତ କରିଦେବେ ରୋଗୀ ଆଜ୍ଞା ଔଷଧ ଖାଉଛି କାହିଁ ଭଲ ହଉନି ସେ ଗୋଟିଏ ତ ଗୋଟିଏ କ୍ୟାନ୍ସର ହସ୍ପିଟାଲ ଖୋଲିବା ଦରକାର ଯଦି ଗୋଟିଏ ଡକ୍ଟର କ୍ୟାନ୍ସର ରୋଗକୁ ଭଲ କରିଦେଇପାରୁଛି ତାହେଲେ ଗୋଟିଏ ହସ୍ପିଟାଲ ଖୋଲନ୍ତୁ ସବୁ ରୋଗୀମାନେ ସେଇ ଡକ୍ଟର କତି କାହିଁ ଯାଉନାହାନ୍ତି ଗୋଟିଏ ଔଷଧ କାହିଁ ସବୁ ରୋଗୀଙ୍କ ନିକଟରେ କାମ କରୁନି କୁହନ୍ତୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ନଚ ଆର୍ତସ୍ୟ ରୋଗୀଣାମ ଅଗଧମ ଔଷଧମ ଶରଣମ ରୋଗୀମାନଙ୍କର ଔଷଧ ଶରଣ ନୁହେଁ କୃତେ ଅପି ଔଷଧେ ମୃତ୍ୟୁ ଦର୍ଶନ ଯଦି ଔଷଧଟା ରୋଗୀର ଶରଣ ତାହେଲେ ବହୁତ ରୋଗୀ ତ ମରିଯାଉଛନ୍ତି ରୋଗୀମାନେ କାହିଁକି ମରୁଛନ୍ତି ଯଦି ଔଷଧ ତାର ଶରଣ ଆପଣ ଆପଣ ଅପେକ୍ଷା କରିଦେଇଛନ୍ତି ଆପଣ ଅପେକ୍ଷା କରିଦେଇଛନ୍ତି ଭଗବାନ ଉପେକ୍ଷା କରିଦେଲେ ଔଷଧ ସେ ଡକ୍ଟର କିଛି କାମ କରିବ ଆଉ ଭଗବାନ କଣ କରୁଛନ୍ତି ନା ଡକ୍ଟର ବି ପେଟ ପୋଷିବା ପାଇଁ ଚାହୁଁଛି ସେ ବି ଭଗବାନଙ୍କ କଥା ଜଗନ୍ନାଥ କଥାରେ ମୁଣ୍ଡ ବାଡ଼ାଉଛି ପ୍ରଭୁ ଭଲ ପେସେଣ୍ଟ ମିଳନ୍ତୁ ରୋଗ ଟିକେ ମୋ ରୋଗ ଟିକେ ଭଲ ହଉ ରୋଗୀଙ୍କୁ ମୁଁ ଭଲ କରେ ଭଗବାନ ଯେତେବେଳେ କୃଦୃଷ୍ଟି ଦଉଛନ୍ତି ଗୋଟେ ଜୀବକୁ ତାର ଭଲ ହବାର ସମୟ ଆସୁଛି ସେ ସେଇ ଡକ୍ଟର କତିରେ ପହଞ୍ଚୁଛି ଡକ୍ଟର ମୁଣ୍ଡରେ ବି ସେଇ ଔଷଧରେ ଆସୁଛି ସେ ସେଇ ଔଷଧରେ ଲେଖୁଛି ଏ ଭଗବାନ ପ୍ରମାଣ ଦେବେ ବର୍ତ୍ତମାନ ନୃସିଂହଦେବ ନୃସିଂହଦେବ ପ୍ରଶ୍ନ ପଚାରିବେ ଆମେ ଦେଖୁଛୁ ବହୁତ ରୋଗୀ ଭଲ ହେଇଯାଉଛନ୍ତି ବହୁତ ପିତା ତାଙ୍କ ପୁତ୍ରକୁ ସୁଖ ଦେଉଛନ୍ତି ନା ଆପଣ ସବୁ କରୁଛନ୍ତି ପିତା ରୂପରେ ଆପଣ ତାକୁ ସୁଖ ଦେଉଛନ୍ତି ଡକ୍ଟର ରୂପରେ ଡକ୍ଟର ଅନ୍ତରରେ ଆପଣ ପ୍ରେରଣା ଦେଇକି ରୋଗୀକୁ ଭଲ କରୁଛନ୍ତି ଆପଣ ଆପଣ ଅପେକ୍ଷା କଲେ କିଛି କାର୍ଯ୍ୟ ହେଇପାରିବେ ଯଦି ଡକ୍ଟର ଔଷଧ ଦେଇକି ଭଲ କରିଦେଉଥାନ୍ତା ତାହେଲେ ରୋଗୀମାନେ ମରୁଛନ୍ତି କାହିଁକି
ଆଉ ଡକ୍ଟର ନିଜେ କାହିଁକି ହସ୍ପିଟାଲରେ ପଡ଼ୁଛି ମରୁଛି? ବାପା ତ ଗୋଟେ ଏମିତି ମେଡିସିନ ଖାଇବ ତୁମ ମରେଇକି ନା ଏଠି କହୁଛନ୍ତି। ଆଉ ତୃତୀୟ ଉଦାହରଣ ଦଉଛନ୍ତି, ନଚ ଉଦନ୍ନତି ସମୁଦ୍ରେ ମଜ୍ଜତ ପୁଂସ ନୌ ଶରଣମ। ସମୁଦ୍ର ଭିତରେ ବୁଡ଼ି ଯାଉଥିବା ବ୍ୟକ୍ତିର ନୌକା ଶରଣ ନୁହେଁ। ତିନିଟା ଉଦାହରଣ ଦଉଛନ୍ତି, ପିତା ପୁତ୍ରର ଦୁଃଖ ଦୂର କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ପୁତ୍ର ଦୁଃଖ ପାଉଛି, ପୁତ୍ରକୁ ଶରଣ ଦେଇପାରୁନି, ପିତା ଦୁଃଖ ଦୂର କରିପାରୁନି। ଔଷଧ ଆଉ ଚିକିତ୍ସକ ରୋଗୀକି ଶରଣ ଦେଇପାରୁନାହାନ୍ତି, ଆପଣ ଉପେକ୍ଷା କରିଦେବେ। ଆଉ କୌଣସି ବ୍ୟକ୍ତି ଯେ ସମୁଦ୍ରରେ ବୁଡ଼ି ଯାଉଛି ତାକୁ ନୌକା ଶରଣ ଦେଇପାରିବନି, କାହିଁକି ଦେଇପାରିବନି ନୃସିଂହ ପଚାରୁଛନ୍ତି। ଏଠି କହୁଛନ୍ତି ପ୍ରୟାସହ ମର୍ଜନ ଦର୍ଶନା, ଯଦି ନୌକାଟା ହଉଛି ପାଣିରେ ଶରଣ, ନଦୀରେ ଶରଣ, ସମୁଦ୍ରରେ ଶରଣ, ବହୁତ ଲୋକ ତ ନୌକାରେ ବୁଡ଼ିକି ମରିଯାଉଛନ୍ତି, କାହିଁକି ମରୁଛନ୍ତି? ନୃସିଂହଦେବ ଆଉ କଣ କହିବେ, ପ୍ରହ୍ଲାଦ ମହାରାଜ ଏତେ ସୁନ୍ଦର ଯୁକ୍ତି ଦଉଛନ୍ତି। ନୃସିଂହଦେବ ବାସ୍ତବିକ ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ଭକ୍ତ, ସେମାନେ ଏଟା ଜାଣନ୍ତି ଭଗବାନଙ୍କ ବିନା କେହି ଜଗତର ଦୁଃଖ ଦୂର କରିପାରିବେନି। ସେଥିପାଇଁ ଯେତେବେଳେ ଧ୍ରୁବ କାନ୍ଦି କାନ୍ଦି ଆସି ପହଞ୍ଚିଲେ ସୁନୀତିଙ୍କ ନିକଟରେ, ସୁନୀତି ଗୋଟିଏ କଥା କହିଲେ, ସୁନୀତି କୌଣସି ପ୍ରଚେଷ୍ଟା କଲେନି, ସୁନୀତି ଚାହିଁଥିଲା ତାଙ୍କର ବାବାଙ୍କୁ ଡାକି ଆଣିକି ସାଙ୍ଗେ ସାଙ୍ଗେ ଉତ୍ଥାନ ପାଦଙ୍କ ନିକଟରୁ ଭାଗ ନେଇଯାଇଥାନ୍ତେ, ଧ୍ରୁବକୁ ରାଜା କରିକି ଆଉ ଗୋଟେ ସିଂହାସନ ବସେଇ ଦେଇପାରିଥାନ୍ତେ। କିନ୍ତୁ ସେ କହିଲେ ନା, ଏଟା ପ୍ରତିକାର ନୁହେଁ, ମୁଁ ଧ୍ରୁବର ଦୁଃଖକୁ ଚିରଦିନ ପାଇଁ ଦୂର କରିବି। ସେ ସିଧା କରି ନାନ୍ୟ ପଦ୍ମ ପଲାସ ଲୋଚନ, ନାନ୍ୟତ ପଦ୍ମ ପଲାସ ଲୋଚନା ଦୁଃଖ ଛିନ୍ଦନ୍ତି ତେ ମୃଗୟାମି କଶ୍ଚନ କଶ୍ଚନ। ହେ ଧ୍ରୁବ, ତୋ ମୋ କତିରେ କାନ୍ଦିଲେ ମୁଁ କଣ କରିବି, କାନ୍ଦିବା ଲୋକର ଦୁଃଖକୁ ଦୂର କରିବାର ଶକ୍ତି ମୋର ନାହିଁ। ଆରେ ଯାର ବାତ୍ସଲ୍ୟ ଅଛି, ଯିଏ ଦୁଃଖକୁ ଦୂର କରିପାରିବ, ସେ ହରିଙ୍କର ତୁ ଶରଣ ଯା, ସେ ପଦ୍ମ ପଳାସ ଲୋଚନ ହରିଙ୍କର ଶରଣ ଯା, ମୋ ଭଳି କୋଟି କୋଟି ମାଙ୍କର ବାତ୍ସଲ୍ୟ ସ୍ନେହକୁ ସେ ଧରିକି ରଖିଛନ୍ତି, ତୁ ମୋ ଆଗରେ କାନ୍ଦିଲେ ମୁଁ ତୋର କଣ କରିବି, କୋଟି କୋଟି ମାତୃର ବାତ୍ସଲ୍ୟ ସ୍ନେହକୁ ଯେ ହୃଦୟରେ ଧରି ରଖିଛ, ତୁ ତାର ଶରଣ ଯା। ନାନ୍ୟ ଏଠି କହୁଛନ୍ତି ତତ୍ ପଦ୍ମ ପଳାସ ଲୋଚନା, ଅନ୍ୟ କେହି ନାହାନ୍ତି ସେ ପଦ୍ମ ପଳାସ ଲୋଚନ ହରିଙ୍କ ବିନା ତୋର ଦୁଃଖକୁ ଦୂର କରିବା ପାଇଁ, ମୁଁ ଦେଖୁନି, ସେ କହୁଛନ୍ତି ମୁଁ ଦେଖୁନି, ମୁଁ ଛୋଟିଆ ଲୋକ ନାହିଁ, ମୁଁ ଅନୁଭବୀ ଲୋକ, ମୁଁ ଉତ୍ଥାନ ପାଦ ବଂଶର ବହୁ, ଦୁଃଖ ଦୂର କରିବା ପାଇଁ କେହି ଏ ଜଗତରେ ନାହାନ୍ତି, ତୁମେ ଯାଅ ହରିଙ୍କର ଶରଣ। ସେଥିପାଇଁ ଧ୍ରୁବ ମହାରାଜ ବହୁତ ଦୃଢ଼ ହେଇଗଲେ, ନା ମୁଁ ବ୍ରହ୍ମକୁ ଯିବି, ପ୍ରଭୁଙ୍କୁ ଭଜନ କରିବି, ଦୁଃଖ ଜଗତରେ କେହି ଦୂର କରିପାରିବେନି। ପ୍ରହ୍ଲାଦ ମହାରାଜ କହୁଛନ୍ତି ନନୁ, ଏ ନୃସିଂହଦେବ ପ୍ରଶ୍ନ ପଚାରୁଛନ୍ତି, ପ୍ରହ୍ଲାଦ ତୁମେ ଏମିତି କହୁଛ ଯେ ମୁଁ ଉପେକ୍ଷା କରିଦେଲେ ଜଗତରେ କାହାର ଦୁଃଖ ଦୂର ହବନି, କିନ୍ତୁ ମୁଁ ତ ଦେଖୁଛି ଜଗତରେ ବହୁତ ଲୋକ ମୋତେ ନ ଡାକିବି ଦୁଃଖ ତାଙ୍କର ଦୁଃଖ ଦୂର ହଉଛି, ବା ମୋର ଶରଣ ନ ଯାଇକି ବି। ପ୍ରହ୍ଲାଦ କହିବେ ନା, ସାତଟି କଥା ଏଠି କହିବେ, ସାତଟି ବିଭକ୍ତିରେ କହିବେ, ମୁଁ ତ ବିଭକ୍ତି କ'ଣ ଜାଣିନି, ମୁଁ ଖାଲି ପଢ଼ିଦେବି, ଯେଉଁମାନେ ସଂସ୍କୃତ ସାର୍ଥ ସେମାନେ ବୁଝିଦେବେ। ନନୁ କ୍ୱଚିତ୍ କୁତଶ୍ଚିତ୍ କେନଚିତ୍ କଦାଚିତ୍ କଶ୍ଚିତ୍ ରକ୍ଷକ ରକ୍ଷକ ଅପି ଦୃଶ୍ୟତେ। ନୃସିଂହଦେବ କହୁଛନ୍ତି ପ୍ରହ୍ଲାଦ ମୁଁ ଦେଖୁଛି କେହି କେଉଁଠାରେ କିପରି କୌଣସି ଉପାୟରେ କାହାର ରକ୍ଷକ ଶରଣ ବୋଲି ଆମେ ଦେଖୁଛୁ, ସେ ତାକୁ ରକ୍ଷା କରିଦେଲା, ତା ଦୁଃଖକୁ ଦୂର କରିଦେଲା। ସେ କହୁଛନ୍ତି ନା, ଯିଏ ଯାହାଙ୍କୁ ଯେଉଁ ପରିସ୍ଥିତିରେ ଯାହାଦ୍ୱାରା ଯେଉଁଠି ଯେମିତି ଯେଉଁ ସମ୍ବନ୍ଧରେ ଯିଏ ଦୂର କରୁଛି ସିଏ ଆପଣଙ୍କ ଦ୍ୱାରା କରୁଛି। ଏ ପ୍ରମାଣ ଦଉଛନ୍ତି ଶ୍ଳୋକ 20, ଯସ୍ମିନ୍ ଯତ ଜହି ଜେନ, ଯସ୍ମିନ୍ ଯତ ଜହି ଜେନ ଚ ଯସ୍ୟ ଯସ୍ମାତ୍ ଯସ୍ମୈ ଯଥା ଯଦୁତ ଯସ୍ତୁ ଅପର ଅପର ଭା ଭାବ କରତି ବିକରତି ପୃଥକ ଭାବ ସଂଯୋଦିତ ସ୍ତଦ ଅଖିଳ ଭବତ ସ୍ୱରୂପମ୍। ଏ ଆପଣଙ୍କର ସ୍ୱରୂପ ପ୍ରଭୁ, ସାତଟି ବିଭକ୍ତି ଏଠି କହିଛନ୍ତି। ସ୍ୱାମୀପାଦ ଚକିତ ଅର୍ଥ କରୁଛନ୍ତି କେଷାଞ୍ଚିତ ଯ ପିତ୍ରାଧିକମ ରକ୍ଷକ ଦୃଶ୍ୟତେ, କାହାର କାହାର ପିତା ରକ୍ଷକ ଭଳି ଦୃଶ୍ୟ ହେଉଛନ୍ତି, ତାଙ୍କ ପିତା ତାକୁ ରଖିଦେଲା ବିପଦରୁ। କହୁଛନ୍ତି ନା ପ୍ରଭୁ, ନୃସିଂହଦେବ କହୁଛନ୍ତି ନା, ଯସ୍ମିନ୍ ଅଧିକରଣ ଯାହା ଦ୍ୱାରା ନିଯୁକ୍ତ ହେଇ ଯତ ନିମିତା, ଯାହା ନିମିତ ଜହି ଯସ୍ମିନ କାଳେ ଯେଉଁ ସମୟରେ ଯେନ ଯେଉଁ ହେତୁ ଯଶ୍ୟ ଯାହା ସମ୍ବନ୍ଧରେ जस्मै जहा उद्देश्य रे जथा जेउ प्रकार रे जत जहा द्वारा प्रेरित है इप्सित जो कर्म करूछि सातोटी व्यक्ति देखेले मु दते ग्रामर सोजि बिचानी केवल मु एति कि संक्षेप रे भाव कहूछि जिए जेउटी जहा द्वारा जेबळी भाव रे जहा द्वारा प्रेरित है जेबळी उपाय रे जहार दुख को दूर करिसंती सि प्रभु एति कोछन प्रहलाद कोछन ऋषिक देव प्रभु आपन भावो करति भावो करति विकरति पृथक भावम सत्व रज तम गुण द्वारा ब्रह्मा आदि पिता आदि जिए जहा द्वारा जेमिति जेभळि भावरे जिए जहार दुख को दूर करिछि संचोदित तद अखिल भवत स्वरूप आपण आपण उपेक्षित करदे कार दुख दूर हाँ वर्तमान शीघ्र शीघ्र जाक पड़े कारण मैंने सरवेनि आज राति रही कल तीन टी क्लास रही ननु नृसिंहदेव प्रश्न पचार बहुत किसी प्रसंग कहीहब मु संक्षेप श्लोक जानु जदि अहमेव सर्वरूपम ठीक अच्छे मुझे सर्वरूप तो ही संसार अपि अहमेव तार मुझे संसार संसार का मोर स्वरूप तुम्हें कौच मुझे जेमती जहा द्वारा जमी भाव रक्षा कर सब हूँ मो स्वरूप जदि अहम सर्वरूपम जदि मु सब रूप ताले मु होची संसार स्वरूप मु होची संसार कुतो मद रूपादि संसारात अस्मात विमुक्त इच्छसि ततीय आ तुमे काहे के संसार को भय करी कि कोच मते प्रभु ए संसार रु बाहर करी मते भक्त संग देव बोली को भय करछ काहे मोर संसार ते मोर रूप काहे भय करछ तार उत्तर रे प्रहलाद कहछ माया मन सृजति कर्म माया बलियम ती तत्व कथा खाली संक्षेप रख दियो यानी तत्व जिनिस इट इज स्पृहणीय नुहे ग्रहणीय नुहे प्रभु आपणकर माया संसार सृष्टि कर जे आपण सृष्टि करना बट सुंदर प्रवचन दे आपण माया शक्ति सहित युक्त नहांती इच्छा कर माया शक्ति कार्य कर पुलिस डिपार्टमेंट कार्य कर गवर्नमेंट माया शक्ति एटा बस माया शक्ति गवर्नमेंट इच्छा कर मायावाद मान गंडोल कर सुरक्षा दे पुलिस डिपार्टमेंट चलवा एमती ना जे प्रति क्षेत्र में क्या बंधक मार कौन कर सृष्टि करमी जगव केमी ट्रेनिंग नब क्यों एटा कौन गवर्नमेंट कह पुलिस डिपार्टमेंट कर माया शक्ति भगवान की इच्छा भगवान कह सृष्टि स्टार्ट माया शक्ति आरंभ कले सृष्टि इच्छा रे काम करछि पुलिस डिपार्टमेंट छि त ट्रेंड अप कर रखि छि केमदि काक मारिया कुडी सेबले माया डिपार्टमेंट से ट्रेंड अप एक भगवान को बैरिक सत्तार जानि छथि किबले जगत सृष्टि करिया कुडी सेमे से आगे कहि मन सृष्टि करन प्रहलाद कहछथि माया मन सृजति कर्म माया बलिय प्रभु आपनकर माया शक्ति प्रथमे मन सृष्टि करे ए मनटा कोन ना कर्ममय आ बलिय बहुत बलवान आपण संसार डायरेक्ट सृष्टि करना आप माया सृष्टि कर सुंदर प्रवचन दे प्रहलाद महाराज दृश्य देव बुझे फिलोसफी प्रकाश करा भी कष्ट काले न चोदित गुण भगवान जी पचारे तार माया शक्ति किए प्रेरण कर काल द्वारा माया शक्ति प्रेरित हो संसार सृष्टि कर गुण अनुमत पुंस गुण द्वारा गुण काल को प्रेरण करुछि काल माया शक्ति की सृष्टि माया शक्ति फोर्स करकी ए जगत रे सब सृष्टि कर सृष्टि कार्य करुछि छंदमय जया अर्पितम षोडश अरम संसार चक्र अजको अतितरत्व तन्य आपण को बिना ए संसार चक्र प्रथमे स्टार्ट होउछि ए मन रु जे कर्ममय आ बलवान आपण को माया शक्ति मन को सृष्टि करछि माया शक्ति की काल प्रेरण करछि काल गुण द्वारा खबित ही सब संसार सृष्टि होइछि कि आपण कहंतु केही जगत संसार जने व्यक्ति अछि आपण को भजन न करके संसार दुख नुह आपण को भजन बिना संसार दुख नुह कहीं भगवान कहते कहीं कह जया अजर्पित षोडश अजय अर्पित षोडश अरम ए संसारे संसार चक्रे षोलटा अक्ष कौन कौन से चक्र देखें ना सब भितर भितर लगी था अरता कहा जाए शगड़ चक्र सब देखना जमी शगड़ गोले चक भितर मझीर लगे अर ये अर शब्द भी यूर आोड़शम अरम षोलटा पंच कर्मेन्द्रिय पंच ज्ञानेन्द्रिय पंचतन मात्रा ले पंदर आ मन ये षोल निष्पेषित कर समस्त संसार चक्र जीव निष्पेषित हो तेणु कहीं ये दुख रु भाग पल आपचार कमी कहते आप नडा कि जो दुख दूर हो कहतु आप बहुत सुंदर जुक्ति देखिए बेस व्याख्या करें श्लोक को तो भगवान कहते तुम्हें तो मत माया सहित संबंधित करदे मु संसार सृष्टि कली मो माय इनडायरेक्टली जदि माय आपण इच्छा सृष्टि भगवान कहते मो इच्छा जो माय सृष्टि कला तर मो माय सहित संबंधित है मत तुम माया सहित युक्त करदे प्रहलाद को ना ना आप मायाधीश आप मायार बस नी कह सत्व ही नित्य विजितात्म गुण सुधाम ना आप सब स्वरूप शक्ति चित शक्ति रुहत आप मायारे रुहति ना मुझे माया सहित तुलना करूनी आपण को भजन कले जमी जो सरकार को डाकला मान सरकार शरण चलीगला पुलिस डिपार्टमेंट तो किसी कर से भली भगवान के जो शरण चली गला माया सहित किसी करेणु आप माया शक्ति आप ग्रास कर सत्व ही नित्य आप नित्य विजिता आत्मा गुण सुधामना गुण को जय कर तीन गुण ऊर्धे आप स्वरूप शक्ति विस्तार कर शक्ति विस्तार कर काले वशीकृत विसृज विसर्ग शक्ति काल को आप वशीकृत करीन सब सृष्टि कर चक्रे विसृष्ट अजयश्वर षोड़शारे निष्पीड्यमान उपकर्ष विभु प्रपन्न प्रभु पुणी षोल चक्र द्वारा पुणी षोड़शर कथा कहते ये अविद्यारूपक षोड़श चक्र षोड़श अरर संसार चक्र निष्पेषित होष्पीड्यमान उपकर्ष विभु प्रपन्न प्रभु निष्पेषित होया शक्ति सहित समान करूने आपण शरण बिना जीवर कार दुख दूर हेनी जोड़ा कही प्रतिपादन कर समीपाद कहते चित्शक्तिया नित्य विजिता बुद्धि गुणा जैन सहित चित्शक्ति आप नित्य रोचा आपण सीए जत काल माया प्रेरक माया प्रेरण कर अतएव वशीकृतम विसृज्यानाम कार्याणाम साधनम च शक्ति इत्यादि ये कार्य सब आप वशीकृत आपीन आपंक शक्ति सब कर शक्ति अतः इक्षुदंडवत निष्पीड्यमान मान सुसमीकन नय मुखुदंड भि आखु चक सहित कहीं आखुदंड कथा संपाद कह देखी ना आखु के पेशा जा आखु जो पेशा जाखु पेशार तीन टा मेसीन तीन टा लुहा अच्छी ता भर देखी जाना सब गारा अच्छे से गार गारा पेशुचे आखु को ये षोल अर विशिष्ट चक्र भितर ये समीपा स्पष्ट आखु कथा कहते अत इखु दंडवत निष्पीड्यमान माम सो समीपन नय प्रभु मो इखु दंड भि संसार कष्ट पाचे मत आपण निकट को नियंतु प्रहलाद महाराज प्रार्थना करुच्छे कारण आपण भजन बिना ए जगत कार दुख दूर हम ये केते सुंदर प्रार्थना देखते आस्तविक जिते रूप सनातन महाप्रभु भेटिले से सही कथा ही कहते प्रभु आपण शरण नक कि दुख दूर हम आम नव हुसैन शाह दरबार आम मंत्री किंतु आमर अवस्था आपण मत उद्धार करते कारण आम भाया पतित को आपे ये संसार चक्र बहु कष्ट आम पाच से सही प्रार्थना कर सामान प्रार्थना कर्म मोरे हाते गलाए बांधिया मोर कर्म मोर हाते गलाए बांधिया कुबिषय विष्ठा करते दिया छि फेल ପତିତ ବାବୁ ନାମଟା କଣ ସଫଳ ହେଇଯିବ ଆମକୁ ଉଦ୍ଧାର ନ କଣ? ନୃସିଂହ ପ୍ରହ୍ଲାଦ ସେୟା ହିଁ କହୁଛନ୍ତି, ପ୍ରଭୁ ମୁଁ ନିଷ୍ପେଦ୍ୟମାନ, ମୋତେ ଉଦ୍ଧାର ନ କଲେ ଆପଣଙ୍କୁ କିଏ କହିବ ପତିତ ବାବନ ବୋଲି ରୂପ ସନାତନ କହୁଛନ୍ତି। ଆଉ ମହାପ୍ରଭୁ କହୁଛନ୍ତି ତୁମେ କାହିଁକି ଏଭଳି ଅବସ୍ଥାରେ ପଡ଼ିଛ ଏଠି କହୁଛନ୍ତି, ଯେଭଳି ପ୍ରହ୍ଲାଦ କହୁଛନ୍ତି ସମାନ ମନୋଭାବ। ସ୍ୱ କର୍ମ ବଦ୍ଧ ଅସ୍ମି, ପ୍ରହ୍ଲାଦ ଯାହା କହିଥିଲେ ସେଇ କଥା କହୁଛନ୍ତି, ମୋ କର୍ମ ମୋର କର୍ମ ମୋର ହାତେ ଗଲାଏ ବାନ୍ଧିଆ। ଲୋକ ଫାଶୀ ଦେଲା ବେଳେ ଦେଖିଛନ୍ତି ନା, ଫାଶୀ କଣ ଆଉ କିଏ ଲୋକ ଆସିକି ତାକୁ ଦିଅନ୍ତି? ଯିଏ ନିଜେ ଫାଶୀ ଦିଏ ସେ ନିଜ ହାତରେ ନିଜ ଗଳାରେ ରସି ଲଗାଏ। ରୂପ ସନାତନ କହୁଛନ୍ତି ମୋ କର୍ମଫଳ ଏତେ, ଆମର କର୍ମଫଳ ଏତେ ହୀନ ଏତେ ଦୁଷ୍ଟ, ସେ କର୍ମଫଳ ମୋ ନିଜ ହାତରେ ନିଜେ ଆମେ ନିଜ ହାତରେ ନିଜ ଗଳାରେ ଫାଶି ଦେଇଛୁ, କାରଣ ନିଜେ ସେଭଳି କର୍ମ କରିଛୁ। ସେଥିପାଇଁ ଆଜି ହୁସେନ ସାର ଦରବାରରେ ଆମେ ବିଷୟ ଉପଭୋଗ କରିଛୁ। ଆଉ ବିଷୟ ବିଷ୍ଠା ଗର୍ତ୍ତେ ଦିଆଛି ଫେଲିଆ, ବିଷୟ ବିଷ୍ଠା ରୂପଙ୍କ ଗର୍ତ୍ତରେ ଆମ କର୍ମଫଳ ଆମକୁ ଫେଲିଛି। ଆଉ ଆମା ଉଦ୍ଧାରିଆ ଯଦି ଦେଖାଅ ନିଜ ବଳ, ମହାପ୍ରଭୁ କହୁଛନ୍ତି ଆମକୁ ଯଦି ଉଦ୍ଧାର କରିକି ତୁମ ବଳଟାକୁ ଦେଖେଇବ ତାହେଲେ ପତିତ ବାବନ ନାମ ତୁମର ସଫଳ। ଲୋକ ତୁମକୁ କହିବେ ଇଏ ପତିତ ବାବନ, ତୁମକୁ କିଏ କହିବ? ମହାପ୍ରଭୁ କହୁଛନ୍ତି କାରଣ ତୁମେ କେବଳ ପତିତ, ଆଉ କିଏ ପତିତ ନାହାନ୍ତି? ନା ପ୍ରଭୁ, ଯେ ସଫଳ କରିବାର ଅଛି ଆପଣଙ୍କ ନାଁଟା ଏଇଠି ସଫଳ କରନ୍ତୁ ଆମକୁ ଉଦ୍ଧାର କରି, କାରଣ ଆମ ଭଳି ପତିତ ଆପଣ କେଉଁଠି ପାଇବେନି, ଯାଆନ୍ତୁ ଆପଣ ଦେଖିକି ଆସିବେ। ରୂପ ସନାତନ କହୁଛନ୍ତି କେବେ ପାଇବେନି ଖୋଜିକି, ଯଦି ଆପଣ ସଫଳ କରିବାର ଅଛି ପତିତ ବାବନ ନାମକୁ ଆମକୁ ଉଦ୍ଧାର କରିକି ବଳଟା ଦେଖାନ୍ତୁ କହୁଛନ୍ତି। ସତ୍ୟ ଏକ ବାତ କହୁଁ ସୁନା ଦୟାମୟ, ସତ୍ୟ ଏକ ବାତ କହୁଁ ସୁନା ଦୟାମୟ, ମୋ ବିନୁ ଦୟାର ପାତ୍ର ଜଗତେ ନାହୟ, ମୋରେ ଦୟା କରି କର ସୋ ଦୟା ସଫଳ, ମୋରେ ଦୟା କରି କର ସୋ ଦୟା ସଫଳ, ଅଖିଳ ବ୍ରହ୍ମାଣ୍ଡ ଦେଖୁ ତୋମାର ଦୟା ବଳ, କହୁଛନ୍ତି ପ୍ରଭୁ ସତ୍ୟ କଥା ଆମେ କହୁଛୁ। ସତ୍ୟ ଏକ ବାତ କହୁଁ ଶୁଣ ଦୟାମୟ, ମୋ ବିନୁ ଦୟାର ପାତ୍ର ଜଗତେ ନାହିଁ। ଦୟା କରିବା ତ ଗୋଟେ ପାତ୍ର ଦରକାର, ମୋ ଭଳିଆ ଦୟାର ପାତ୍ର ଆଉ ଜଗତରେ କେହି ନାହାନ୍ତି। ମୁଁ ସତ୍ୟ କଥା କହୁଛି, ଆପଣ ଖୋଜନ୍ତୁ ଏଠି କହୁଛନ୍ତି ମୋରେ ଦୟା କରି କର ସ ଦୟା ସଫଳ, ମୋତେ ଦୟା କରିକି ଆପଣ ଦୟାଟାକୁ ସଫଳ କରନ୍ତୁ। କାହିଁକି ଆଉ ଆପଣ ମୋତେ ଦୟା କଲେ ଅଖିଳ ବ୍ରହ୍ମାଣ୍ଡ ଦେଖୁ ତୁମାର ଦୟା ବଳ, ଆମେ ଏତେ ପତିତ ମୋତେ ଦୟା କରିଦେଲେ ଅଖିଳ ବ୍ରହ୍ମାଣ୍ଡ ଦେଖିବ ତୁମର ଦୟା ବଳକୁ, ମୋତେ ଉଦ୍ଧାର କରନ୍ତୁ। ଯେମିତି ପ୍ରାର୍ଥନା କରିଥିଲେ ନୃସିଂହଦେବଙ୍କ ଆଗରେ ପ୍ରହ୍ଲାଦ ମହାରାଜ ସେମିତି ପ୍ରାର୍ଥନା କରୁଛନ୍ତି। ପ୍ରଭୁ ଏ ସଂସାର ଚକ୍ରରେ ଷୋଳ ରୂପକ ଅରରେ ମୁଁ ପଡ଼ିଯାଇଛି, ଆଉ ନିଷ୍ପିଡ଼୍ୟମାନମ ଇକୁଦଣ୍ଡବତ୍, ଇକୁଦଣ୍ଡବତ୍ ନିଷ୍ପିଡ଼୍ୟମାନମ ମାମ ସୋ ସମୀପମ ନୟ। ପ୍ରଭୁ ଇକୁଦଣ୍ଡ ଭଳି ମୋଟି ପେଶୀ ହେଉଛି, ମୋତେ ଆପଣ ଆପଣ ପାଖକୁ ନେଇଯାଆନ୍ତୁ, ଆପଣ ମୋତେ ଟିକେ ଦୟା କରନ୍ତୁ। ତାପରେ ନୃସିଂହଦେବ କହିବେ, ଆ ସନ୍ଧ୍ୟାବେଳକୁ ଶୁଣିବା, ନନୁ ଲୋକପାଳନାମ ଭୋଗାନ ଭୁଖ୍ୟ ପିତୃ ବା ରାଜ୍ୟ ଇଦମ ଦାସ୍ୟାମି। ଲୋକପାଳମାନେ ଯାହାକୁ ଆଶା କରନ୍ତି, ଯେଉଁ ରାଜ୍ୟକୁ ଯେଉଁ ଐଶ୍ୱର୍ଯ୍ୟକୁ, ତୋର ପିତା ସମସ୍ତ ଲୋକପାଳଙ୍କୁ ବଶୀଭୂତ କରି ସମସ୍ତ ଐଶ୍ୱର୍ଯ୍ୟକୁ ପାଖରେ ରଖିଛି, ଆରେ ତାକୁ ଆଗେ ଭୋଗ କର, ତାଙ୍କୁ ଭୋଗ କର, ପରେ ମୁଁ ତୋତେ ସଂସାରରୁ ଉଦ୍ଧାର କରିବି। ପ୍ରହ୍ଲାଦ କହେ, ନା ପ୍ରଭୁ, କହେ ମୋତେ ଆପଣ ପ୍ରଲୋଭନ ଦେଖାଉଛନ୍ତି, ପିତାର ଐଶ୍ୱର୍ଯ୍ୟକୁ ମୁଁ ଭୋଗ କରିବି? ମୁଁ ଭୋଗ କରିବି ନା, ମୁଁ ଛୋଟ ବାଳକ ନୁହେଁ। ପ୍ରହ୍ଲାଦ କହେ, ମୁଁ ଛୋଟ ପିଲା ନୁହେଁ, ଆପଣ ମୋତେ ଭୁଲେଇ ଦେବେ। ସେ ତାପରେ ପ୍ରଶ୍ନ ଦେବେ, ଉତ୍ତର ଦେବେ, ପ୍ରଭୁ ମୁଁ ଆଖି ଆଗରେ ଦେଖିଲି ମୋ ପିତା ଐଶ୍ୱର୍ଯ୍ୟ ଭୋଗ କରିକି ତାଙ୍କ ଐଶ୍ୱର୍ଯ୍ୟ ଭୋଗଟା କେତେ ସମୟ ପାଇଁ ରହିଲା, ଆଖି ଆଗରେ ଆପଣ ତାକୁ ବିନାଶ କରିଦେଲେ। ଯାହାର ଭୂକମ୍ପରେ ଦିଗପାଳ ମାନେ କମ୍ପିତ ହୁଅନ୍ତି, କିନ୍ତୁ ଗୋଟିଏ ମୁହୂର୍ତ୍ତରେ ତାକୁ ଆପଣ ବିନାଶ କରିଦେଲେ। ମୁଁ ଆଖି ଆଗରେ ଦେଖିଲି, ଆଖି ଆଗରେ ଐଶ୍ୱର୍ଯ୍ୟ ଭୋଗର ବଳ ଦେଖିଲି, ମୋତେ ପୁଣି ଆପଣ ପଠାଉଛନ୍ତି ସେଇ ଐଶ୍ୱର୍ଯ୍ୟ ଭୋଗ କରିବା ପାଇଁ, ମୁଁ ଛୋଟ ପିଲା ନୁହେଁ, ମୋତେ ଆପଣ ଠକେଇ ପାରିବେ। ପ୍ରହଲାଦ ଗୋଟିଏ ପରେ ଗୋଟିଏ ଯୁକ୍ତି ପ୍ରହଲାଦ ନୃସିଂହଦେବଙ୍କର ଚାଲିବ। ନୃସିଂହଦେବ ଶେଷରେ ପ୍ରସନ୍ନ ହେଇଯିବେ, ପ୍ରସନ୍ନ ହେଇ ଏଭଳି ବଚନ କହିବେ ଦ୍ୱିତୀୟ ଅଧ୍ୟାୟରେ, ଓ ପ୍ରହଲାଦ ମୋତେ ଯିଏ ଦର୍ଶନ କରିବ ମୁଁ ତାର କାମନା ପୂର୍ଣ୍ଣ କରିବି, ମୁଁ ନିଶ୍ଚିତ କାମନା ପୂର୍ଣ୍ଣ କରିବି, ତୁମର କଣ ବର ଅଛି ତୁମେ ମାଗ। ପ୍ରହଲାଦ ପୁଣି ବି ଭଗବାନଙ୍କୁ ଟଳେଇ ଦେଲେ, ଗୋଟିଏ ଭକ୍ତ ଅସୁରକୂଳ ଜନ୍ମ ହେଇଥିଲେ ପ୍ରହଲାଦ, ଭଗବାନଙ୍କୁ ସ୍ତମ୍ଭୀଭୂତ କରିଦେଲେ, କହିଲେ ପ୍ରଭୁ ମୁଁ ବେପାରୀ ନୁହେଁ। ଭୃତ୍ୟର ଲକ୍ଷଣ କଣ ଶୁଣିବେ, ନୃସିଂହଦେବ ପଚାରିଛନ୍ତି, ତୁମେ ବେପାରୀ ନୁହଁ ବୋଲି କହିଦେଲ, ତାହେଲେ ଭୃତ୍ୟର ଲକ୍ଷଣ ପ୍ରଭୁର ଲକ୍ଷଣ କଣ କୁହ ଦେଖିବେ। ସ୍ୱାମୀ ପାଦଭୀର କଣ ଟୀକା କରିଛନ୍ତି, ତୁମେ ବେପାରୀ ନୁହଁ, ତୁମେ କହୁଛ ବେପାରୀ ଯିଏ ମାଗେ ଭଗବାନଙ୍କୁ, ହଁ ପ୍ରଭୁ ବେପାରୀ ଯିଏ ଭଗବାନଙ୍କୁ ମାଗେ, ତାହେଲେ ତୁମେ କୁହ ଭୃତ୍ୟର ଲକ୍ଷଣ କଣ, ପ୍ରଭୁର ଲକ୍ଷଣ କଣ। ପ୍ରଭୁ ନୃସିଂହଦେବ ସିଂହାସନ ଉପରେ ବସିଛନ୍ତି, ପ୍ରହଲାଦ ମହାରାଜ ପ୍ରବଚନ ଦେଉଛନ୍ତି, ପ୍ରଭୁ ଦ୍ୱିତୀୟ କିଏ, ପ୍ରଭୁ କିଏ, ଶୁଣନ୍ତୁ ଦ୍ୱିତୀୟ ଅଧ୍ୟାୟ ପ୍ରବଚନ। ଏତେ ଖୁସି ହେଇଗଲେ ପ୍ରଭୁ ପ୍ରହଲାଦଙ୍କ ପ୍ରବଚନ ଶୁଣିକି, ଭଗବାନ ବିନା ଯାଚନାରେ ତାଙ୍କୁ ଏକ ମନ୍ୱନ୍ତର ରାଜା କରିଦେଇଯିବେ, ତୁମେ ଏକ ମନ୍ୱନ୍ତର ରାଜା ହୁଅ। ଧ୍ରୁବ ତପସ୍ୟା କରି ଛଅ ମାସରେ 36,000 ବର୍ଷ ରାଜା ହେଲେ, ଇଏ ପାଦପଦ୍ମରେ ଭଗବାନଙ୍କୁ ପାଦପଦ୍ମରେ ଆଶ୍ରୟ କରି ରାଜ୍ୟ ବାପାର ରାଜ୍ୟକୁ ଗୋଇଠା ମାରିକି ଭଗବାନ ତାଙ୍କୁ ଏକ ମନ୍ୱନ୍ତ ରାଜା କରିବେ। ପ୍ରହଲାଦ ତ ରାଜା ହେବା ପାଇଁ ଚାହୁଁନଥିଲେ, ଦେଖିବେ ଟୀକା କରିଛନ୍ତି, ଭାଗ୍ୟ ନାହିଁ ସେଠି ଆଲୋଚନା ହେଇପାରିବେ କି ନାହିଁ, ଯେତେବେଳେ ଭଗବାନ କହୁଛନ୍ତି ତ୍ରିସପ୍ତ ଭି ପିତା ପୁତ୍ର ପିତୃ ଭି ସହ ଅନଘ, ଏ ପ୍ରହଲାଦ ତୁମ ପିତା ପାଇଁ କଣ ଦୁଃଖ କରୁଛ, ତୁମର 21 ପୁରୁଷ ଉଦ୍ଧାର ହେଇଯାଇଛନ୍ତି। ଆଚ୍ଛା 21 ପୁରୁଷ ପ୍ରହଲାଦଙ୍କର ଥିଲା କି, କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ ଟୀକା ଉଠିଛନ୍ତି, ଆରେ ପୂର୍ବ ମନ୍ୱନ୍ତର ତ ପ୍ରହଲାଦ ନଥିଲା, ହିରଣ୍ୟକଶିପୁ ତା ଜୟ ବିଜୟର ପ୍ରଥମ ଜନ୍ମ, 21 ପୁରୁଷ କେମିତି କଥା କହିଲେ, ଆଉ ରାଜ୍ୟ ଭୋଗ କରିବା କଥା କାହିଁ କହୁଛନ୍ତି, ନା ତାକୁ ଇଏ ରାଜ୍ୟକୁ ଯିବେନି ନା। ଦୁଇ ତିନିଟା ଟୀକା ବହୁତ ଗୁରୁତ୍ୱପୂର୍ଣ୍ଣ ଟୀକା ଅଛି, ଦ୍ୱିତୀୟ ଗୋଟେ ଟୀକା ଅଛନ୍ତି, ତୁମେ ଯାଅ ରାଜ୍ୟ ଶାସନ କର, କୁଶଳ ପୁଣ୍ୟକୁ କ୍ଷୟ କରିବ, ରାଜ୍ୟ ଶାସନ କରି ପୁଣ୍ୟକୁ କ୍ଷୟ କରିବ, ଆଉ ମୋ କର୍ମ କରିକି ପୁଣ୍ୟକୁ ଭୋଗ କରିବ, ପାପକୁ କ୍ଷୟ କରିବ। ପ୍ରହଲାଦଙ୍କୁ ଏ କଥା କହିଦେଉଛନ୍ତି, ପୁଣ୍ୟକୁ କ୍ଷୟ କରିବ, ଏ ପୁଣ୍ୟକୁ ଭୋଗ କରିବ, ପାପକୁ କ୍ଷୟ କରିବ। ପ୍ରହଲାଦ ପ୍ରହଲାଦଙ୍କୁ ତାର ପାପ ପୁଣ୍ୟ ଅଛି, ଯିଏ ଓଡ଼ିଆ ଅନୁବାଦରେ ପଡ଼ିବ ସେ କହିବ କଣ ପାପ ପୁଣ୍ୟ କଥା ଅଛି। ଆଉ ସ୍ୱାମୀପାଦ ସେଠି ଆଖି ଖୋଲିଛନ୍ତି, କାହା ଟିକାର ନାହାନ୍ତି, ସ୍ୱାମୀପାଦ ଦେଖୁଛନ୍ତି ପ୍ରହଲାଦ ମାନେ ତ ରାଜ୍ୟକୁ ଭୋଗ କରିବାକୁ ଚାହିଁବେନି ନା, ଭଗବାନ ତାଙ୍କୁ ଭୟ ଦେଖୁଛନ୍ତି। ପ୍ରହଲାଦଙ୍କୁ ଯଦି ମୁଁ ଭୟ ନ ଦେଖେଇବି ତାର ପ୍ରାରବ୍ଧ ଅଛି ବୋଲି ସେ କେବେ ଯିବନି ସିଂହାସନରେ ବସିବା ପାଇଁ। ଯିଏ ମୋ ଆଗରେ ଟକ୍କର ଦେଇ କହୁଛି ମୋର କିଛି ବର ଦରକାର ନାହିଁ, ସେ ପିତାଙ୍କର ସିଂହାସନକୁ ଭୋଗିବ, ମୁଁ ତାକୁ ଭୟ ଦେଖେଇବି। ପ୍ରହଲାଦ ତୁମର ପ୍ରାରବ୍ଧ ଅଛି, ଯାହା ପ୍ରାରବ୍ଧକୁ ଭୋଗ କର, ଏକ ମନ୍ୱନ୍ତର ରାଜ ଶାସନ କର। ପ୍ରହଲାଦଙ୍କର ପାପ ନାହିଁ କି ପୁଣ୍ୟ ନାହିଁ, ଭଗବାନ ତାଙ୍କୁ ଭୟ ଦେଖିକି ପଠାଉଛନ୍ତି, କାରଣ ସେ ଭୋଗ କରିବେନି। ଏ ସବୁ ଟିକାର ଗୃହ ଅର୍ଥ, ଯଦି ସମୟ ହୁଏ ଅଧଘଣ୍ଟେ ଅଧିକା ହେଲେ ହବ କି ନାହିଁ, ସମୟ ହବ, ଭକ୍ତମାନେ ବାହାର ଭକ୍ତମାନେ କହୁଛନ୍ତି, କିନ୍ତୁ ଆମର ମନ୍ଦିର ପ୍ରୋଗ୍ରାମ ଅଛନ୍ତି ତ ସମୟ। ଆଚ୍ଛା ହଉ, ଆଉ ଗୋଟିଏ ଶ୍ଳୋକ ମୁଁ କହୁଛ, ନନୁ ଲୋକପାଳନମ ଭୋଗାନ ଭୁକ୍ଷୋ ପିତୃବା ରାଜ୍ୟ ମିଦମ, ଏ ପିତାଙ୍କର ରାଜ୍ୟ ଲୋକମାନେ ବି ଆଶା କରନ୍ତି ପ୍ରହଲାଦ, ସବୁ ଲୋକପାଳ ଇନ୍ଦ୍ର ଭଳି ଲୋକପାଳମାନେ ଲାଳାୟିତ ହେଇକି ରହିଛନ୍ତି, କେଉଁ ଦିନେ ହିରଣ୍ୟକଶିପୁ ମୃତ୍ୟୁବରଣ କରି ଆମେ ତାଙ୍କ ସିଂହାସନରେ ବସିବୁ, ଆଉ ମୁଁ ତ ତୋର ପିତାକୁ ମାରିଦେବି, ତୁ କାହିଁକି ରାଜ୍ୟ ସିଂହାସନକୁ ଭୋଗ କରୁନୁ, ଇନ୍ଦ୍ରାଦିଙ୍କର ଦୁଷ୍ପ୍ରାପ୍ୟ ଏ ସିଂହାସନ ତୁ ଭୋଗ କର, ଇଦମ୍ ଦାସ୍ୟାମି ମୁଁ ତୁମକୁ ଦଉଛି, ତୁମେ ଜବରଦସ୍ତି ନୁହଁ, ଇନ୍ଦ୍ର ଜବରଦସ୍ତି ଭୋଗ କରିଥିଲା, ତୁମର ପିତା ଇନ୍ଦ୍ର ସିଂହାସନକୁ ଜବରଦସ୍ତି ଭୋଗ କରିଥିଲା, କିନ୍ତୁ ମୁଁ ତୁମକୁ ଦଉଛି ଦାସ୍ୟାମି, ମୁଁ ତୁମକୁ ଦଉଛି, ତୁମ ପିତାଙ୍କର ସିଂହାସନ ଭୋଗ କର। କେମିତି ସଂସାର ଉଦ୍ଭିଜ ସେ ସଂସାର କାହିଁକି ଏତେ ଭୟ କରୁଛ, କାହିଁକି ଏତେ ଭୟ କରୁଛ। ପ୍ରହଲାଦ କଣ କହୁଛନ୍ତି ତାପରେ, ଦୃଷ୍ଟାମୟାଦି ବିଭୋ ଅଖିଳ ଧିଷ୍ଣପାନ ଆୟୁଶ୍ରିୟ ବୈଭବ ଇଚ୍ଛତି ଜାନ ଜନୋୟମ ଯେ ଅସ୍ମତ ପିତୃକୁପିତ ହାସ ବିଞ୍ଜୃବିତ ବିସ୍ପୃଜିତେନ ଲୁଲିତା ସତୁ ତେ ନିରସ୍ତ। ପ୍ରଭୁ ଦୃଷ୍ଟ ମୟା ମୋ ଆଖି ଆଗରେ ଦେଖିଲି କହୁଛନ୍ତି, ନ ଚ ତ୍ୱାତ୍ ବିନା ଅନ୍ୟ କିମ୍ ଐଶ୍ୱର୍ଯ୍ୟବନ୍ତମ୍ ପଶ୍ୟାମି ଚକ୍ରଧର କହୁଛନ୍ତି, ଆପଣଙ୍କର ପିତା ସିଂହାସନକୁ ଐଶ୍ୱର୍ଯ୍ୟମାନ ବୋଲି କହୁଛନ୍ତି, ମୁଁ ଆପଣଙ୍କ ଛଡା ଜଗତର କାହାକୁ ଐଶ୍ୱର୍ଯ୍ୟମନ୍ତ ବୋଲି ଦେଖୁନି। ଭଗବାନ ମୁଁ ଐଶ୍ୱର୍ଯ୍ୟମନ୍ତ ନା? ହଁ ହଁ, ଆପଣଙ୍କ ଛଡା ମୁଁ ଜଗତର କାହାକୁ ଐଶ୍ୱର୍ଯ୍ୟମନ୍ତ ବୋଲି ଦେଖୁନି। ନା କାହିଁକି ନା, ଆପଣ କିଭଳି କହୁଛନ୍ତି ମୋ ପିତା ହେଉଛନ୍ତି ଐଶ୍ୱର୍ଯ୍ୟମନ୍ତ ବୋଲି କହୁଛନ୍ତି? ଦୃଷ୍ଟମୟ, କିଛି କ୍ଷଣ ପୂର୍ବରୁ ମୁଁ ଦେଖିଲି, କିଛି କ୍ଷଣ ପୂର୍ବରୁ ମୁଁ ଦେଖିଲି ମୋ ପିତାଙ୍କର କେତେ ବଡ ଐଶ୍ୱର୍ଯ୍ୟ ଥିଲା। ଏଠି କହୁଛନ୍ତି, ଯୋ ମାମ ସଂସାରତ ଉଦ୍ଧାରିଷ୍ୟତି ଇତ୍ୟାହ, ଆପଣଙ୍କ ଭଳି ଐଶ୍ୱର୍ଯ୍ୟମନ୍ତ ମୁଁ କାହାକୁ ଦେଖୁନି ଯିଏକି ମୋତେ ସଂସାର ଉଦ୍ଧାର କରିବେ। ଆଉ ଆପଣ କେମିତି ମୋତେ ପଠାଉଛନ୍ତି ପିତାଙ୍କର ଐଶ୍ୱର୍ଯ୍ୟକୁ ଭୋଗ କରିବା ପାଇଁ? ଏଠି କହୁଛନ୍ତି, ଦେବୀସ୍ଥାନ ଅନଖିଳ ଲୋକପାଳ ନାମ ଆୟୁ, ମୋ ବାପା କେତେ ଆୟୁ ପାଇଥିଲେ? ସବୁ ଲୋକପାଳ ମାନଙ୍କର ଆୟୁକୁ ହିରଣ୍ୟକଶିପୁ ଲାଭ କରିଥିଲେ। ମୋର ପିତା ସବୁ ଲୋକପାଳ ମାନଙ୍କ ଆୟୁକୁ ରଖିଥିଲେ, ଧାରଣ କରିଥିଲେ, କେବଳ ଆୟୁ ନୁହେଁ। ଏଠି କହୁଛନ୍ତି, ଶ୍ରିୟ ଧନ ସମ୍ପତ୍ତି ବି ରଖିଥିଲେ। ଐଶ୍ୱର୍ଯ୍ୟ ଯେ ଧିଷ୍ଣପା, ଯାହାଙ୍କ ନିକଟରୁ ହରଣ କରିଥିଲେ, ଐଶ୍ୱର୍ଯ୍ୟ ଧନ ସବୁ କିଛି ହରଣ କରିଥିଲେ, ସବୁ ଅଧିକାର କରିଥିଲେ ମୋର ପିତା, ଯେଉଁ ସିଂହାସନରେ ବସିଥିଲେ ଅସମତ ପିପୁ। ଆମ ପିତାଙ୍କର ଯୋଗ୍ୟତା କଣ ବାପା? ଆମ ପିତାଙ୍କର ଯୋଗ୍ୟତା କଣ ପ୍ରଭୁ? ଅସମତ ପିତୁ କୋପହାସମ, ମୋ ପିତା ଯେତେବେଳେ କୋପିତ ହେଇକି ବିକୃତ ଭ୍ରୁଭଙ୍ଗୀ ମାତ୍ରେଣ, ମୋ ପିତା କୋପିତ ହେଇକି ଭ୍ରୁଭଙ୍ଗୀ ବିକୃତ ଭ୍ରୁଭଙ୍ଗୀ କରନ୍ତି, ସେଇ ଐଶ୍ୱର୍ଯ୍ୟ, ଏଇ ଯୋଉ ଐଶ୍ୱର୍ଯ୍ୟବନ୍ତ ଲୋକପାଳ ମାନେ ଭୟଭୀତ ହେଇଯାନ୍ତି ମୋ ପିତାଙ୍କର ଭ୍ରୁଭଙ୍ଗୀରେ। ମୋ ପିତା ସବୁ ଅଧିକାର କରି, ଆୟୁଷ ଅଧିକାର କରି, ସମ୍ପତ୍ତି ଅଧିକାର କରି ଏତେ ବଳବନ୍ତ ଥିଲେ, ତାଙ୍କର ଭ୍ରୁଭଙ୍ଗୀରେ ସବୁ ଦିଷ୍ଣବା ମାନେ ଭୟଭୀତ କରନ୍ତି। କିନ୍ତୁ ମୁଁ ତ ଆଖି ଆଗରେ ଦେଖିଲି। ଏଠି କହୁଛନ୍ତି, ସଚ ତୁୟା ନିରସ୍ତ, ମୁଁ ଆଖି ଆଗରେ ଦେଖିଲି ଗୋଟିଏ ମୁହୂର୍ତ୍ତରେ ଆପଣ ତାକୁ ବିନାଶ କରିଦେଲେ, ଆପଣଙ୍କଠୁ ଐଶ୍ୱର୍ଯ୍ୟ ମୁଁ ଦେଖିଅଛି କୁହ। ଏଠି କହୁଛନ୍ତି, ଇତି ଅସାଧାରଣ ପ୍ରଭାବାତ ବି ତୁମେବ ପରମେଶ୍ୱର, ଏ ଅସାଧାରଣ ପ୍ରଭାବଟା ଆପଣଙ୍କ ନିକଟରେ ଅଛି। ଆପଣ ମୋତେ କେମିତି କ'ଣ ଛୋଟ ପିଲା ବୋଲି ଆପଣ ମୋତେ ପଠେଇ ଦେଉଛନ୍ତି, ଯାଅ ଐଶ୍ୱର୍ଯ୍ୟ ସିଂହାସନକୁ ଭୋଗ କର ବୋଲି? ମୁଁ ଦେଖିଲି ମୋର ବାବାଙ୍କର କ'ଣ ଅବସ୍ଥା ହେଲା, ମୁଁ କେବେ ଏ ସିଂହାସନ ଭୋଗ କରିବି ନା। ଯେତେବେଳେ ଏ କଥା କହିଛନ୍ତି, ସେତେବେଳେ କହୁଛନ୍ତି ତାଙ୍କ ପ୍ରହ୍ଲାଦ, ତୁମେ କ'ଣ ଚାହୁଁଛ, ତୁମର କାମନାଟା କ'ଣ? ମୋର କାମନା ଶୁଣିବେ? ପ୍ରହ୍ଲାଦ କହୁଛନ୍ତି, ମୋର ଗୋଟିଏ କାମନା ପ୍ରଭୁ। କ'ଣ କାମନା? ଏଠି କହୁଛନ୍ତି, ତସ୍ମାତ୍ ଅହଂ ତନଭ୍ରତା ଅମୁ ଆଶିଷ ଅଜ୍ଞ, ଆୟୁ ଶ୍ରିୟ ବୈଭବ ଇନ୍ଦ୍ରିୟ ଆବିରଞ୍ଚା, ବିରଞ୍ଚିକି ପର୍ଯ୍ୟନ୍ତ, ବ୍ରହ୍ମାଙ୍ଗ ପର୍ଯ୍ୟନ୍ତ ମୋ ଆୟୁ ଐଶ୍ୱର୍ଯ୍ୟ ବୈଭବ କିଛି ଚାହୁଁନି, ମୋର କିଛି ଦରକାର ନାହିଁ, ଏସବୁ ତୁଚ୍ଛ ବସ୍ତୁ। ନ ଇଚ୍ଛାମି ତେ ବିଲୁଲିତା ଉରୁବିକ୍ରମେଣ କାଳାତ୍ମନା ଉପନୟନ ମାମ ନିଜ ଭୃତ୍ୟ ପାଶ୍ୟ, ପ୍ରଭୁ ମୁଁ ଇନ୍ଦ୍ରଙ୍କ ବ୍ରହ୍ମାଙ୍କ ପର୍ଯ୍ୟନ୍ତ ଯାହା ସବୁ ଐଶ୍ୱର୍ଯ୍ୟ ଅଛି, ଯାହା ବୈଭବ ଅଛି, ମୁଁ କିଛି ନେବାକୁ ଚାହୁଁନି। କାହିଁକି ନେବାକୁ ଚାହୁଁନାହାନ୍ତି? ଚକ୍ରଧର କହୁଛନ୍ତି, ଯସ୍ମାତ୍ ମତ୍ ପିତୁ ତାଦୃଶ ଐଶ୍ୱର୍ଯ୍ୟ ସମ୍ପତ୍ତିମାନ ଅପି ନିରସ୍ତମ, ମୋ ପିତା ଏତେ ବଡ ଐଶ୍ୱର୍ଯ୍ୟଶାଳୀ ହେଇକି ତାଙ୍କର ସମ୍ପତ୍ତି ନିରସ୍ତ ହେଇଗଲା, ତସ୍ମାତ୍ ଅହଂ ଭୋଗାନଜ୍ଞ, ମୁଁ ଭୋଗର ପରିଣାମକୁ ମୁଁ ଜାଣେ। ସାତ ବର୍ଷର ବାଳକ କହୁଛନ୍ତି, ମୋ ପିତା ବା ଭୋଗିକି ଐଶ୍ୱର୍ଯ୍ୟକୁ ଭୋଗିକି ଦେଖିଲେ ମୁଁ କ'ଣ ହେଲା, ମୁଁ ଭୋଗର ପରିଣାମକୁ ଜାଣେ। ତତ୍ ପରିପାକମ୍ ବିଦ୍ୱାନ, ମୁଁ ବିଦ୍ୱାନ, ଇନ୍ଦ୍ରିୟ ଭୋଗ୍ୟମ ଆବିରଞ୍ଚ ତ୍ୟାଗ, ବ୍ରହ୍ମଣ ଭୋଗ୍ୟମ ଅପି ଅଭିବ୍ୟାପ୍ୟମ କିଂ ଅପି ମନ ଇଚ୍ଛାମି, ମୁଁ ଇଚ୍ଛା କରୁନି। ମୋର ବ୍ରହ୍ମାଙ୍କ ପର୍ଯ୍ୟନ୍ତ ଭୋଗ ଆପଣ ଯଦି ଦିଅନ୍ତି, ମୋର ଇଚ୍ଛା ଦରକାର, ମୁଁ ଭୋଗ କରିବି। କାହିଁକି ଭୋଗ କରିବନି? ନା ତେ କାଳ ସ୍ୱରୂପ ବିଲୁଳିତାମ ବିଧ୍ୱସ୍ତାନ, କାଳ ଏଗୁଡ଼ାକ ସବୁ ଭାଙ୍ଗିବ, କାଳ ସବୁ ଖାଇନବ, ବ୍ରହ୍ମାଙ୍କ ଐଶ୍ୱର୍ଯ୍ୟ ପର୍ଯ୍ୟନ୍ତ ଯୋଉ ଐଶ୍ୱର୍ଯ୍ୟ ଅଛି ଏ କାଳ ଦ୍ୱାରା ବିଲୁଳିତ ହବ, କାଳ ରୂପକ ଅସ୍ତ୍ରକୁ କାଟିବ, ଏ ସବୁକୁ କାଳ କାଟିବ। ପ୍ରହ୍ଲାଦ ତୁମେ କ'ଣ ଚାହୁଁଛ? ନିଜ ଭୃତ୍ୟ ପାଶ, ଆପଣଙ୍କ ସେବକ ପାଖରେ ମୋତେ ରଖନ୍ତୁ, କେତେ ଚାଲା ଆପଣଙ୍କ ସେବକ ପାଖରେ ଆପଣଙ୍କ ଭକ୍ତ ପାଖରେ ମୋତେ ରଖନ୍ତୁ। ଆଚ୍ଛା ଭକ୍ତ କ'ଣ କାଳ ଗ୍ରାସ କରିପାରିବେ ନା? ଭକ୍ତକୁ କାଳ ଗ୍ରାସ କରିପାରିବେ? ଭକ୍ତର ଏ ଶରୀରଟାକୁ ସିନା କାଳ ଗ୍ରାସ କରିନବ, କିନ୍ତୁ ଭକ୍ତ ଯୋଉ ଜ୍ଞାନ ଦିବ୍ୟ ଜ୍ଞାନ ଯୋଉ ଭକ୍ତି ଯୋଉ ପ୍ରାପ୍ତ ଯୋଉ ସମ୍ପତ୍ତି ଭକ୍ତ ସଙ୍ଗରେ, ଭକ୍ତ କାଳର କରାଳ ଗତିକୁ ରୋକିବା ପାଇଁ ଶୁଦ୍ଧ ଭକ୍ତ ଆଉ ଗୋଟେ ଭକ୍ତକୁ ନିର୍ଭୀକ କରିଦେଇ ପଳା ପଡ଼ିଲା ଚାଲାଖ ନା। କାଳ ସିନା ଧନ ସମ୍ପତ୍ତି କାଟିଦେବ, କିନ୍ତୁ ଶୁଦ୍ଧ ଭକ୍ତ ପାଖରେ ରହି ମୁଁ ସେବା କଲା ପରେ ଯୋଉ ଭକ୍ତି ସମ୍ପତ୍ତିଟା ପ୍ରାପ୍ତ ହେବ ତାକୁ କାଳ କାଟିପାରିବ ମିଗୁଡ଼ା କାହିଁ ନାହିଁ। ବଡ଼ ଚାଲା କେହି ବ୍ୟକ୍ତି ଦେଖନ୍ତୁ ଭଗବାନଙ୍କ ଚରଣ ମାଗୁନାହାନ୍ତି ସିଏ। ଭାଗବତରେ ଗୋଟେ ରହସ୍ୟ, ଧ୍ରୁବ ପ୍ରହ୍ଲାଦ ନୃସିଂହଦେବଙ୍କୁ ଦର୍ଶନ କରୁଛନ୍ତି, କିନ୍ତୁ କହୁନାହାନ୍ତି ପ୍ରଭୁ ଆପଣଙ୍କ ପାଖକୁ ବର୍ତ୍ତମାନ ମୋ ସାଙ୍ଗରେ ନେଇକି ପଳେଇ ଚାଲନ୍ତୁ ନା, ସେ କହୁନାହାନ୍ତି। ଯେତେବେଳେ କହୁଛନ୍ତି ମୁଁ ଆପଣଙ୍କ ପାଖକୁ ଯିବି, ଭକ୍ତ ଦ୍ୱାରା ଯିବି, ଭକ୍ତ ସଙ୍ଗରେ ରହିବି, ଏ କଥା କାହିଁ କହୁଛନ୍ତି? ଇଏ ହେଉଛି ସିଦ୍ଧାନ୍ତ। ଭକ୍ତକୁ ଭଗବାନଙ୍କୁ ଦେଖିକି ନୃସିଂହଦେବ କହୁନାହାନ୍ତି ପ୍ରଭୁ ଆପଣ ମୋତେ ଆପଣଙ୍କ ବୈକୁଣ୍ଠକୁ ନେଇ ଚାଲନ୍ତୁ ନା, ମୋତେ ଆପଣ ଭକ୍ତ ପାଖରେ ରଖନ୍ତୁ। ଏବଂ ତୃତୀୟ ସ୍କନ୍ଧ ଭାଗବତମରେ କପିଳଦେବ ତାଙ୍କ ମାଆଙ୍କୁ କହୁଛନ୍ତି, ମା ମୋ ଭକ୍ତମାନଙ୍କ ଉପରେ କାଳ ପ୍ରଭାବ ପକାଇପାରେ ନା, କାହିଁକି ଏଠି କହୁଛନ୍ତି ପଶ୍ୟନ୍ତି ମେ ମା ପଶ୍ୟନ୍ତି ମେ ରୁଚି ପଶ୍ୟନ୍ତି ମେ ରୁଚି ରାଣୀ ଅମ୍ବ ପଶ୍ୟନ୍ତି ମେ ରୁଚି ରୁଚି ରାଣୀ ଅମ୍ବ ପ୍ରସନ୍ନ ଭକ୍ତ ଋଣ ଲୋଚନାନି ରୂପାଣି ଦିବ୍ୟାନି ବର ପ୍ରଦାନି ସାକଂ ବଚନ ବଚନ ସ୍ପୃହଣୀୟଂ ବଦନ୍ତି। ମା କାହିଁକି ମୋ ଭକ୍ତ ଉପରେ କାଳ ପ୍ରଭାବ ପକାଇ ପାରୁନି, ତୁମେ ଶୁଣ ମୋ ଭକ୍ତ କ'ଣ କରେ, ପଶ୍ୟନ୍ତି ତେମେ ରୁଚିରା ରୁଚିରାଣି ଅମ୍ବ, ହେ ମା ଅମ୍ବ ମୋ ଭକ୍ତ ସବୁବେଳେ ମୋ ରୁଚିର ମୋ ବିଗ୍ରହକୁ ମୋ ରୂପକୁ ଦର୍ଶନ କରିଥାଏ ସବୁବେଳେ। ଏବଂ ପ୍ରସନ୍ନ ଭକ୍ତ ଅରୁଣ ଲୋଚନା ମୋର ମୁଖମଣ୍ଡଳ ଅତି ପ୍ରସନ୍ନ ଅରୁଣ ଲୋଚନକୁ ସବୁବେଳେ ମୋ ଭକ୍ତ ଦର୍ଶନ କରେ, କାଳ ତା ଉପରେ ପ୍ରଭାବ ପକାଇପାରେ ନା। ଆଉ ରୂପାଣି ଦିବ୍ୟାନି ବର ପ୍ରଦାନ ମୋର ଯୋଉ ରୂପ ସେ କିଭଳି ଦିବ୍ୟ ରୂପ, ଆଉ ବର ପ୍ରଦାନ ଅଭୀଷ୍ଟ ବର ପ୍ରଦାନ ସମସ୍ତଙ୍କୁ କରେ। ସାକଂ ବାଚଂ ସ୍ପୃହଣୀୟା ଆଶ ବଦନ୍ତି ମୋ ରୂପକୁ କେବଳ ଦର୍ଶନ କରନ୍ତିନି, ପରସ୍ପର ଭିତରେ ବଚନୀୟ ସ୍ପୃହଣୀୟ ବଚନୀୟ ମୋର କଥାବାର୍ତ୍ତା ହିଁ ସବୁବେଳେ କୁହନ୍ତି, ସବୁବେଳେ ମୋର କଥା ମୋର ଆଲୋଚନା ମୋ କଥା ଭିତରେ ସେ ଜୀବନ କାଟନ୍ତି, ତାଙ୍କ ଉପରେ କାଳ ପ୍ରଭାବ ପକାଇପାରିବା କହୁଛନ୍ତି। ନହି କଶ୍ଚିତ୍ ମତ୍ପରା ଶାନ୍ତ ରୂପା, ହେ ମା ଏଟା ମାଙ୍କର ସମ୍ବୋଧନ, ହେ ଶାନ୍ତ ରୂପା ହେ ମା ମୋର କାଳ କଦାପି ମୋ ଭକ୍ତ ଉପରେ ପ୍ରଭାବ ପକାଇ ପାରିବନି। ନକ୍ଷନ୍ତି ନୋମେ ଅନିମିଷ ଲେଡ଼ି ହେତି ଏ କାଳ ସବୁକୁ ଧ୍ୱଂସ କରୁଛି କିନ୍ତୁ ମୋ ଭକ୍ତକୁ ଧ୍ୱଂସ କରିପାରିବନି। ତୃତୀୟ ସ୍କନ୍ଧରେ କହୁଛନ୍ତି କାହିଁକି, ଯେସା ମହମ୍ ପ୍ରିୟ ଆତ୍ମା ସୁହୃଶ୍ଚ ଭକ୍ତ ମୋର ପ୍ରିୟ ଭକ୍ତ ମୋର ଆତ୍ମା ଭକ୍ତ ମୋର ବନ୍ଧୁ, କାଳ ମୋ ଅଧୀନରେ କାର୍ଯ୍ୟ କରୁଛି ମୋ ଭକ୍ତ ଉପରେ ପ୍ରଭାବ ପକାଇ ପାରିବନି। ପ୍ରମାଣ ଦେଖନ୍ତୁ ଆଜି ଧ୍ରୁବ ନାହାନ୍ତି ଶରୀରରେ ଏଇ ବ୍ରହ୍ମାଣ୍ଡରେ ନାହାନ୍ତି, ଆଜି ପ୍ରହ୍ଲାଦ ନାହାନ୍ତି, କାଳ ତାଙ୍କର ଦୋଷକୁ ଖାଇଯାଇଛି, କାଳ ଧ୍ରୁବ ପ୍ରହ୍ଲାଦଙ୍କର ଶରୀରକୁ ଧ୍ରୁବ ପ୍ରହ୍ଲାଦଙ୍କର ବାକ୍ୟକୁ ନଷ୍ଟ କରିଦେଇଛି। କିନ୍ତୁ ଏଇ ଜଗତରେ ଦେଖନ୍ତୁ କେତେ କେତେ ବଡ ରାଜନୀତି ନେତାମାନେ ଥିଲେ, ନେପୋଲିଅନ ବୋନାପାର୍ଟ ଥିଲେ, କେଡ଼େ ବଡ ବଡ ନେତା ଆଲେକ୍ଜାଣ୍ଡର ଥିଲେ, କାଳ ଆଜି ସେମାନଙ୍କୁ କରାଳଗ୍ରସ୍ତ କରିଦେଇଛି। କିଏ ତାଙ୍କର ଗୁଣ କୀର୍ତ୍ତନ କରୁଛି, କିଏ ତାଙ୍କୁ ଆଜି ପୂଜା କରୁଛି? ଦେଖନ୍ତୁ କାଳର ଏ ସତ୍ୟ, ଆଉ କାଳର ଭକ୍ତର ଭକ୍ତ ଉପରେ ପ୍ରଭାବ କିନ୍ତୁ ନ ପକାଇ ପାରୁନି। ଆଜି ଧ୍ରୁବ ଆଜି ପ୍ରହ୍ଲାଦଙ୍କର ଗୁଣ ସମସ୍ତେ କାମ କରୁଛନ୍ତି, ଏଠି କହୁଛନ୍ତି ନହି କଶ୍ଚିତ୍ ମତ୍ପରା ମୋର ଭକ୍ତ ଶାନ୍ତ ରୂପେ, ହେ ମା ନକ୍ଷନ୍ତି ନମେ ଅନିମିଷ ଲେଡ଼ି ହେତି, ଲେଡ଼ି ଧ୍ୱଂସ କରିପାରେ ନା ଏ ଅନିମିଷ ଏ କାଳ, କାହିଁକି ନା ଯେସାମହଂ ପ୍ରିୟ ଆତ୍ମା ସୁହୃତଶ୍ଚ ଭକ୍ତ ମୋର ପ୍ରିୟ ଭକ୍ତ ମୋର ଆତ୍ମା ଭକ୍ତ ମୋର ସୁହୃତ ସଖା ଗୁରୁ ସୁହୃଦ ଦୈବଂ ଇଷ୍ଟ, ସେ ମୋର ସଖା ମୋର ଗୁରୁ ମୋର ଇଷ୍ଟ, ତାକୁ କାଳ ପ୍ରଭାବ ପକାଇପାରିବ ନାହିଁ। ସେଥିପାଇଁ ମୋତେ ପ୍ରହ୍ଲାଦ ବହୁତ ଚାଲା ନିଜ ନୃତ୍ୟ ପାର୍ଶ୍ଵ ଭଗବାନଙ୍କ ପାଦ ପଦ୍ମ ମାଗୁନାହାନ୍ତି, କେହି ବି ଭକ୍ତ ଭଗବାନଙ୍କ ପାଦପଦ୍ମ ମାଗିବା ପୂର୍ବରୁ ପ୍ରଥମେ ବିଚାର କରିବା ଦରକାର, ଭଗବାନଙ୍କ ପାଦପଦ୍ମକୁ ଗଲେ ମୁଁ ମଧୁଟା ଆସ୍ୱାଦନ କରିପାରିବି କି? ଯେମିତି ଟୀକାରେ କୁହାଯାଉଛନ୍ତି, ମୋତେ ସବୁବେଳେ କଥା ମୋତେ କହିବା ପାଇଁ ବହୁତ ସୁନ୍ଦର ଲାଗେ, ଗାଭୀ ନିକଟରେ କ୍ଷୀର ଅଛି କିନ୍ତୁ ଗାଭୀ କ୍ଷୀରର ସ୍ୱାଦ ଜାଣିନା। ଯଦି ଗାଭୀକୁ ପଚରାଯାଏ ଗୋମାତା ତୁମେ କହିଲ ତୁମର କ୍ଷୀରଟା କିଭଳି, ସେ କହିପାରିବେ ନା, ସିଏ କହିପାରିବେ ନା। ବତ୍ସ୍ୟା ଜାଣେ, ବତ୍ସ୍ୟା ଜାଣେ, ନାରଦ ମୁନି ପ୍ରହ୍ଲାଦ ଧ୍ରୁବ ଏମାନେ ବତ୍ସ୍ୟା ଭଳି ଭଗବାନଙ୍କ ଭକ୍ତି ସ୍ତନ୍ୟରୁ ଏମାନେ ଦହନ କରିକି ଆସ୍ୱାଦନ କରିଛନ୍ତି। ଆଉ ଏମାନଙ୍କର ଯିଏ ସ୍ନାନାଗତ ହେଇଯିବ ସେ ଦୁଗ୍ଧର ସ୍ୱାଦ ଜାଣିପାରିବ। ନାରଦ ମୁନି ଜାଣନ୍ତି ଭଗବାନଙ୍କ ଚରଣ କମଳର ସ୍ୱାଦ କଣ। ସେଥିପାଇଁ ପ୍ରହ୍ଲାଦ ଏତେ ଚାଲାକ, ସେ କହିଲେ ନିଜ ଭୃତ୍ୟ ପାର୍ଶ୍ୱ ମୋତେ ଆପଣଙ୍କ ଭୃତ୍ୟ ନାରଦ ମୁନିଙ୍କ ପାଖରେ ରଖନ୍ତୁ, କାରଣ ମୁଁ ଆସ୍ୱାଦନ କରିନି ଆପଣ ଚରଣ କମଳକୁ, ପାରିବି ନା, ମୋର ଶକ୍ତି ନା। ଇ ମନୋଭାବ ନେଇ କହୁଛନ୍ତି, ଭକ୍ତ ଆନୁଗତ୍ୟରେ ଭଗବାନଙ୍କ ଚରଣ କମଳ ଆସ୍ୱାଦିତ ହୁଏ। କାରଣ ଯିଏ ଆସ୍ୱାଦନ କରିଛନ୍ତି ସେ ତୁମକୁ ଆସ୍ୱାଦିତ କରିବେ ନା, ଲୋଭ ଜାଗ୍ରତ କରିବେ ନା। ଯିଏ ଆସ୍ୱାଦନ କରିନାହାନ୍ତି ସେ କେମିତି କରିବେ? ଆଉ ଆପଣଙ୍କୁ ମୁଁ ନିଜେ ଯାଇକି ଆସ୍ୱାଦନ କରିବି ନା, ସମ୍ଭବ ନୁହଁ। କେହି ବି ଯିଏ ଗୋଟେ ଉଦାହରଣ ମୁଁ ସବୁବେଳେ ବାହାରେ ଦିଏ, ଯଦି ଏଠି ବୁଝିବା ପାଇଁ ମୁଁ ବାହାର ଲୋକ ପାଇଁ କହୁଛି, ଯେଭଳି ମଦୁଆ ପ୍ରଥମେ ମଦକୁ ଚିହ୍ନିନଥାଏ, ମଦର ସ୍ୱାଦ ସେ ଜାଣିନଥାଏ, ଆଗେ ମଦ୍ୟପକୁ ଜାଣିନି। ଆଜି ଯିଏ ମଦ ଖାଉଛି ତାର ବିଶ୍ୱାସ ମଦ୍ୟପ ଉପରେ 100% ଆସିଛି, 100% ମଦ୍ୟପ ଉପରେ ବିଶ୍ୱାସ କରିକି ଆସି ସେ ମଦୁଆ ହେଇଛି। ସେଭଳି ଯିଏ ଭଗବାନଙ୍କୁ ଜାଣିବା ପାଇଁ ଚାହିଁବ ସେ ଭକ୍ତ ଉପରେ 100% ବିଶ୍ୱାସ କରିବ, ତାହେଲେ ସେ ଭକ୍ତିର ସଫା କରିବ। ମଦୁଆ ଡାଇରେକ୍ଟ ଯିଏ ମଦୁଆ ଆଜି ଖାଉଛି ସେ ମଦ ସ୍ୱାଦ ଜାଣିନି, ସ୍ୱାଦଟା ଶିଖେଇ ଦେଲା ଆଉ ଜଣେ ମଦୁଆ ତାକୁ ଶିଖେଇ ଦେଲା ନା। ସେଭଳି ଭକ୍ତିର ରସଟାକୁ ଆସ୍ୱାଦନ କରିବାକୁ ହେଲେ ଭକ୍ତି ରସରେ ମାଦକ ଯେଉଁମାନେ ଯେଉଁ ଭକ୍ତମାନେ ତାଙ୍କର ସଙ୍ଗ କଲେ ତୁମକୁ ସେ ମାଦକତା ଦେଇଦେବେ, ଭକ୍ତି ରସର ମାଦକ। ଏଇଟା ନା ନାରଦ ମୁନି ଭକ୍ତ ରସର ମାଦକ ସେ ଜାଣନ୍ତି। ସେଥିପାଇଁ ପ୍ରହ୍ଲାଦ କହୁଛନ୍ତି ମୋତେ ଭୃତ୍ୟ ପାର୍ଶ୍ୱ ଦିଅନ୍ତୁ, ମୋର ଐଶ୍ୱର୍ଯ୍ୟ ଦରକାର ନାହିଁ। ଏବଂ ଭକ୍ତିମୟ ଠାକୁର ସେ କଥା କହୁଛନ୍ତି, ପ୍ରଭୁ ଆପଣଙ୍କ ପାଦପଦ୍ମର ରହସ୍ୟଟା କ'ଣ କି? ଏଇଟା ସାଧାରଣ ଲୋକ ଜାଣନ୍ତି ନା, ସେଥିପାଇଁ ଆପଣ ପାଦପଦ୍ମକୁ ମାଗନ୍ତି, କିନ୍ତୁ ବୁଦ୍ଧିମାନ ଲୋକ ଆପଣଙ୍କର ଭକ୍ତ ପାଦପଦ୍ମକୁ ମାଗେ। ପ୍ରହ୍ଲାଦ ସିଂହ ମାଗୁଛନ୍ତି, ତବ ପଦ ପଙ୍କଜିନୀ ଜୀବାମୃତ ସଞ୍ଚାରିଣୀ, ତବ ପଦ ପଙ୍କଜିନୀ ଜୀବାମୃତ ସଞ୍ଚାରିଣୀ, ଅତି ଭାଗ୍ୟେ ଜୀବେ ତାହା ପାଏ, ଅତି ଭାଗ୍ୟେ ଜୀବେ ତାହା ପାଏ, ସେ ଅମୃତ ପାନ କରି ମୁକ୍ତ ହଏ ତାରେ ହରି, ସେ ଅମୃତ ପାନ କରି ମୁକ୍ତ ହଏ ତାରେ ହରି, ଆର ତା ଛାଡ଼ିତେ ନାଇ ଚାହ, ଆର ତା ଛାଡ଼ିତେ ନାଇ ଚାହ, ନିବିଷ୍ଟ ହୋଇଆ ତାହା ଅନ୍ୟ ସ୍ଥାନେ ନାଇ ଯାଏ, ନିବିଷ୍ଟ ହୋଇଆ ତାହା ଅନ୍ୟ ସ୍ଥାନେ ନାଇ ଯାଏ, ଅନ୍ୟ ରସ ତୁଚ୍ଛ କରି ମାନେ, ଅନ୍ୟ ରସ ତୁଚ୍ଛ କରି ମାନେ, ମଧୁ ମଧୁବ୍ରତ କଦାଚିତ, ମଧୁ ପୂର୍ଣ୍ଣ ପଦ୍ମସ୍ଥିତ, ମଧୁବ୍ରତ କଦାଚିତ, ନାହିଁ ଚାଏ ଇଖୁ ଦଣ୍ଡ ପାନେ, ନାହିଁ ଚାଏ ଇଖୁ ଦଣ୍ଡ ପାନେ।
ଭକ୍ତି ବିନୋଦ ଠାକୁର କହୁଛନ୍ତି, ଯିଏ ମଧୁବ୍ରତ ଯିଏ ମଧୁପାନ କରୁଛି ସେ ଇଖୁ ଆଡ଼କୁ ଚାହିଁବ? ଇଖୁ ଦଣ୍ଡକୁ ସେ ଚାହିଁବ ନା। ଆପଣ ଦେଖିଛନ୍ତି
ମହୁମାଛି ଆଉ ଭ୍ରମର ଏ ସଙ୍ଗରେ ବୁଲନ୍ତି। ଆପଣ ଏ ଦୁଇ ଜଣଙ୍କୁ ଶିକ୍ଷା ଗୁରୁ କରିବାକୁ ପଡିବ। ମହୁମାଛି ସବୁ ମହୁ ନିକଟକୁ ଯାଏନି, କେଉଁ ମହୁ ସିଏ ପାନ କଲେ ସେ ମାଦକତା ତାର ବଢିବନି, ତା ମୁଣ୍ଡ ଘୁରିବନି ସେ ଜାଣେ। ସେଥିପାଇଁ ମହୁ ରାଣୀ ଗୋଟେ କଣ କହନ୍ତି, ରାଣୀ ମାଛି, ସିଏ ଯୁଆଡେ ଯିବ ତା ପଛେ ପଛେ ଅଲଗା ମାଛି ମାନେ ଯିବ, ତା ପଛେ ପଛେ ଯିବେ, କାରଣ ସିଏ ଜାଣିଛି କେଉଁ ମହୁଟାକୁ ଆସ୍ୱାଦନ ନିଜେ କରିପାରିବ ଆଉ ଅନ୍ୟମାନେ କରିପାରିବ। ଭକ୍ତ ହଉଛି ମହୁମାଛି ଭଳି, ସିଏ ଜାଣିଛି କୃଷ୍ଣ ପାଦ ପଦ୍ମର ପଙ୍କଜିନୀର, କୃଷ୍ଣ ପାଦ ପଙ୍କଜର ମଧୁ କେତେ। ଆପଣ କେବଳ ତାଙ୍କ ପଛରେ ଉଡି ଉଡି, ଇଏ ବଡ଼ ମହୁମାଛି ରାଣୀ କଣ କୁହନ୍ତୁ, ରାଣୀ ମହୁମାଛି ପରେ ଉଡି ଉଡି ଯିବାକୁ ପଡିବ। ନାରଦ ମୁନି ବଡ଼ ମହୁମାଛି, ରାଣୀ ମହୁମାଛି, ଆଉ ପ୍ରହ୍ଲାଦ କହୁଛନ୍ତି ମୁଁ ତାଙ୍କର ଭୃତ୍ୟ ପାଶ ଚାହୁଁଛି, ଆପଣଙ୍କର ଆପଣ ଭୃତ୍ୟ ପାଶ ରହିବା ପାଇଁ ଚାହୁଁଛି, ସେବକର ପାଖ ରହିବା ପାଇଁ ଚାହୁଁଛି। ଆପଣ ମହୁ ଆସ୍ୱାଦନ କରିବାକୁ ହେଲେ ଏକାକି ଗଲେ ଅଡୁଆରେ ପଡ଼ିଯିବେ, ଜାଣିଛନ୍ତି ବହୁତ ମହୁ ଅଛି ଜଙ୍ଗଲରେ, ସେ ମହୁରେ ଅଠା ଅଛି, ମହୁମାଛି ଯଦି ନ ଜାଣିଥିବ ଯଦି ବସିଗଲା ମହୁ ଖାଉ ଖାଉ ପ୍ରାଣୀଟି ହରିବ, ତେଣୁ ମହୁମାଛି ପଛରେ ଯିବାକୁ ପଡିବ। ବୁଦ୍ଧିମାନ ବ୍ୟକ୍ତି ଏଠି କହୁଛନ୍ତି ଯିଏ ଥରେ ପ୍ରଭୁ ଆପଣଙ୍କ ଚରଣ ପାଦ ପଦ୍ମର ମଧୁ ଯିଏ ପାଇଛି ସେ କେବେ ଛାଡ଼ିପାରିବନି, କିନ୍ତୁ କେମିତି ମିଳିବ, ଭାଗ୍ୟ ଅତି ଭାଗ୍ୟ ଯିବେ ତା ପାଏ, ଅତି ଭାଗ୍ୟରେ ମିଳିବ। କୃଷ୍ଣଙ୍କୁ ଡାକିବାଟା ବଡ଼ ଭାଗ୍ୟ ନାହିଁ ଆଜ୍ଞା, ବ୍ରହ୍ମାଣ୍ଡେ ଭ୍ରମିତେ କଣ ଭାଗ୍ୟବାନ, ଯେ ଭାଗ୍ୟବାନ କାହା କୁହାଯାଉଛି, ଗୁରୁକୃଷ୍ଣ ପ୍ରସାଦେ ପାଏ ଭକ୍ତି ଲତା ଦେଇଛି, ଭକ୍ତର ମହତର ପ୍ରସାଦ ଯିଏ ପାଇଗଲା ସିଏ ଭାଗ୍ୟବାନ, ସିଏ ନହେଲେ ସିଏ ଅଠାରେ ଲାଗିଯିବ, ମହୁ ଚାଟୁ ଚାଟୁ ଅଠାରେ ଲାଗିବ ପ୍ରାଣ ହରେଇବ। ସାଧୁର କୃପା ମହତର କୃପା ଜଣେ ପାଇଗଲା ସିଏ ମହୁକୁ ଆସ୍ୱାଦନ କରିପାରିବ, ମହତ ପଛରେ ଯିବାକୁ ପଡିବ। ଆଉ ଭକ୍ତିମୟ ଠାକୁର କହୁଛନ୍ତି, ବଡ଼ ବୁଦ୍ଧିମାନର କଥା କହୁଛନ୍ତି, ପ୍ରଭୁ ଆପଣଙ୍କ ପାଦ ପଦ୍ମ କିଏ ଆସ୍ୱାଦନ କରିପାରିବ ସ୍ୱତନ୍ତ୍ର ଭାବରେ ନୁହେଁ। ଏଠି କହୁଛନ୍ତି ଏ ଭକ୍ତି ବିନୋଦ କବେ ସେ ପଙ୍କଜ ସ୍ଥିତ ହବେ, ଭକ୍ତି ବିନୋଦ କବେ ସେ ପଙ୍କଜ ସ୍ଥିତ ହବେ, ନାହିଁ ଯାବେ ସଂସାର ଅଭିମୁଖେ, ନାହିଁ ଯାବେ ସଂସାର ଅଭିମୁଖେ, ଭକ୍ତ କୃପା ଭକ୍ତି ବଳ ଏ ଦୁଇଟି ସୁସମ୍ବଳ, ଭକ୍ତ କୃପା ଭକ୍ତି ବଳ ଏ ଦୁଇଟି ସୁସମ୍ବଳ, ପାଇଲେ ସେ ସ୍ଥିତି ଘଟେ ସୁଖେ, ପାଇଲେ ସେ ସ୍ଥିତି ଘଟେ ସୁଖେ। ପାଦ ପଦ୍ମ ନିକଟକୁ ଗଲେ ବି ପାଦ ପଦ୍ମର ରସ ଆସ୍ୱାଦନ କରିପାରିବ ନା, ଭଗବାନଙ୍କ ଚରଣ କମଳର ପଦ୍ମର। ଭକ୍ତ ପଛରେ ଗଲେ ଆଉ ସଂସାର ଅଭିମୁଖୀ କେହି ହେବେ ନା, ଆଉ ଭକ୍ତି ରାଜ୍ୟରେ ସ୍ୱତନ୍ତ୍ର ଯଦି ଜଣେ ଚାହିଁବ ମୁଁ ପ୍ରଭୁଙ୍କ ଚରଣ କମଳକୁ ଆସ୍ୱାଦନ କରିବି, ସେ ସଂସାର ଅଭିମୁଖୀ ଯେକୌଣସି ସମୟରେ ହେଇପାରେ, ପଥ ବିଗିଡ଼ି ଯିବ ସିଏ। ମହୁମାଛି ରାଣୀ ମହୁମାଛି ପଛରେ ଗଲା ବୋଲି ଆମକୁ ଯିବାକୁ ପଡିବ, ଭକ୍ତ ଅନୁଗାମୀ ହେବାକୁ ପଡିବ। ଏଠି କହୁଛନ୍ତି ଦେଖନ୍ତୁ ଭକ୍ତି ଠାକୁର କେବେ ଭକ୍ତ କୃପା ଭକ୍ତି ବଳ, ଭକ୍ତ କୃପାଟା ହଉଛି ଭକ୍ତି ବଳ ନା, ଏ ଦୁଇଟା ସମ୍ବଳ କହୁଛନ୍ତି, ଏ ଦୁଇ ସୁସମ୍ବଳ, ସମ୍ବଳ କହୁନାହାନ୍ତି, ଏ ସୁସମ୍ବଳ, ପାଇଲେ ସେ ସ୍ଥିତି ଘଟେ ସୁଖେ। ମହୁମାଛି ପଛରେ ଗଲେ ରାଣୀ ମହୁମାଛି ପଛରେ ଯାଇକି ଛୋଟ ମହୁମାଛିଟେ ସିଏ ଯାଇକି ଆରାମସେ ବସିକି ମହୁ ଖାଇକି ପଳେଇ ଆସୁଛି, କିନ୍ତୁ ଏକାଠି ହେଇଯିବ ପ୍ରାଣତ୍ୟାଗ କରିଦେବ, ସେ ଅଠାରେ ପଡ଼ିକି ମରିଯିବ। ସୁଖରେ ଜଣେ କୃଷ୍ଣ ଚରଣର ମଧୁକୁ ଆସ୍ୱାଦନ କରିପାରିବ, ଭକ୍ତି କୃପା ଭକ୍ତି ବଳ, ଏ ଭକ୍ତ କୃପା ଭକ୍ତି ବଳ, ଏ ଦୁଇଟି ସୁସମ୍ବଳ, ଭକ୍ତ କୃପା ଭକ୍ତିର ବଳକୁ ଆହ୍ୱାନ କରେ, ଭଜନର ବଳ ଭକ୍ତିର ବଳ, କିନ୍ତୁ ପ୍ରଥମେ ଭକ୍ତି ଭକ୍ତ କୃପା, ଏ ଦୁଇଟା ସୁସମ୍ବଳ, ପାଇଲେ ସେ ସ୍ଥିତି ଘଟେ ସୁଖେ, ସେ ସ୍ଥିତିଟା ପାଇଗଲେ ସୁଖରେ ଜଣେ ପ୍ରଭୁଙ୍କ ଚରଣ କମଳକୁ ଆସ୍ୱାଦନ କରିବ। ତେଣୁ ପ୍ରହ୍ଲାଦ ଯୋଉ ଭଗବାନ ନୃସିଂହଦେବ କହୁଛନ୍ତି ପ୍ରହ୍ଲାଦ ତୁମର କଣ କାମନା, ସେ କହୁଛନ୍ତି ପ୍ରଭୁ ମୋର କିଛି କାମନା ନାହିଁ, ବିରଞ୍ଜୀ ପର୍ଯ୍ୟନ୍ତ ବ୍ରହ୍ମାଙ୍କ ପର୍ଯ୍ୟନ୍ତ ଯୋଉ ଆୟୁଷ ଅଛି, ଯେଉଁ ସମ୍ପତ୍ତି ଅଛି, ଯେଉଁ ଇନ୍ଦ୍ରିୟ ସୁଖ ଅଛି ମୋର ଦରକାର ନାହିଁ, କାରଣ ଏଗୁଡ଼ିକୁ ସବୁ କାଳ ଧ୍ୱଂସ କରିବ, କିନ୍ତୁ ଆପଣ ମୋତେ ନେଇକି ଆପଣଙ୍କ ଭକ୍ତ ପାଖରେ ପହଞ୍ଚେଇ ଦିଅନ୍ତୁ। ଆପଣଙ୍କ ଭକ୍ତ ପାଖରେ ରହିଲେ ମୁଁ ଭକ୍ତିର ସୁଖ ଆସ୍ୱାଦନ କରିପାରିବି, ମୋ ଜୀବନ କୃତାର୍ଥ ହୋଇଯିବ। ବହୁତ ସୁନ୍ଦର ପ୍ରାର୍ଥନା କରିଛନ୍ତି। ଏ ଶ୍ଳୋକଟିକୁ ମୁଁ ସନ୍ଧ୍ୟାବେଳେ କହିବି। ତହି କିମ୍ ଇତି ଭୋଗେଶ୍ୱର୍ଯ୍ୟମ ସର୍ବେପ ଲୋକ ବାଞ୍ଛୟତି। ପ୍ରହ୍ଲାଦ, ତୁମେ ଯଦି ବ୍ରହ୍ମାଙ୍କ ପର୍ଯ୍ୟନ୍ତ ଐଶ୍ୱର୍ଯ୍ୟକୁ ତୁଚ୍ଛ ବୋଲି ତୃଣ ପାଏ ବୋଲି ମନେ କରୁଛ, ତାହେଲେ ତୁମେ କ'ଣ ବିଜ୍ଞ ବୋଲି ନିଜକୁ ଭାବୁଛ? ଆଉ ସବୁ ଲୋକ ମୂର୍ଖ? ପ୍ରହ୍ଲାଦ, ହଁ ପ୍ରଭୁ, ସେମାନେ ସମସ୍ତେ ମୂର୍ଖ, ସମସ୍ତେ ମୂର୍ଖ। ଏଠି କହୁଛନ୍ତି ପ୍ରହ୍ଲାଦ ନୃସିଂହଦେବ କହୁଛନ୍ତି, ତହି କିମିତି ଭୋଗେ ଐଶ୍ୱର୍ଯ୍ୟମ ଭୋଗ ଐଶ୍ୱର୍ଯ୍ୟମ ସର୍ବ ଏବ ଲୋକ ବାଞ୍ଛନ୍ତି। ଏ ବ୍ରହ୍ମାଜୀ ଶିବଜୀ ଏମାନେ ଦଣ୍ଡାୟମାନ ହୋଇଛନ୍ତି, ଏମାନେ ସମସ୍ତେ କାହିଁକି ବି ସେଇ ଭୋଗ ଐଶ୍ୱର୍ଯ୍ୟକୁ ବାଞ୍ଛନା କରୁଛନ୍ତି, ତୁମେ କୁହ। ପ୍ରହ୍ଲାଦ କହିବେ, ପ୍ରଭୁ, ଏମାନେ ମୃଗ ତୃଷ୍ଣା ପଛରେ ଧାଇଁଛନ୍ତି। ଏମାନେ ଯୋଉ ସୁଖ ମନେ କରି ଯୋଉ ଧାଉଁଛନ୍ତି, ଏଟା ମୃଗ ତୃଷ୍ଣା। ପ୍ରହ୍ଲାଦ ପ୍ରତିପାଦନ କରିବେ, ଆପାତତ ଶ୍ରବଣ ସୁଖ ସଂପାଦ କହୁଛନ୍ତି, ମୃଗ ତୃଷ୍ଣାଟା ଜଳ ତୃଷ୍ଣା ମେଣ୍ଟିବନି, ତୃଷ୍ଣାଟା ବଢିବ, ଦୁଃଖ ଅଧିକ ପାଇବ, ଦେଖିକି ସୁଖ। ଏ ସଂସାର ସୁଖଟା ହଉଛି ତା। ପ୍ରହ୍ଲାଦ କହିବେ, ଲୋକମାନେ ଯୋଉ ନୃସିଂହଦେବ କହୁଛନ୍ତି, ମତେ କାହିଁକି ଲୋକମାନେ ଭୋଗ ଐଶ୍ୱର୍ଯ୍ୟ ମାଗୁଛନ୍ତି? ପ୍ରହ୍ଲାଦ କହୁଛନ୍ତି, ଇଏ ଆପାତ ଶ୍ରବଣୀୟ ସୁଖ ସଂସାର, ସଂସାର ବିବାହ ଧନ ଟଙ୍କା ଶୁଣିଲା ବେଳକୁ ଆପଣ ଶୁଣନ୍ତୁ, ବି ନିଜେ ନିଜେ କୁହନ୍ତୁ, ନିଜେ ନିଜେ ଶୁଣନ୍ତୁ, ଧନ ସ୍ତ୍ରୀ କେତେ ସୁଖ ଲାଗୁଛି, କିନ୍ତୁ ଯିଏ ବିବାହ ନଥିଲା ବିବାହ ସେ କେତେ ତାକୁ ଶୁଣିକି ଆନନ୍ଦ ଲାଗୁଥିଲା, ଯଦି ଯିଏ ବିବାହ ହେଇସାରିଲା ତାକୁ ବିବାହ କୁହନି ଭାଇ, ବିବାହ କଥା ଯିଏ ଆସ୍ୱାଦନ କରିଛି ଶ୍ରବଣ ସୁଖଟା, ଇଏ ବାସ୍ତବିକ ସତ୍ୟ। ଭାଗବତ ଜୀବନରେ କିଛି ନ ହଉ, ଜୀବନରେ କିଛି ନ ହଉ, ଆଜି ବି ସଂସାରେ ପାଗଳା ହେଇଗଲେ କିଛି କ୍ଷତି ନାହିଁ, କିନ୍ତୁ ଭାଗବତ କ'ଣ ଗୁରୁଦେବଙ୍କ ଦୟାରୁ, ମହାରାଜଙ୍କ ଦ୍ୱାରା, ଆଶ୍ରୀ ବୈଷ୍ଣମାନଙ୍କ ଦ୍ୱାରା ଜାଣିବ, ପ୍ରକୃତିରେ ଶ୍ରବଣ ସୁଖ ମୃଗ ତୃଷ୍ଣା, ଶୁଣିବାଟାକୁ ବଢିଆ ଲାଗୁଛି। ପ୍ରହ୍ଲାଦ କହୁଛନ୍ତି, ମୁଁ କ'ଣ ତାଙ୍କ ଭଳି ମୂର୍ଖ? ସେ ଆପାତ ଶ୍ରବଣୀୟ ସୁଖକୁ ସୁଖ ବୋଲି ମନେ କରି ମାଗୁଛନ୍ତି, ମୁଁ ତା ନୁହେଁ। ସେ କେମିତି ସ୍ତୁତି ସବୁ କରିବେ ଆପଣ, ଏସବୁ ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି, ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି ସ୍ୱମୀପାଦ ଚକ୍ରିପା। ଆଉ ଏଇଟା ସବୁ ଅନର୍ଥର କାରଣ, ଆପଣଙ୍କୁ ଧନ ମାଗିବାଟା ସବୁ ଅନର୍ଥର କାରଣ। ପ୍ରଭୁ, ମୁଁ ମାଗିବି ନା, ମୁଁ ବହୁତ ବୁଦ୍ଧିମାନ, ଚମକେଇ ଦେଲେ ଆଜ୍ଞା, 7 ବର୍ଷର ବାଳକ ଏକ